Now, I won't say this is the first time I've ever did it in any of my meetings since I've been on the field. This is a new time. Brother Baxter is gone, and Brother Bosworth in India or in Africa. Brother Baxter, I don't know where he's at. He's gone somewhere. And the rest of them's out and gone, and Billy and I are here alone. So we're just having a great time, this rice, slaying and eating. So we kind of feel like it maybe...
ଈଶ୍ୱରଙ୍କର ପ୍ରଭୁଙ୍କର ସାହାଯ୍ୟରେ ଆମମାନେ ସ୍ୱୟଂରୁ ଏହି ଉପାସନା ଗୁଡ଼ାକୁ ଆଗକୁ ଲଗାତାର ରୂପେ ଚଳାଇ ନେବୁ। ତେଣୁ ସେ ଏକମାତ୍ର ଉଦ୍ଦେଶ୍ୟ ଯୋଗୁଁ ହିଁ କେବଳ ତାହାକୁ କେତେକାଂଶ ଅଗ୍ରଗତି ହେଉଥିବା ବିଷୟକୁ ଲକ୍ଷ୍ୟ କରୁଥିବା କାରଣରୁ ମୁଁ ପ୍ରସନ୍ନ ଅଟେ। ଏହାକୁ ସଫଳ କରିବାକୁ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରିବେ, ଏଥିରେ ମୁଁ ନିଶ୍ଚିତ ଅଟେ। ସେଠାରେ ତାହା ଯେ ରହିଛି ଏ ବିଷୟକୁ ଆପଣମାନେ ଜାଣନ୍ତି। ମୋହର ପ୍ରବନ୍ଧକଗଣଙ୍କୁ ମୁଁ ପସନ୍ଦ କରେ। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଭ୍ରାତାଙ୍କୁ ଅର୍ଥାତ୍ ଭାଇ ବୋସୱର୍ଥ, ବାକ୍ସଟର, ଲିଣ୍ଡସେ, ମୋର ଏହି ସଜ୍ଜନଗଣଙ୍କୁ, ପୁଣି ବାରନ ଭୋନ ବ୍ଲୋଜବର୍ଗ ଏପରି ପାଞ୍ଚ ଜଣ ଭାଇମାନଙ୍କୁ ମୁଁ ଲାଭ କରିଛି। ସେମାନେ ପ୍ରକୃତରେ ଅତି ଉତ୍ତମ ଆଚରଣ ବିଶିଷ୍ଟ ବ୍ୟକ୍ତିଗଣ ଅଟନ୍ତି। ତଥାପି ସେ ବିଷୟରେ କିଛିଟା ବିଶେଷ ଧରଣର ବିଷୟ ରହିଛି। ଯେତେବେଳେ ଏକ ଦଳ ଲୋକକୁ ଆପଣମାନେ ଏକତ୍ରିତ ଥିବା ଦେଖନ୍ତି, ସେତେବେଳେ ଜଣଙ୍କର ଗୋଟିଏ ପ୍ରକାର ଧାରଣା, ଅନ୍ୟ ଜଣଙ୍କର ପୁଣି ଅନ୍ୟ ଏକ ବିପରୀତ ଧାରଣା ରହିଥାଏ। ପୁଣି ସମୟ ସମୟ ମୁଁ ସ୍ୱୟଂରୁ ଯାହା ବିଚାର କରିଥାଏ ତାହା ସେଗୁଡ଼ିକ ବିପରୀତ ହୋଇଥାଏ। ସୁତରାଂ ମୁଁ ଯେତେବେଳେ ସ୍ୱତନ୍ତ୍ର ଏପରି ଅନୁଭବ କରେ, ପୁଣି ଯେତେବେଳେ ଆମମାନେ ଏକ ମହତ୍ ସୁଅବସରକୁ ଲାଭ କରୁଛୁ, କେବଳ ଆମମାନଙ୍କୁ ପ୍ରସ୍ତୁତ ରଖିବାର, ପୁଣି ତହିଁରେ ତୁରନ୍ତ ପ୍ରବେଶ କରି ଭୋଜନ କରିବା ସୁବିଧା ସୁଯୋଗକୁ ଆମମାନେ ଯେପରି ବ୍ୟବହାର କରୁ ସେପରି ଅଟେ। ଆପଣମାନେ ସ୍ୱୟଂରୁ ପ୍ରସ୍ତୁତ ଅଟନ୍ତି, ପୁଣି ଏକ ସୁନ୍ଦର ସମୟକୁ ଲାଭ କରୁଛନ୍ତି, ଏପରି ମୁଁ ବିଚାର କରେ। ପ୍ରକୃତି ମୋର ସର୍ବପ୍ରଥମ ବାଇବଲ ଥିଲା। ମୁଁ ପ୍ରକୃତି ଦ୍ୱାରା ଈଶ୍ୱର ବିଷୟରେ ଶିକ୍ଷା ଲାଭ କରିଥିଲି। ମୁଁ ମାଛ ମାରିବାକୁ ଆଗ୍ରହ ରଖେ, ମୁଁ ମାଛ ଧରିବାକୁ କିପରି ଆଗ୍ରହ ପ୍ରକାଶ କରେ। ପୁଣି ହେ ଛୋଟ ବାଳକ, ତୁମ୍ଭେ ମାଛ ଧରିବାକୁ ପସନ୍ଦ କର କି? ତୁମ୍ଭେ ମାଛ ଧରିବାକୁ ଯଦି ପସନ୍ଦ କର, ପୁଣି ନିଜର ମାତାଙ୍କୁ ଯଦି ସ୍ନେହ କର, ତେବେ ଯାଇ ତୁମ୍ଭେ ଏକ ଉତ୍ତମ ବାଳକ ହୋଇ ପ୍ରସ୍ତୁତ ହେବାକୁ ଯାଉଅଛ। ତତ୍ପରେ ମୋ ଆତ୍ମାର ପରିବର୍ତ୍ତନ ଘଟଣାଟି ଏହା ମୋ ମଧ୍ୟରୁ ଦୂରେଇ ପାରିନଥିଲା। ତେଣୁ ଏକଦା ମୁଁ ସେହି ପର୍ବାଞ୍ଚଳ ଆଡ଼କୁ ଯାଇଥିଲି, ସେଠାରେ ମାଛ ଧରାରେ ତନ୍ମୟ ହୋଇ ରହିଥିଲି। ପୁଣି ଏ ବିଷୟଟି ସେହି ଶିଶୁମାନ ସେହି ବାଳକର ସାହାଯ୍ୟ ନିମନ୍ତେ ଉଦ୍ଦିଷ୍ଟ। ମୁଁ ସେହି ପାହାଡ଼ିଆ ଇଲାକାରେ ମାଛ ଧରାରେ ବ୍ୟସ୍ତ ଥିଲି। ପୁଣି କେହି ଜଣେ ଅନ୍ୟ ସମବୟସ୍କ ବାଳକଟିଏ ବାଳକଗଣ ନିକଟବର୍ତ୍ତୀ ସ୍ଥାନ ଗୁଡ଼ାକରେ ବସିଥିଲେ। ମୁଁ ଟ୍ରୋଟ୍ ମାଛ ମାରୁଥିଲି। ପୁଣି ଆହା, ତାହା ତତେ ଚମତ୍କାର ସମୟ ଥିଲା, ବସନ୍ତ ଋତୁର ସମୟ ଥିଲା। ମୁଁ ସେହିପରି ଭାବରେ କାର୍ଯ୍ୟବ୍ୟସ୍ତ ଥିଲି। ଆଉ ଅନ୍ୟ ଗର୍ତ୍ତ ମଧ୍ୟରେ କଇଁଛଟିଏ ଥିଲା, ସେପରି ଭାବରେ ଥିବା ବିଷୟକୁ ଆପଣମାନେ ଜାଣନ୍ତି। ଈଶ୍ୱରଙ୍କର ଗୌରବ ମହିମା ଦେଉଥିଲି, ପୁଣି ଚିତ୍ତାକର୍ଷକ ସମୟଟିଏ ବିତାଉଥିଲି, ଚିତ୍କାର କରୁଥିଲି, ସମୟ ସମୟ ବଞ୍ଚି ପକାଉଥିଲି। ମୁଁ ଚିତ୍କାର କରିବା ପ୍ରଥାକୁ ବିଶ୍ୱାସ କରେ, ଆମେନ୍। ମୁଁ ନିଶ୍ଚିତ ଭାବେ ସେପରି କରେ, କାରଣ କେହି ଜଣେ ଅଦୃଶ୍ୟ ଶକ୍ତି ମୋତେ ଯେ ଆୟତ୍ତ କରି ରଖିଥାନ୍ତି ସେ ବିଷୟ ମୋର ଜଣା। ପୁଣି ନ୍ୟୁ ହେମ୍ପଶାୟାର ଅଞ୍ଚଳର ସେପରି ସ୍ଥାନରେ ଭାଲୁ ଗୁଡାକ ଯେ ଆଡ୍ଡା ଜମାଇ ରହିଥାନ୍ତି ତାହା ତ ଜଣାଶୁଣା। ଯେଉଁ ସ୍ଥାନକୁ ମୁଁ ମାଛ ଧରିବାକୁ ଯାଉଥିଲି ସେଠାରେ ମୁଁ ଛୋଟ ତମ୍ବୁଟିଏ ଟାଣିଥିଲି। ତାହା ଏକ ଛୋଟ ଧରଣର ତମ୍ବୁ, ଖୁବ୍ ଛୋଟ ତମ୍ବୁଟିଏ ଥିଲା ଯାହା ମଧ୍ୟରେ ମୁଁ ରହୁଥିଲି। ଆଉ କଳା ଭାଲୁ, ତାହା ତ ସେହି ଅଞ୍ଚଳ ସବୁଠାରୁ ଅନିଷ୍ଟକାରୀ ପଶୁ ଥିଲେ। ସୁତରାଂ ଏକ ମା ଭାଲୁ ଆପଣାର ଦୁଇଟି ଶାବକ ସହିତ ସେହି ତମ୍ବୁ ଭିତରେ ପଶିଥିଲେ, ପୁଣି ମୋର ତମ୍ବୁର ଘୋର କ୍ଷତି କରିଥିଲେ। ସେଠାରେ ବସିଥିବା ଧୂସର କେଶଧାରୀ ଛୋଟ ବାଳିକା, ସେହି ଭାଲୁ ପ୍ରତି ମୁଁ କଣ କରିଥାନ୍ତି ବୋଲି ତୁମ୍ଭର ବିଚାର। ସେହି ପଛରେ ଅବସ୍ଥିତ ଥିବା ବାଳିକା, ମୁଁ କଣ କରିଥାନ୍ତି? ମୁଁ ପ୍ରକୃତରେ ତାହାର ବିରୋଧ କରି ତାହାକୁ ତଡ଼ି ଦେଇଥାନ୍ତି। ସେପରି କରିବାଟା ଉଚିତ ଥିଲା କି? ସେ ଏପରି ଏକ ଧରଣର କାର୍ଯ୍ୟକୁ କରିଥିଲା, ସେ ଭିତରେ ପଶି ଆସିଥିଲା, ପୁଣି ମୋର ତମ୍ବୁକୁ ଫାଡ଼ି ଧରାଶାୟୀ କରିଥିଲା, ପୁଣି ସବୁ ଜିନିଷକୁ ଇତସ୍ତତ ଛିନ୍ଛତର କରି ପକାଇଥିଲା, ପୁଣି ସେହି ତମ୍ବୁରେ ରଖିଥିବା ମୋର ସମସ୍ତ ଖାଦ୍ୟ ପଦାର୍ଥକୁ ସେ ଖାଇ ପକାଇଥିଲା, ପୁଣି ସେ ଏକ ମଜାଦାର ଅବସରକୁ ବିତାଉଥିଲା। ତେଣୁ ମୁଁ ସେଠାରେ ଆସି ପହଞ୍ଚିଲା ପରେ ସେ ପଳାଇ ଯାଇଥିଲା। ପୁଣି ମୁଁ ତାର ଛୁଆ ଗୁଡ଼ିକୁ ଘୋଡ଼ାଇଥିଲି, ତେଣୁ ଗୋଟିଏ ଛୁଆ ନିଜର ମା ସହିତ ପଳାଇଥିଲା, ମାତ୍ର ଅନ୍ୟଟି ପଳାଇ ନଥିଲା। ସେ ତ ସେହି ସ୍ଥାନରେ ଧୀରସ୍ଥିର ହୋଇ ବସିଥିଲା, ମୋ ଆଡ଼କୁ ନିଜ ପିଠିଟିକୁ ବୁଲାଇ ରଖିଥିଲା। ଠିକ ଏହିପରି ଭାବରେ ପୁଣି ସେ କିଛି କରୁଥିଲା, ଆଉ ମୋ ହାତରେ ଏକ ଛୋଟ ଟାଙ୍ଗିଆ ଛଡ଼ା ଅନ୍ୟ କୌଣସି ଜିନିଷ ନଥିଲା। ମୁଁ ସେଠାରେ କିଛି ଝାଟିକୁ କାଟଛଡ଼ା କରୁଥିଲି। ହଁ, ସେ କିଛିଟା ଦୂରକୁ ଅବଶ୍ୟ ପଳାଇଥିଲା। ହଁ, ମୋର ଧାରଣା ସେ ଟେଲିଫୋନ ଖୁଣ୍ଟି ପର୍ଯ୍ୟନ୍ତ ପଳାଇଥିଲା, ପୁଣି ସେଠାରେ ଯାଇ ବସି ପଡ଼ିଥିଲା। ମା ଭାଲୁଟି ତାର ଛୋଟ ଶିଶୁକୁ ଡାକିଥିଲା, ମାତ୍ର ସେ ସେଥିପ୍ରତି ଆଦୌ କିଛି ଧ୍ୟାନ ନଦେଇ ସେ ତ ଶାନ୍ତ ହୋଇ ବସି ପଡ଼ିଥିଲା। ମୁଁ ଚିନ୍ତା କଲି, ଛୋଟ ଶାବକଟି ପ୍ରକୃତରେ କଣ କରୁଛି। ମୁଁ ଟିକେ ପାଖକୁ ଚାଲି ଯାଇଥିଲି। ମୁଁ ଅଧିକ ନିକଟକୁ ଯିବା ପାଇଁ ଡରିଥିଲି, ସେ ଯେ ମୋତେ ଆମ୍ପୁଟି ପକାଇବ, ସେଥିପାଇଁ ମୁଁ ସେଥିରେ ମୁଁ ଡରୁଥିଲି ପୁଣି ମୁଁ ସେଇ ସ୍ଥାନରେ ଗଛଟିଏ ସୁଦ୍ଧା ଦେଖିନଥିଲି ଆଉ ସେ ମଧ୍ୟ ଗଛ ଚଢ଼ିପାରେ ତାହା ମୋତେ ଜଣାଥିଲା ଯେହେତୁ ମୁଁ ତାହାର ଅଧିକ ନିକଟ ଯିବା ପାଇଁ ଆଦୌ ସାହସ କରିନଥିଲି କାରଣ ଭାଲୁର ଆଚରଣ ବିଷୟରେ ମୁଁ ଖୁବ୍ ଭଲ ଭାବରେ ଅବଗତ ଥିଲି ସୁତରାଂ ମୁଁ ଟିକେ ପାଖକୁ ଯାଇଥିଲି ତତ୍ପରେ କଣ ହୋଇଥିଲା ଆପଣମାନେ ଅନୁମାନ ଲଗାଇ ପାରନ୍ତି କି ମୁଁ ପେନ୍ କେକ୍ ଖାଇବାକୁ ପସନ୍ଦ କରେ ହେ ବାଳକଗଣ ତୁମମାନ ମଧ୍ୟରୁ କେତେ ଜଣ ପେନ୍ କେକ୍ ଖାଇବାକୁ ପସନ୍ଦ କର ଆରେ ବା ମୁଁ ତ ହଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି ମୁଁ ସେମାନଙ୍କୁ ନିଜ ନିଜର ହାତ ଉପରକୁ ଉଠାଇଥିବା ଦେଖେ ଆମେ ସମସ୍ତେ ପେନ୍ କେକ୍ ଖାଇବାକୁ ପସନ୍ଦ କରୁ ଆଉ ମୁଁ ତାହାକୁ ଖୁବ୍ ପସନ୍ଦ କରେ ପୁଣି ତା ଉପରେ ମହୁ ଢାଳି ଖାଇବାକୁ ମୁଁ ଅଧିକ ପସନ୍ଦ କରେ ଆପଣମାନଙ୍କୁ ତ ଜଣା ଜଣେ ବ୍ୟାପ୍ଟିଷ୍ଟ ହୋଇଥିବା କାରଣରୁ ତାହା ହିଁ ଯାହାକି ଆମମାନଙ୍କୁ ସୂଚାରୁ ରୂପେ ସମ୍ପନ୍ନ କରିବାକୁ ପଡିଥାଏ ଆପଣମାନଙ୍କୁ ଜଣା ଏହା ଯେ ମହୁ ସମ୍ପର୍କରେ ଆଲୋଚିତ ସେ କଥା ଆପଣମାନଙ୍କୁ ଜଣା ସୁତରାଂ ଶୁଣନ୍ତୁ ମୁଁ ସେଗୁଡ଼ାକ ଉପରେ ଛିଞ୍ଚି ନଥାଏ ମୁଁ ସେଗୁଡ଼ାକୁ ପ୍ରକୃତରେ ବୁଡ଼ାଇ ଦେଇଥାଏ ପୁଣି ମୁଁ ତା ଉପରେ ମହୁକୁ ସେତେବେଳେ ପର୍ଯ୍ୟନ୍ତ ଢାଳିଥାଏ ଯେତେବେଳେ ପର୍ଯ୍ୟନ୍ତ ତାହା ଚାରିଦିଗକୁ ବ୍ୟାପି ବହିଯାଇ ନଥାଏ ଏଠାରେ ଟିକେ ସେଠାରେ ଟିକେ ଏପରି ମୁଁ ଆଦୌ ଛିଞ୍ଚି ନଥାଏ ମୁଁ ତ ମହୁକୁ ସେଗୁଡ଼ାକ ଉପରେ ଢାଳିଥାଏ ସେଗୁଡ଼ାକୁ ମହୁରେ ଜୁଡ଼ୁବୁଡ଼ କରି ପକାଇଥାଏ ଆଉ ତାପରେ ଆପଣମାନେ ଜାଣନ୍ତି ସେ ତମ୍ବୁ ଭିତରେ ମୁଁ ବାଲ୍ଟିଏ ମହୁ ରଖିଥିଲି ଅଧା ମହୁଣ ବାଲ୍ଟିରେ ସେଇ ମହୁ ଗୁଡାକ ଥିଲା ଭାଲୁମାନେ ମହୁ ପସନ୍ଦ କରନ୍ତି ତେଣୁ ଏହି ଶବକଟି ତମ୍ବୁ ଭିତରକୁ ପଶି ଯାଇଥିଲା ପୁଣି ମହୁ ବରା ବାଲ୍ଟିର ଢାଙ୍କୁଣିଟିକୁ ଖୋଲି ପକାଇଥିଲା ଆଉ ଏହିପରି ଭାବରେ ସେ ସେଠାରେ ବସିଥିଲା ପୁଣି ନିଜ କାଖ ତଳେ ସେ ମହୁ ବାଲ୍ଟିକୁ ଜାକି ଧରିଥିଲା ଠିକ ଏହିପରି ଭାବରେ ଧରିଥିଲା ସେ ତାହାକୁ ଏପରି ଧରିଥିଲା ତାହାକୁ କିପରି ଖାଇବାକୁ ହୁଏ ସେ କଥାକୁ ସେ ଆଦୌ ଜାଣିନଥିଲା ଯେପରିକି ଆପଣମାନେ କରିଥାନ୍ତି ଆପଣମାନେ ଜାଣନ୍ତି ସୁତରାଂ ସେ ନିଜର ଟିକି ପଞ୍ଜାଟିକୁ ତହିଁରେ ବୁଡ଼ାଇଥିଲା ପୁଣି ସେପରି କରି ସେ ତାହାକୁ ଚାଟିବାରେ ଲାଗିଥିଲା ପୁଣି ଏହାକୁ ଚାଟୁଥିଲା ତତ୍ପରେ ମୋତେ ଦେଖିବାକୁ ସେ ବୁଲି ପଡିଥିଲା ପୁଣି ତାହାର ଆଖି ଦୁଇଟି ଅଠାବଳି ହୋଇ ଲାଗିଯାଇଥିଲା ପୁଣି ମହୁରେ ତାହାର ଛୋଟ ପେଟଟି ଭରି ଉଠିଥିଲା ସେ ସେହିଠାରେ ଆରାମରେ ବସିଥିଲା ତାର ପଞ୍ଜାକୁ ବୁଢାଇଥିଲା ପୁଣି ମହୁ ଚାଟୁଥିଲା ଯେତେ ଶୀଘ୍ର ପାରେ ସେପରି ଭାବେ ସେ ଚାଟିବାରେ ଲାଗିଥିଲା ବା ପୁରାତନ କାଳର ପବିତ୍ର ଭରା ଏକ ଉପାସନା ବିଷୟକୁ ମୁଁ ଚିନ୍ତା କରିଥିଲି ଯେତେବେଳେ କି ଆମେ ବାଲ୍ଟିକୁ ଖୋଲି ପକାଇଥିଲୁ ପାତ୍ରରେ ଆମର ହାତକୁ ବୁଡ଼ାଇଥିଲୁ ପୁଣି ଚାଟିବାରେ ଲାଗିଥିଲୁ କେବଳ ସେପରି କରି ଚାଲିଥିଲୁ ବେଳେ କେବଳ ଚାଟିଥିଲୁ ତା ଆପଣମାନଙ୍କୁ ଜଣା ତତ୍ପରେ କିପରି ଅସାଧାରଣ ବିଷୟଟିଏ ଯେ ଘଟିଥିଲା ତାହାକୁ ଆପଣମାନେ ସମ୍ଭବତଃ ଧାରଣା କରିପାରନ୍ତି ନାହିଁ ଖାଇସାରିବା ଭଳି ଯେତେକି ବହୁ ସେଇ ଛୋଟ ଶବକଟି ଖାଇପାରିଲା ତାହାକୁ ଉଦ୍ଧସ୍ତ କଲା ପରେ ସେ ବାଲ୍ଟିକୁ ତଳ ଥୋଇଦେଇ ସେଇ ସ୍ଥାନରୁ ଦୌଡ଼ି ପଳାଇଥିଲା କଣ ଘଟିଥିଲା ତାହା ଆପଣମାନେ ଦେଖନ୍ତୁ ତାହାର ଦେହରୁ ମହୁ ସଫା କରିବାକୁ ମା ଭଲ୍ଲୁକି ପୁଣି ଅନ୍ୟ ଶବକଟି ତାହାକୁ ଚାଟୁଥିଲେ ତେଣୁ ଆମମାନଙ୍କର ଏହି ଉପାସନାଟି ପ୍ରାୟ ସେହିପରି ଧରଣର ହୋଇ ପ୍ରଭାବିତ ହେବାକୁ ଯାଉଛି ଯେପରି ଯେ ହେବ ତାହା ମୁଁ ଆଶା କରେ ଯେପରିକି ଆମମାନେ ମଧ୍ୟ ଅନ୍ୟମାନଙ୍କୁ ଏହା ସମ୍ବନ୍ଧରେ କିଛି କିଛି କହିପାରିବା ଆଉ ଈଶ୍ୱରଙ୍କ ମହିମା ଆମମାନଙ୍କ ଉପରେ ପତିତ ହେବ ଉତ୍ତମ କଥା ତୁମମାନଙ୍କ ପରି ସାନ ପିଲାମାନଙ୍କୁ ଏଠାରେ ଦେଖି ମୁଁ ଖୁବ୍ ଆନନ୍ଦିତ ଯେପରି ଧରଣର କିଛି କିଛି କଥା କହିବାକୁ ତୁମମାନଙ୍କୁ ମୁଁ କହିବାକୁ ପସନ୍ଦ କରେ ହୋଇପାରେ ଆସନ୍ତାକାଲିର ଅପରାହ୍ନରେ ଆମମାନେ ଅଧିକ କିଛି ସମୟ ପାଇପାରିବା ପୁଣି ଆମମାନେ କିଛି ଅଧିକ ବିଷୟକୁ ଆଲୋଚନା କରିପାରିବା ବର୍ତ୍ତମାନ ପିତାମାତାଙ୍କ ସହିତ ଆମମାନେ କୌଣସି ଏକ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବୁ ଆମମାନେ ଏତେବେଳେ ପ୍ରେତବିଦ୍ୟା ଉପରେ ଆଲୋଚନା କରିବାକୁ ଯାଉଛୁ ଗୀତ ସଂହିତା 103 ପର୍ବର 1-3 ପଦରେ ଆମେ ଏହି ବାକ୍ୟ ପାଠ କରିଥାଉ ଏକାଧିକ ସେବକ ପୁଣି ମଣ୍ଡଳୀର ପୁରୁଖାଗଣ କିମ୍ବା ବାଇବଲର ପାଠକଗଣ ଏହି ପଦ ଗୁଡାକୁ ସ୍ମରଣ ରଖିଥାଇ ପାରନ୍ତି ହେ ମୋର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର ହେ ମୋର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର ହେ ମୋର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନ ସବୁ ପାସର ନାହିଁ ସେ ତୁମର ଅଧର୍ମ ସବୁ କ୍ଷମା କରନ୍ତି ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି ସେହି ସ୍ଥାନରେ ଲିଖିତ ଥିବା ସେହି ଶବ୍ଦ ସବୁ ତାହାରି ଉପରେ ଆପଣମାନେ ଧ୍ୟାନ ଲଗାନ୍ତୁ ଏପରି ମୁଁ ଚାହେଁ ସେ ତୁମର ଅଧର୍ମ ସବୁ କ୍ଷମା କରନ୍ତି ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି ସୁତରାଂ କିଛି କ୍ଷଣ ନିମନ୍ତେ ଆମମାନେ ନିଜ ନିଜର ମସ୍ତକକୁ ଅବନତ କରିବା କି ଏଣୁ ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା ଏହି ସ୍ଥାନରେ ଉପସ୍ଥିତ ଥିବା କାରଣରୁ ଆଜିର ଅପରାହ୍ନ ସମୟରେ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ ଏହି ସ୍ଥାନ ଚତୁର୍ପାଶ୍ୱରେ ବସିଥିବା ସେହି ଟିକି ଟିକି ପିଲାମାନଙ୍କ ନିମନ୍ତେ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ ପୁଣି ଯୀଶୁ ଯଦି ବିଳମ୍ବ କରନ୍ତି ତତ୍ପରେ ଆସନ୍ତାକାଲି ବୋଲି ସେପରି କିଛି ସମୟ ଯଦି ଥାଏ ତେବେ ଆସନ୍ତାକାଲିର ପୁରୁଷଗଣ ପୁଣି ନାରୀଗଣ ଏମାନେ ହେବେ ସୁତରାଂ ହେ ପିତା ବର୍ତ୍ତମାନ ଆପଣ ବଚନରୁ ଆମେ କଥାବାର୍ତ୍ତା କରିଥାଉ ଆପଣ ଯେ ଆମମାନଙ୍କୁ ବର୍ତ୍ତମାନ ଆଶୀର୍ବାଦ କରିବେ ଏପରି ଆମେ ପ୍ରାର୍ଥନା କରୁ ଯେପରିକି ଆପଣ ଆମମାନଙ୍କୁ ଏକ ଯାନ୍ତ୍ରିକ ଅଂଶ ରୂପେ ପରିଣତ କରି ଆମମାନଙ୍କ ସମ୍ମୁଖ ଭାଗରେ ଉପସ୍ଥାପନା କରନ୍ତି ପୁଣି ଆମମାନଙ୍କ ପ୍ରଧାନ ଶତ୍ରୁ ଶୈତାନ କଳକୌଶଳକୁ ଆମମାନେ ଯେପରି ତଦ୍ୱାରା ବୁଝିପାରୁ ହେ ଈଶ୍ୱର ଆମେ ପ୍ରାର୍ଥନା କରିଥାଉ ଯେ ଆପଣ ଆମମାନଙ୍କୁ ଯାନ୍ତ୍ରିକ ଶକ୍ତି କରି ଏହି ସମ୍ମୁଖ ଭାଗରେ ଏହି ସ୍ଥାନରେ ଉପସ୍ଥାପନ କରିବେ, ଈଶ୍ୱରଙ୍କ ଶକ୍ତି କରି ପ୍ରସ୍ତୁତ କରିବେ, ଯାହାକି ତାହାର ପ୍ରତ୍ୟେକ କ୍ଷେତ୍ରକୁ ଆଜିର ପାତକାଳରେ ପରାସ୍ତ କରିବ। ପୁଣି ହେ ପ୍ରଭୁ, ତାହାକୁ ଦେଖାଇବ ଯେ ତାର କୌଣସି ବୈଧାନିକ ଅଧିକାର ଆଉ ନାହିଁ, ଯେହେତୁ କାଲବରୀ କ୍ରୁଶରେ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପରିବର୍ତ୍ତେ ତାହାକୁ ପରାସ୍ତ କରିଅଛନ୍ତି। ଯେତେବେଳେ ସେ ମୃତ୍ୟୁବରଣ କଲେ ପୁଣି ସେ ସକଳ ଅଧିକାରକୁ ପରାସ୍ତ କରିଛନ୍ତି, ପୁଣି ତାହାର ଯାହା କିଛି ଶକ୍ତି ଥିଲା ଶୟତାନ ସେହି ସକଳ ଶକ୍ତିକୁ ସେ ହ୍ରାସ କରିଅଛନ୍ତି। ହେ ଈଶ୍ୱର, ଆମମାନଙ୍କୁ ବୁଦ୍ଧି ଜ୍ଞାନ ଆଉ ବିଚାର ଶକ୍ତି ଯେତେବେଳେ ଦାନ କରନ୍ତୁ, ଲୋକମାନଙ୍କୁ କହିବାକୁ ଆଉ ପରିଚିତ କରିବାକୁ ଯେ ସେମାନେ କିପରି ଭାବରେ ବୁଝିପାରନ୍ତି, ପୁଣି ସୁସ୍ଥ କରିବାକୁ ତଥା ଶୟତାନଙ୍କୁ ପରାଜିତ କରିବାକୁ କେବେ ସକ୍ଷମ ହୋଇପାରନ୍ତି, ଯୀଶୁଙ୍କ ନାମରେ ଆମମାନେ ନିବେଦନ କରୁ, ଆମେନ। ପୁଣି କିଛି କ୍ଷଣ ନିମନ୍ତେ ଆମମାନେ ପ୍ରେତବିଦ୍ୟା ଉପରେ ଯେତେବେଳେ ବିଚାର ବିମର୍ଶ କରିବାକୁ ଯାଉଛୁ, ଆପଣମାନେ ଭୂତ ପ୍ରେତ ଉପରେ ବହୁଧା ଅନେକ ଗୁଡିଏ କଥା ଶୁଣିଥାନ୍ତି। ହୋଇପାରେ ଆସନ୍ତାକାଲିର ଅପରାହ୍ନ ସମୟରେ ଆମମାନେ ଏହି ପ୍ରସଙ୍ଗକୁ ଶେଷ କରିପାରୁ। ଯେପରି ଭାବେ ହେଉ ପଛେ ଏହି ସପ୍ତାହର ଦୁଇ ଦିନକୁ ମୁଁ ଆବଶ୍ୟକ କରିଥିଲି, କେବଳ ଅପରାହ୍ନ ଉପାସନା ଗୁଡାକ ନିମନ୍ତେ ଦୁଇ ଦିନକୁ ଏହା ଉପରେ ବିଚାର କରିବା ଉପଲକ୍ଷେ ଆବଶ୍ୟକ କରିଥିଲି। ସର୍ବପ୍ରଥମେ ଭୂତଟିଏ ଯେ କଣ ତାହାକୁ ଲକ୍ଷ୍ୟ କରିବା। ଅଧିକାଂଶ ଲୋକଙ୍କୁ ଭୂତ ଗୁଡାକ ବିଷୟରେ କଥାବାର୍ତ୍ତା କରିବା ପ୍ରସଙ୍ଗକୁ ଆପଣମାନେ ଶୁଣିଥାନ୍ତି। ପୁଣି ପ୍ରେତ, ଶୟତାନ ଏହିସବୁ ଗୋଟିଏ ଶବ୍ଦରୁ ଆନିତ, ପୁଣି ଇଂରାଜୀ ଭାଷାରେ ଏହାକୁ ଉତ୍ପୀଡ଼ନକାରୀ ବୋଲି କହି ପରିଚିତ କରାଯାଏ। କେହି ଜଣେ ବ୍ୟକ୍ତି ଯିଏ କି ଯନ୍ତ୍ରଣା ଦିଏ, ଉତ୍ପୀଡ଼ନ ସୃଷ୍ଟି କରେ, ସେ ଶୟତାନ ଜଣେ ଦୁଷ୍ଟ ଲୋକ ଅଟେ, ସେ କହିଥାଏ। ପୁଣି ଅଧିକାଂଶ ଲୋକଙ୍କ ପାଇଁ ବର୍ତ୍ତମାନ ସମୟରେ ବାଇବଲ ସେମାନଙ୍କ ନିମନ୍ତେ ଏପରି ଏକ ପୁସ୍ତକ ଅଟେ, ଏପରି ଏକ ପୁରୁଣାକାଳିଆ ପୁସ୍ତକ ଅଟେ, ଯାହାକୁ ଅଜା ଆଉ ଆଇ କେବଳ ପାଠ କରୁଥିଲେ କିମ୍ବା ସେପରି ଧରଣ କିଛି ପୁସ୍ତକ। ଏଥିରେ ବିଶେଷ କିଛି ଗୁରୁତ୍ୱ ନାହିଁ, ଏହା ତ ପୁରୁଣାକାଳିଆ ଲୋକମାନଙ୍କର ଏକ ପୁରାତନ ଧରଣ ପୁସ୍ତକ ଅଟେ, କିନ୍ତୁ ତାହା ଏକ ଭୁଲ ଧାରଣା, ଏହା ପ୍ରତ୍ୟେକଙ୍କ ନିମନ୍ତେ ଅଟେ। ଆଉ ପ୍ରେତ ଗୁଡାକ ଏମାନେ ତାଡ଼ନାଦାୟୀ ଅଟନ୍ତି, ଯେଉଁମାନେ ଆମମାନଙ୍କୁ ଯନ୍ତ୍ରଣା ଦିଅନ୍ତି। ପୁଣି ଏପରି ପ୍ରେତାତ୍ମାଗଣ ଅଛନ୍ତି ଯେଉଁମାନେ ମନୁଷ୍ୟର ପ୍ରାଣ ମଧ୍ୟକୁ ପ୍ରବେଶ କରିଥାନ୍ତି, ପୁଣି ତାହା ତ ଶବ୍ଦ ବିନ୍ୟାସ ସହିତ ରହିଥାଏ, ତାହା ସେପରି ଧରଣ ହୋଇପାରେ, ତାହା ସେପରି ଧରଣ ବ୍ୟବସ୍ଥା ମଧ୍ୟରେ ଥାଇପାରେ, ମୁଁ ଏପରି କହିପାରେ। ଯଦ୍ୟପି ପ୍ରେତାତ୍ମା ଯାହାକି ପ୍ରାଣ ମଧ୍ୟ ପ୍ରବେଶ କରିଥାଏ, ତାହା ଏପରି ଏକ ବିଷୟ ଯାହାକି ପ୍ରାଣକୁ ଯନ୍ତ୍ରଣା ଦେଇଥାଏ। ବହୁଧା ଆପଣମାନେ ଜଣେ ବ୍ୟକ୍ତିଙ୍କୁ ବାତ୍ରଳତା କରୁଥିବା ବିଷୟକୁ ଦେଖିପାରନ୍ତି। ହଁ, ସେମାନେ ତଥାପି ଧର୍ମ ପରିବର୍ତ୍ତିତ ଲୋକ ହୋଇପାରନ୍ତି, ପବିତ୍ର ଆତ୍ମାରେ ଭରପୁର ଥାଇପାରନ୍ତି, ଏହା ସତ୍ତ୍ୱେ ପୁରାପୁରି ବାତାଳ ପ୍ରକୃତିର ଅଟନ୍ତି। ବୁଝନ୍ତି କି, ତାହା ହିଁ ସତ କଥା, ତାହାର ପ୍ରାଣ ସହିତ କୌଣସି ସମ୍ପର୍କ ନାହିଁ, ଏହା ତ ଏକ ଯନ୍ତ୍ରଣାଦାୟୀ ଅଟେ। ବୁଝନ୍ତୁ, ଏପରି ଏକ ଶକ୍ତି ଯାହାକି ସେମାନଙ୍କୁ ଯନ୍ତ୍ରଣା ଦେଇଥାଏ। ଆଉ ସବୁ ପ୍ରକାରର ରୋଗ ବ୍ୟାଧି, ସର୍ବପ୍ରଥମେ ଆମମାନଙ୍କୁ ଜାଣିବାକୁ ଅଛି ଯେ ସବୁ ପ୍ରକାରର ରୋଗ ବ୍ୟାଧି ଶୟତାନ ଠାରୁ ଆଗତ। ଈଶ୍ୱର ରୋଗ ବ୍ୟାଧିର ସ୍ରଷ୍ଟା ଆଦୌ ନୁହନ୍ତି, କୌଣସି ପ୍ରକାର ରୋଗ ବ୍ୟାଧି ଈଶ୍ୱରଙ୍କ ଠାରୁ ଆଗତ ହୋଇନଥାଏ। ସମୟ ସମୟ ପରମେଶ୍ୱର ଆପଣମାନଙ୍କ ଉପରେ ରୋଗ ବ୍ୟାଧିକୁ ଘଟାଇବା ନିମନ୍ତେ ଶୟତାନଙ୍କୁ ଆଦେଶ ଦିଅନ୍ତି, ଏପରି ଏକ ପ୍ରତିଘାତ ରୂପେ ପ୍ରସ୍ତୁତ କରି ଆପଣଙ୍କୁ ଈଶ୍ୱରଙ୍କ ଗୃହକୁ ଫେରି ଆସିବାକୁ ସୁବିଧା ଦିଅନ୍ତି, ଯେତେବେଳେ ଆପଣ ତାଙ୍କୁ ଅବମାନନା କରିଥାନ୍ତି। ତଥାପି ରୋଗ ବ୍ୟାଧି ଆପଣଙ୍କ ପ୍ରାରମ୍ଭିକ ଅବସ୍ଥାରେ ଶୟତାନ ଠାରୁ ହିଁ ଆସିଥାଏ। ଆପଣମାନେ କଦାପି ଅନୁମାନ ଲଗାଇ ପାରନ୍ତି ଯେ କେହି ଜଣେ ବ୍ୟକ୍ତି ଏପରି ବିଶ୍ୱାସ କରିଥାନ୍ତି, ଆମମାନଙ୍କ ସ୍ୱର୍ଗସ୍ଥ ପିତା ରୋଗ ବ୍ୟାଧି ପୁଣି ମୃତ୍ୟୁ ପରି ଘଟଣା ଗୁଡିକର ସ୍ରଷ୍ଟା ହୋଇପାରନ୍ତି ବୋଲି? ପ୍ରକୃତରେ ନୁହେଁ, ସେ କଦାପି ନୁହନ୍ତି, ଆଦୌ ନଥିଲେ ପୁଣି ସେପରି କଦାପି ହେବେ ନାହିଁ ମଧ୍ୟ। ଅବାଧ୍ୟତା ନିମନ୍ତେ ପରମେଶ୍ୱର ମୃତ୍ୟୁକୁ ସୁଯୋଗ ଦାନ କରନ୍ତି, ଈଶ୍ୱର ମୃତ୍ୟୁକୁ ଅନୁମତି ଦିଅନ୍ତି। ଯେପରିକି ଜଣେ ଏକ ଲେଖକ ଏପରି କହିଥିଲେ, ମୃତ୍ୟୁ ସେସବୁ କିଛି କରିପାରେ, ଈଶ୍ୱର ଏକ ଶଗଡ ଗାଡ଼ିରେ ତାହାକୁ ଦୌଡ଼ିଥାନ୍ତି, ପୁଣି ଜଣେ ବିଶ୍ୱାସୀକୁ ଏହା ଟାଣି ଆଣି ଈଶ୍ୱରଙ୍କ ଉପସ୍ଥିତିରେ ଆଣି ପହଞ୍ଚାଇଥାଏ। ତଥାପି ମୃତ୍ୟୁ ଶବ୍ଦର ଅର୍ଥ ପୃଥକୀକରଣ ଅଟେ। ଯୀଶୁ କହିଥିଲେ, ଯେ କେହି ମୋର ବାକ୍ୟ ଶ୍ରବଣ କରେ ପୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିଅଛି। ତତ୍ପରେ ସେ ଆହୁରି କହିଥିଲେ, ମୁଁ ପୁନରୁତ୍ଥାନ ଓ ଜୀବନ ଅଟେ, ଯେ କେହି ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ, ପୁଣି ଯେ କେହି ମୋ ଠାରେ ବିଶ୍ୱାସ କରେ ସେ କଦାପି ମୃତ୍ୟୁ ଭୋଗ କରିବ ନାହିଁ। ପୁଣି ଆମମାନଙ୍କର ଶୁଷ୍କ କବର ସ୍ଥାନରେ ଆମମାନେ ପରସ୍ପର ଶରୀରକୁ ଏହିପରି ପରପର କରି ସାହିତ କରି କବର ଦେଇଥାଉ, ମାତ୍ର ସେ କଦାପି ମରିବ ନାହିଁ। ଆଉ ଆପଣ ଯଦି ଧ୍ୟାନ ଦେବେ, ସେ ରାଜରଙ୍କ ବିଷୟରେ ଏପରି କହିଥିବା ସମୟରେ ସେ କହିଥିଲେ, ରାଜର ଶୋଇପଡ଼ିଛନ୍ତି। ଶିଷ୍ୟମାନେ ଆମମାନଙ୍କ ପରି ମଣିଷ ଥିଲେ, ସେମାନେ କହିଥିଲେ, ହଁ ସେ ଯଦି ଶୋଇ ଅଛନ୍ତି ତେବେ ତ ସେ ଭଲ କରିଅଛନ୍ତି। ସେ ଯେ ବିଶ୍ରାମ କରୁଥିବା ଅର୍ଥରେ କହିଥିଲେ ତାହା ହିଁ ସେମାନେ ବୁଝିଥିଲେ। ମାତ୍ର ସେ ସେମାନଙ୍କ ନିକଟକୁ ଆସିଥିଲେ ଆଉ ସେମାନଙ୍କ ଭାଷାରେ ସେମାନଙ୍କୁ କହିଥିଲେ, ସେ ମରିଯାଇଛନ୍ତି, ଯାହାକି ତୁମମାନେ ବିଶ୍ୱାସ କରିଥାଅ, ମାତ୍ର ମୁଁ ଯାଇ ତାଙ୍କୁ ଜଗାଇବି ହଁ ତାଙ୍କୁ ଉଠାଇବି ବୁଝନ୍ତି ତ ବୁଝନ୍ତି ତ ଆପଣ ଯେତେବେଳେ ହଁ ମୃତ୍ୟୁର ଅର୍ଥ ପୃଥକ ହୋଇଯିବା ତାହା ହିଁ ଅଟେ ପୁଣି ଆପଣମାନଙ୍କ ମଧ୍ୟରୁ କେହି ଯଦି ସେପରି ଅବସ୍ଥାରେ ପଡନ୍ତି ଆପଣମାନଙ୍କ ପରିବାର ମଧ୍ୟ ଯଦି କେହି ମରିଯାଆନ୍ତି କିମ୍ବା ଅନ୍ୟ କେହି ବ୍ୟକ୍ତି ଯଦି ସେପରି ମରନ୍ତି ତେବେ ସେ ଯଦି ମନ ପରିବର୍ତ୍ତନ କରିଥାନ୍ତି ତେବେ ସେମାନେ ତ ଆଦୌ ମୃତ ନୁହନ୍ତି ସେମାନେ ତ ମନୁଷ୍ୟ ବିଚାରଧାରା ଅନୁସାରେ ମୃତ ଅଟନ୍ତି ମାତ୍ର ସେମାନେ ପ୍ରକୃତରେ ଆମମାନଙ୍କ ଠାରୁ କେବଳ ଅଲଗା ହୋଇ ଯାଇଛନ୍ତି ତଥାପି ଈଶ୍ୱରଙ୍କ ସମ୍ମୁଖରେ ସେମାନେ ଉପସ୍ଥିତ ଅଟନ୍ତି ସେମାନେ ଆଦୌ ମୃତ ନୁହନ୍ତି ପୁଣି ସେମାନେ ଆଦୌ ମରିପାରନ୍ତି ନାହିଁ ମରିବାଟା ସେମାନଙ୍କ ପକ୍ଷରେ ଅସାଧ୍ୟ ଯୀଶୁ ଏପରି କହିଥିଲେ ଯେ କେହି ମୋହର ବଚନକୁ ବିଶ୍ୱାସ କରେ ପୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି ପୁଣି ସେ ଆଦୌ ବିଚାରିତ ହେବ ନାହିଁ ମାତ୍ର ମୃତ୍ୟୁକୁ ପାର କରି ଜୀବନରେ ପ୍ରବେଶ କରିବ ସୁତରାଂ ସେ ଆଦୌ ମରି ନ ପାରେ ଯେ କୌଣସି ବିଷୟ ଯାହାକି ଅବିନାଶୀ ପୁଣି ଅନନ୍ତ ତାହା କଦାପି ନାଶ ହୋଇ ନ ପାରେ ଏହା ତ ଅବିନାଶୀ ଜୀବନ ଅଟେ ସେ ଏହାକୁ ଏନିମନ୍ତେ ଲାଭ କରିଅଛି ଯେହେତୁ ଈଶ୍ୱର ତାହାକୁ ଏହା ଦାନ କରନ୍ତି ପୁଣି ଏହା ଯେ ସର୍ତ୍ତାଧୀନ ଏପରି ନୁହେଁ ଏହା ତ ବିନା କୌଣସି ସର୍ତ୍ତରେ ରହିଛି ଈଶ୍ୱର ତାହାକୁ ଏହା ଦାନ କରନ୍ତି ପରମେଶ୍ୱର ଡାକନ୍ତି ପରମେଶ୍ୱର ଜଣକୁ ନ ଡାକିବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଈଶ୍ୱରଙ୍କ ନିକଟକୁ ଆଦୌ ଆସିପାରେ ନାହିଁ ଯୀଶୁ କହିଥିଲେ ମୋହର ପ୍ରେରଣକର୍ତ୍ତା ପିତା ଆକର୍ଷଣ ନ କଲେ କେହି ମୋ ନିକଟକୁ ଆସିପାରେ ନାହିଁ ତାହା ସତ୍ୟ କଥା ନୁହେଁ କି ତେଣୁ ସବୁକିଛି କ୍ଷେତ୍ରରେ ଏହା ତ ଈଶ୍ୱର ଅଟନ୍ତି ହୋଇପାରେ ଆସନ୍ତାକାଲି ଅପରାହ୍ନ ସମୟରେ ତାହା ଉପରେ ଅଧିକ କିଛି ଶିକ୍ଷାକୁ ଆମେ ଲାଭ କରିପାରିବା କାରଣ ଏହି ରୋଗବ୍ୟାଧି ଗୁଡାକୁ ମୁଁ ଆପଣମାନେ ନିମନ୍ତେ ଉପସ୍ଥାପନ କରିବାକୁ ଚାହୁଁଛି ଯେପରିକି ଆପଣମାନେ ତାହାକୁ ବୁଝିପାରନ୍ତି ଏପରି ଏକ ସମୟ ଥିଲା ଯେତେବେଳେ ଆମମାନେ ନିଜ ନିଜର ପିତାମହଙ୍କ ଔରସରେ ଅଙ୍କୃତ ହୋଇ ରହିଥିଲୁ ଆପଣମାନେ ତାହା ଜାଣନ୍ତି ଚିକିତ୍ସକ ମଧ୍ୟ ତାହା ଜାଣନ୍ତି ଆପଣମାନେ ବାଇବଲ ପାଠକଗଣ ଆପଣମାନେ ସୁଦ୍ଧା ସେ କଥାକୁ ଭଲ ଭାବରେ ଜାଣନ୍ତି ଆପଣଙ୍କ ପିତାମହଙ୍କ ଔରସରେ ଜୀବନର ଏକ ଅଂଶ ହୋଇ ଆପଣ ଆରମ୍ଭ ହୋଇଥିଲେ ସେ କଥାକୁ ଆପଣମାନେ ଜାଣନ୍ତି ତତ୍ପରେ ଆପଣଙ୍କ ଅଜାଙ୍କ ଔରସରେ ଏଥୁଅନ୍ତେ ଆପଣଙ୍କ ପିତାଙ୍କ ଔରସରେ ତତ୍ପରେ ଆପଣଙ୍କ ମାତାଙ୍କ ଗର୍ଭରେ ଆରମ୍ଭ ହୋଇଥିଲେ ପୁଣି ଆପଣମାନେ ଯେ ଶରୀର ସହିତ ବର୍ତ୍ତମାନ ଅଛନ୍ତି ତହିଁରେ ବାସ କରିଥିଲେ ତାହା ହିଁ ସତ୍ୟ କଥା ବାକ୍ୟ ମଧ୍ୟ ଏ ବିଷୟ ଶିକ୍ଷା ଦିଏ ଯଦି ଧର୍ମଶାସ୍ତ୍ର ଉକ୍ତିକୁ ଆପଣମାନେ ଚାହାନ୍ତି ତେବେ ସେପରି ଧରଣ ଏକ ପଦ ଏଇଠାରେ ରହିଛି ମୁଁ ଏପରି ବିଶ୍ୱାସ କରେ ଯେ ଆପଣ ପିତାମହଙ୍କ ଔରସରେ ଲେବି ଯେତେବେଳେ ଥିଲେ ସେ ସମୟରେ ସେ ଦଶମାଂଶ ପ୍ରଦାନ କରିଥିଲେ ତାହା ସତ୍ୟ କଥା ନୁହେଁ କି ତେଣୁ ଜୀବକୋଷଟି ଯେ ସେହି ସ୍ଥାନରୁ ଆଗତ ହୋଇଥିଲା ସେ ବିଷୟକୁ ଆପଣମାନେ ଦେଖନ୍ତୁ ମାତ୍ର ଆପଣମାନଙ୍କର ପ୍ରାଣ ତାହା ତ ଜଗତର ଉତ୍ପତ୍ତି ପୂର୍ବରୁ ନିର୍ମିତ ହୋଇଥିଲା ଯେତେବେଳେ ଈଶ୍ୱର ନିଜର ସାଦୃଶ୍ୟ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କରିଥିଲେ ମନୁଷ୍ୟର ଆତ୍ମାକୁ ସୃଷ୍ଟି କରିଥିଲେ ତା ପୂର୍ବରୁ ପ୍ରାଣକୁ ସୃଷ୍ଟି କରି ସାରିଥିଲେ ଜଣେ ମନୁଷ୍ୟକୁ ନିଜର ପ୍ରତିମୂର୍ତ୍ତିରେ ସେପରି ନୁହେଁ କିନ୍ତୁ ମନୁଷ୍ୟକୁ ନିଜର ପ୍ରତିମୂର୍ତ୍ତିରେ ନିର୍ମାଣ କଲେ ସେପରି ଅଟେ ବୁଝନ୍ତି ତତ୍ପରେ ପୃଥିବୀର ଧୂଳିରେ ମନୁଷ୍ୟଟିକୁ ରଖିବା ପୂର୍ବେ ସେ ତାହାକୁ ନର ଓ ନାରୀ କରି ସୃଷ୍ଟି କରିଥିଲେ ସେହି ବିଷୟ ଆଡ଼କୁ ପୁନରାୟ ବିଚାର କରିବା ନିମନ୍ତେ ଆଜିର ଅପରାହ୍ନ ସମୟରେ ଆମମାନେ ସୁଯୋଗକୁ ପାଇପାରନ୍ତୁ ସେପରି ବିଷୟକୁ ମୁଁ ଆଶା କରେ ଈଶ୍ୱର ସେପରି କରିଥିଲେ କେବଳ ତାହାକୁ ବୁଝନ୍ତୁ ପୁଣି ଏହା ତ ଧାଡ଼ି ଗୁଡାକ ମଧ୍ୟ ରହିଛି ପ୍ରକାଶିତ ହୋଇ ରହିଛି ମାତ୍ର ଆପଣମାନେ ଏହାକୁ ଯେତେବେଳେ ବୁଝିଥାନ୍ତି ତତ୍ପରେ ଏହା ଧାଡ଼ି ଗୁଡାକର ସହିତ ସଂଯୁକ୍ତ ହୋଇଥାଏ ବୁଝନ୍ତି ତ ପରମେଶ୍ୱର ପ୍ରାରମ୍ଭିକ ସମୟରେ କିପରି କରିଥିଲେ ସେତେବେଳେ ସେ କଣ କରିଥିଲେ ପୁଣି ସେ କିପରି ହୋଇ ଏହି ପୃଥିବୀକୁ ଏହି ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିଥିଲେ ପୁଣି ଆପଣଙ୍କ ପ୍ରତିମୂର୍ତ୍ତିରେ ସେ କିପରି ମନୁଷ୍ୟକୁ ନିର୍ମାଣ କରିଥିଲେ ଏହାକୁ ପରିଚିତ କଲା ପରେ ମନୁଷ୍ୟକୁ ପରିତ୍ରାଣ ଦେବାକୁ ସେ ଈଶ୍ୱର ପଛକୁ ଫେରିଥିଲେ ମନୁଷ୍ୟର ସ୍ୱରୂପକୁ ଧାରଣ କରିଥିଲେ ସେ ସବୁରେ ସେ ଆପଣଙ୍କୁ ପରିଚିତ କରିଥିଲେ ଆଉ ଆପଣ ପ୍ରତିମୂର୍ତ୍ତିରେ ଈଶ୍ୱର ମନୁଷ୍ୟ ଯେତେବେଳେ ସୃଷ୍ଟି କଲେ ସେତେବେଳେ ସେ ଏକ ଆତ୍ମାରୂପୀ ମନୁଷ୍ୟ ଥିଲା କାରଣ କୃଷିକର୍ମ କରିବାକୁ ସେତେବେଳେ କେହି ମନୁଷ୍ୟ ନଥିଲେ ତତ୍ପରେ ପୃଥିବୀର ଧୂଳିରୁ ସେ ମନୁଷ୍ୟକୁ ନିର୍ମାଣ କଲେ ଆଉ ଇତିହାସକାରଗଣ ପୁଣି ସେମାନଙ୍କ ପରି ଆହୁରି ଅନେକ ଆଉ ସେହି ବ୍ୟକ୍ତିଗଣ ଯେମାନେ ଅନୁସନ୍ଧାନ କରନ୍ତି ପୁଣି ପୁରାତନ ହାଡ଼ ଗୁଡାକୁ ତଥା ସେପରି ଧରଣ ଅନେକ ଗୁଡ଼ିଏ ପଦାର୍ଥକୁ ଖୋଜି ପାଆନ୍ତି ତତ୍ପରେ କ୍ରମ ବିକାଶ ଉପରେ ବିଶ୍ୱାସ ରଖନ୍ତି ମୁଁ ଏକ ଠିକ ପ୍ରକାରର କ୍ରମ ବିକାଶ ଉପରେ ବିଶ୍ୱାସ କରେ ମଣିଷ ସ୍ୱୟଂରୁ କ୍ରମ ବିକାଶ କରିଥାଏ ମାତ୍ର ଗୋଟିଏ ମାତ୍ର କୋଷରୁ ସେପରି କିଛି ହୋଇନଥାଏ ଏବଂ ତାହା ନୁହେଁ ଆଜ୍ଞା ନୁହେଁ ଯେହେତୁ ଯେଉଁ ଦିନରୁ ଈଶ୍ୱର ଏକ ଚଢ଼େଇକୁ ଚଢ଼େଇ କରି ସୃଷ୍ଟି କରିଥିଲେ ଆଜି ପର୍ଯ୍ୟନ୍ତ ତାହା ଏକ ଚଢ଼େଇ ହୋଇ ରହିଛି ପୁଣି ଏକ ମାଙ୍କଡ ହୋଇ ରହିଛି ମଣିଷଟିଏ ମଣିଷ ହୋଇ ଆବାହନ କାଳ ରହିଛି ତାହା ସତ୍ୟ କଥା କିଛି କ୍ଷଣ ପୂର୍ବେ ଜନୈକ ଚିକିତ୍ସକଙ୍କ ସହିତ ମୁଁ ଏଠାରେ କଥାବାର୍ତ୍ତା କରୁଥିଲି ଲୁଇସ୍ ଭିଲିର ସେ ଜଣକ ବ୍ୟକ୍ତି ଥିଲେ ସେ କହିଥିଲେ ଆଚାର୍ଯ୍ୟ ବ୍ରହ୍ମ କାହିଁକି ସେପରି ଆଫ୍ରିକାର ଜଙ୍ଗଲବାସୀ ଲୋକଗୁଡାକ ଯେ କିପରି ଅଟନ୍ତି ସେ ସମ୍ବନ୍ଧରେ ମୁଁ କହୁଥିଲି ସେମାନେ କିପରି ଭାବରେ ଭୋଜନ କରନ୍ତି କିପରି ନିମ୍ନମାନ ଅବସ୍ଥାରେ ପହଞ୍ଚିପାରି କରିଥାନ୍ତି ଆରେ ହେ ଆପଣମାନେ ଆଗ ଦେଖିନଥିବା ଅତି ଅପଦାର୍ଥ ବସ୍ତୁକୁ ସେମାନେ ଭୋଜନ କରିଥାନ୍ତି ଛଡ଼ି ପଚି ଯାଇଥିବା ପଦାର୍ଥକୁ ସହଜରେ ଗୋଟାଇ ଆଣନ୍ତି ସେଗୁଡ଼ାକ ମଧ୍ୟରେ ପୋକ ଗୁଡାକ ସାଲୁବାଲୁ ଅବସ୍ଥାରେ ଥାନ୍ତି ଚାରିପାଖରେ ବୁଲୁଥିବା ପୋକ ଗୁଡାକକୁ କେବଳ ଝାଡ଼ି ଯାଇଥାନ୍ତି ପୁଣି ସବୁକିଛି ଖାଇଥାନ୍ତି ତାହାକୁ କିଛି ଭିନ୍ନତା ଦେଖା ଦେଇନଥାଏ ବୁଝନ୍ତି ତ ସେମାନେ ଏପରି କହନ୍ତି ଯେକୌଣସି ପାନୀୟ ପଦାର୍ଥକୁ ଆପଣ ପାନ କରିପାରନ୍ତି ତାହା ଯେ କଣ ଏଥିରେ କୌଣସି ବାଦ ବିଚାର କରିବାର ଆବଶ୍ୟକ ନାହିଁ ଆଉ ସେ କହିଥିଲେ ତଥାପି ଆଚାର୍ଯ୍ୟ ବ୍ରହ୍ମ ସେ ଲୋକ ଗୁଡାକ ଆଦୌ ମଣିଷ ପ୍ରକୃତିର ନୁହନ୍ତି ମୁଁ କହିଥିଲି ଆରେ ହେ ସେମାନେ ମଣିଷ ଅଟନ୍ତି ନିଶ୍ଚିତ ଭାବେ ସେମାନେ ମଣିଷ ଅଟନ୍ତି ମୁଁ କହିଥିଲି ପଶୁଜାତିରେ ମଣିଷ ସହିତ ସମାନ୍ତ ରକ୍ଷା କରୁଥିବା ପ୍ରାଣୀଟିଏ ଚିମ୍ପାଞ୍ଜି ଅଟେ ପୁଣି ଆପଣ ଲଗାତାର 4000 ବର୍ଷ ଧରି ଚିମ୍ପାଞ୍ଜି ମଧ୍ୟରୁ କେବଳ ଗୋଟିଏ ଲକ୍ଷଣକୁ ଅନୁସନ୍ଧାନ କରି ବାହାର କରିବାକୁ ଲଗାଇ ଦେଇଛନ୍ତି ପୁଣି ସେ ତାହାକୁ କରି ନପାରେ ମୁଁ କହିଥିଲି କାରଣ ସେ ଆଦୌ ଚିନ୍ତା କରି ନପାରେ ଚିନ୍ତା କରିବା ପାଇଁ ତା ମଧ୍ୟ ସେପରି କିଛି ବିକଶିତ ବିଷୟ ଆଦୌ ନାହିଁ ଓ ଘୋଡ଼ାଟି ନାହିଁ ଆପଣ ତାହାକୁ କିଛି ବିଶେଷଣ ବିଷୟକୁ ଶିଖାଇ ପାରନ୍ତି ଗି ପୁଣି ହାଓ କିମ୍ବା ଆଖିରେ ଫଳେ ଚଷମା ପିନ୍ଧିବାର ବିଷୟକୁ କିମ୍ବା ସିଗାରେଟ୍ଟିଏ ପାନ କରିବାକୁ କିମ୍ବା ସାଇକେଲଟିଏ ଚଢି ସେଥିରେ ଆପଣଙ୍କୁ ସମତୁଲକ ରଖିବାକୁ ଘୋଡ଼ା ଚଳିବାକୁ କିମ୍ବା ସେପରି ଧରଣର ଅନ୍ୟ କିଛି କଥାକୁ ଶିଖାଇ ପାରନ୍ତି ତଥାପି ଘି ପରି ପୁଣି ହାଓ ପରି ଶବ୍ଦକୁ ଗୋଟିଏ କୁକୁର ପୁଣି ଘୋଡ଼ା ମଧ୍ୟ ବୁଝିପାରେ କିନ୍ତୁ ସେପରି ଧରଣର ଅନ୍ୟ କୌଣସି କଥାକୁ ମଧ୍ୟ ବୁଝିପାରେ ମୁଁ କହିଲି ତଥାପି ସେ ଏକ ପଶୁ ଅଟେ ତଥାପି ଆଫ୍ରିକାରେ ବାସ କରି ରହିବାକୁ ସବୁଠାରୁ ଜଙ୍ଗଲୀ ଶ୍ରେଣୀର ଅଧିବାସୀମାନଙ୍କ ପାଖକୁ ଆପଣ ମତେ ଯିବାକୁ ଦିଅନ୍ତୁ ପୁଣି ସେପରି ଧରଣର ମାନବ ଜାତି ବଣ ଜଙ୍ଗଲ ବାସ କରୁଥିବା ଏକ ପ୍ରକାର ସାଧାରଣ ପ୍ରାଣୀ ଅଟନ୍ତି ତତ୍ପରେ ମୁଁ କହିଥିଲି ସମ୍ଭବତଃ ତାହାର ପିତାମହଙ୍କର ପିତାମହ ତାଙ୍କର ପିତାମହ ପୁଣି ତାଙ୍କର ପିତାମହ ସୁଦ୍ଧା ଜଣେ ବୁଢା ଲୋକଙ୍କୁ କିମ୍ବା ଅନ୍ୟ କାହାରୀକୁ ଆଦୌ ଦେଖିନଥିଲେ ଗୋଟିଏ ମାତ୍ର ବିଷୟ ଯାହାକି ତାଙ୍କୁ ଜଣାଥିଲା ଏପରିକି ଡାହାଣ ଆଉ ବାମ ହାତ କହିଲେ କାହାକୁ ବୁଝାଏ ସେ କଥା ମଧ୍ୟ ସେ ଜାଣେ ନାହିଁ ଗୋଟିଏ ମାତ୍ର ବିଷୟ ଯାହା ତାକୁ ଜଣା ତାହା କେବଳ ଭୋଜନ କରିବା ବିଷୟ ତେଣୁ ତା ହାତକୁ ଯାହା କିଛି ଆସେ ତାହାକୁ ସେ କେବଳ ଖାଇଥାଏ ଆଉ ତାହା ଯଦି ମଣିଷର ମାଂସ ହୋଇଥାଏ କିମ୍ବା ଅନ୍ୟ ଯେକୌଣସି ବସ୍ତୁ ହୋଇଥାଏ ନା କାହିଁକି ସେଥିପାଇଁ ତାକୁ କିଛି ଭାବିବାକୁ ପଡେ ନାହିଁ କେବଳ ସେ ଖାଇ ଚାଲିଥାଏ ତଥାପି 5 ବର୍ଷ ବୟସରୁ ମୋତେ ତାକୁ ପାଇବାକୁ ଦିଅନ୍ତୁ ପୁଣି 15 ବର୍ଷ ବୟସରେ ସେ ଉତ୍ତମ ରୂପେ ଇଂରାଜୀ ଭାଷା କଥାବାର୍ତ୍ତା କରିବ ପୁଣି ସୁଶିକ୍ଷିତ ହୋଇ ଉଠିବ ସେପରି କାହିଁକି ଯେହେତୁ ତାଠାରେ ପ୍ରାଣଟିଏ ଅଛି ପରମେଶ୍ୱର ତାହାକୁ ଏକ ମଣିଷ କରି ନିର୍ମାଣ କରିଛନ୍ତି ପୁଣି କେବଳ ଥରକ ପାଇଁ ସୁସମାଚାର ଶୁଣିବା ତାହାର ସେତିକି ଅଧିକାର ରହିଛି ଯେପରିକି ଏଠାରେ ଆମେରିକାର ସର୍ବତ୍ର ଆମେ ପ୍ରଚାର କରି ଚାଲିଛୁ ପୁଣି ଲୋକମାନଙ୍କ ନିକଟରେ ବାରମ୍ବାର ଥରକୁ ଥର କରି ଲଗାତାର ଭାବେ ସେମାନଙ୍କ ନିକଟରେ ନିବେଦନ କରୁଛୁ ପ୍ରବର୍ତ୍ତାଉଛୁ ପୁଣି ଅନେକ କିଛି କାର୍ଯ୍ୟକୁ ସଫଳ କରୁଛୁ କିନ୍ତୁ ତାହାକୁ ଏହି ସନ୍ଦେଶଟି କେବଳ ଥରକ ପାଇଁ ଶୁଣିବାକୁ ଦିଅନ୍ତୁ ଆଉ ଚିତ୍କାର କରି ତଥା ବେଦୀ ନିକଟକୁ ଯଥାଶୀଘ୍ର ଦୌଡ଼ିଯିବାର ବିଷୟକୁ ଆପଣ ତାଠାରେ ଲକ୍ଷ୍ୟ କରିବେ ବୁଝନ୍ତି ତ ଆଜ୍ଞା ହଁ ସେପରି ହେ ଭାଇ ଆଜି ମୋହର ହୃଦୟ ସେପରି ଧରଣ ଅଟେ ମୁଁ ଆଫ୍ରିକା ଦେଶ ବିଷୟରେ ଯେବେ ଚିନ୍ତା କରେ ପୁଣି ସେ ଦୁର୍ବଳ ଆଉ କୃଷ୍ଣକାୟ ହସ୍ତ ଗୁଡାକୁ ଉପରକୁ ଉଠୁଥିବାର ଦେଖିଥାଏ ପୁଣି ହେ ଭାଇ ବ୍ରହ୍ମ ଯୀଶୁଙ୍କ ବିଷୟରେ ଆଉ ଥରେ ଏପରି କହୁଥିବାର ଶୁଣିଥାଏ ଓହୋ ଅନୁଗ୍ରହ ପ୍ରକାଶିତ ହେଉ ମୋ ମଧ୍ୟରେ କୌଣସି ବିଷୟ ଉଦ୍ଦୀପିତ ହୋଇଥାଏ ମୋ ହୃଦୟକୁ ଆନ୍ଦୋଳିତ କରି ପକାଏ ଯେତେ ଶୀଘ୍ର ମୁଁ କିଛି ଅର୍ଥ ସଞ୍ଚୟ କରିପାରିଥାଏ ମୁଁ ସେଠାକୁ ଯାଇ ପହଞ୍ଚେ ପ୍ରତିଟି ଅର୍ଥ ଯାହା ମୁଁ ପାଇଥାଏ ସେହି କାର୍ଯ୍ୟକୁ ମୁଁ କରିଥାଏ ସବୁକିଛି ଯେ ବ୍ୟୟ କରିଥାଏ ଏହା ଈଶ୍ୱର ଜାଣନ୍ତି ମୋର ଭୋଜନ ବ୍ୟତୀତ ଯାହା ପାଇଁ ମୁଁ ଖର୍ଚ୍ଚ କରିପାରେ ତଦ୍ଭିନୁ ଅନ୍ୟ ସବୁକିଛି ମୁଁ ତହିଁରେ ଖର୍ଚ୍ଚ କରିଥାଏ ଅଧିକାଂଶ ଲୋକ ମୋତେ ମୋର ପୋଷାକ ପତ୍ର ଦିଅନ୍ତି ପୁଣି ଯଦ୍ୱାରା ମୁଁ ଅତି ସାଧାରଣ ରୂପେ ଜୀବନଯାପନ କରିପାରେ ଯେପରି ଭାବରେ ମୁଁ ସ୍ୱୟଂ କରିପାରେ ତାହାକୁ ପାରୁ ପର୍ଯ୍ୟନ୍ତ ମୁଁ ପ୍ରଚାର କାର୍ଯ୍ୟର ଜମା ଖାତାରେ ଗଚ୍ଛିତ ରଖିଥାଏ ଯାହାକୁ ସରକାର ମୋ ପାଇଁ ସୁବନ୍ଦୋବସ୍ତ କରିଛନ୍ତି ତାପରେ ମୁଁ ଆୟକର ମଧ୍ୟ ଦେଇନଥାଏ ଯେତେବେଳେ ପର୍ଯ୍ୟନ୍ତ ମୁଁ 3, 4 କିମ୍ବା $5,000 ଅର୍ଥ ଜମା କରି ପକାଏ ମୁଁ ସେଠାକୁ ଚାଲିଯାଏ ପୁଣି ସେ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିଥାଏ ଯେହେତୁ ସେଦିନ ମୋତେ ନିଶ୍ଚୟ ଉତ୍ତର ଦେବାକୁ ହିଁ ଅଛି ତାହା ମୋତେ ଜଣା ପୁଣି କାହା ପାଇଁ ମୁଁ ଉତ୍ତର ଦେବି ସେ କଥାକୁ ମୁଁ ଜାଣେ ମୁଁ କରୁଥିଲି କୌଣସି ସହରକୁ ମୁଁ ଯେତେବେଳେ ଯାଏ ପୁଣି ସେମାନେ ଅଧିକ ଅର୍ଥ ଯେତେବେଳେ ଜମା କରି ପକାନ୍ତି ମୁଁ ସଭାଟିଏ ସୁସମାଚାର ସଭାଟିଏ କରିଥାଏ ପୁଣି ବଡ଼ ବଡ଼ ସଭା ଗୁଡାକୁ ସେମାନେ କରିଥାନ୍ତି ଆଉ $1,000 ସଂଗୃହିତ ହୋଇଥାଏ ପୁଣି ସେ ଦାନକୁ ମୁଁ ରେଡ୍କ୍ରସ୍ ସଂସ୍ଥାକୁ ପୁଣି ଅନ୍ୟାନ୍ୟ ସ୍ଥାନକୁ ପ୍ରେରଣ କରିଥାଏ ପୁଣି ନୁହେଁ ସେମାନଙ୍କ ପାଇଁ କିଛି ଶବ୍ଦ ନାହିଁ ମାତ୍ର ରାସ୍ତାରେ $4,000 ମୂଲ୍ୟର ଗାଡ଼ିରେ ଚଢି ମୁକ୍ତର ଝିଲି ମିଳି ଅଳଙ୍କାର ଲଗାଇ ସିଗାରେଟ୍ଟିଏ ପାନ କରି ପୁଣି ସପ୍ତାହରେ $5 ଅର୍ଥକୁ ଉପାର୍ଜନ କରି ଆଜ୍ଞା ନୁହେଁ ଆଦୌ ନୁହେଁ ପୁଣି ଏହିପରି ଭାବରେ ଆପଣ ସହରରୁ ଚାଲିଗଲା ପରେ ସେମାନେ କହନ୍ତି ଧାର୍ମିକ ମନା ବ୍ୟକ୍ତି ପୁଣି ସେପରି ଧରଣର ଅନ୍ୟ କିଛି ପୁଣି ପରିହାସ କରୁଥାନ୍ତି ଆଉ ଯାହା ଉପରେ ଆମେ ଆଜି ପର୍ଯ୍ୟନ୍ତ ସ୍ଥିର ହୋଇ ରହିଛୁ ସେଇ ଧର୍ମ ବିଶ୍ୱାସକୁ ଅବମାନନା କରନ୍ତି। ଆଜ୍ଞା ନୁହେଁ, ମୁଁ ଏହି କଥାକୁ ଆପଣାପଣକୁ ନେଇଥାଏ। ପୁଣି ଈଶ୍ୱର ମୋର ସମ୍ମୁଖରେ ମୋର ବିଚାର କରିଅଛନ୍ତି। ମୁଁ ଏହାକୁ ଦୂରବର୍ତ୍ତୀ ଇଲାକାର ସୁସମାଜ ପ୍ରଚାର ନିମନ୍ତେ ଗଚ୍ଛିତ କରି ରଖେ, ଯେପରିକି ସେହି ମହାଦିନରେ ଯାହା କିଛି ହେବ ତାହାକୁ ମୁଁ ବୁଝିବି। ଯେଉଁଥିରେ ମୋର ବ୍ୟବସ୍ଥାପନର ହିସାବକୁ ମୁଁ ପ୍ରଦାନ କରିବି ତାହା ଉଚିତ ରୂପେ ଦତ୍ତ ହୋଇଥିବ, ତାହା ନିରାଟ ସତ୍ୟ କଥା। ଯେହେତୁ ମୁଁ ବିଚାର କରେ ଯେ ଲୋକମାନଙ୍କ ସହିତ ମୁଁ ଯେପରି ବ୍ୟବହାର କରେ, ମୁଁ ଈଶ୍ୱରଙ୍କ ସହିତ ଠିକ ସେହି ରୂପ ବ୍ୟବହାର କରିଥାଏ। ଆପଣମାନଙ୍କ ସହିତ ମୋର ଯେବେ ଧରଣ ଆଚରଣ ପ୍ରକାଶିତ ହୋଇଥାଏ, ଖ୍ରୀଷ୍ଟଙ୍କ ସହିତ ଠିକ ସେହିପରି ଧରଣର ଆଚରଣ ମୁଁ ପ୍ରକାଶ କରିଥାଏ। ତତ୍ପରେ ଆପଣମାନଙ୍କ ଆଚରଣଟି ମୋ ସହିତ ଠିକ ସେହିପରି ଧରଣର ବିଷୟ ଅଟେ, ଖ୍ରୀଷ୍ଟଙ୍କ ସହିତ ସମ ଧରଣର ଆଚରଣ, ତାହା ହିଁ ସତ୍ୟ କଥା। ତତ୍ପରେ ସେପରି ଧର ଲୋକମାନଙ୍କୁ ଦେଖୁଥିବା ଯୋଗୁଁ ଜଣେ ମନୁଷ୍ୟ ଯେ କିପରି ଆଚରଣ ବିଶିଷ୍ଟ ଏହାକୁ ଧ୍ୟାନ କରୁଥିବାରୁ, ସେପରି ଧରଣର ଅମରତ୍ୱ ପ୍ରାଣର ସହିତ ରହୁଥିବାରୁ ତାହା ଆଦୌ ମରି ନ ପାରେ, ଆଦୌ ନାଶ ହୋଇ ନ ପାରେ, ପୁଣି ଚିରନ୍ତନର ଜୀବନକୁ ଲାଭ କରିବା ଦିନୁ ଅନ୍ୟ କିଛି ବିଷୟ ଲାଭ କରିନଥାଏ, ତାହା ଈଶ୍ୱରଙ୍କର, ଯାହାକୁ ଈଶ୍ୱର ଶାସନକର୍ତ୍ତା ରୂପେ ନିଜର ସ୍ୱତନ୍ତ୍ର ଇଚ୍ଛା ତାହାକୁ ଆପଣମାନଙ୍କୁ ଦାନ କରନ୍ତି। ଏହାକୁ ଅଳ୍ପ କେତେକାଂଶରେ ବୋଧେ କେବଳ ଶୁଦ୍ଧ ରୂପେ କହିବାକୁ କିମ୍ବା କିଛିଟା ବିଶେଷ ଧର ବିଷୟକୁ କହିବାକୁ ଦିଅନ୍ତୁ। କେହି ଜଣେ ବ୍ୟକ୍ତି ଦୂରେଇ ଯାଆନ୍ତି, ତତ୍ପରେ କହିଥାନ୍ତି, କେହି ଜଣେ ବ୍ୟକ୍ତି ଏପରି କହିଥାନ୍ତି, ଭାଇ ବ୍ରାହ୍ମଣ ଜଣେ କ୍ୟାଲଭିନିଷ୍ଟ ଅଟନ୍ତି। ନୁହେଁ, ମୁଁ ସେପରି ଆଦୌ ନୁହେଁ। ଯଦି କ୍ୟାଲଭିନିଷ୍ଟ ବାଇବଲର ଶିକ୍ଷା ସହ ଏକମତ ଅଟନ୍ତି, ତେବେ ଯାଏ ମୁଁ ଜଣେ କ୍ୟାଲଭିନିଷ୍ଟ ଅଟେ। ପୁଣି କ୍ୟାଲଭିନିଷ୍ଟ ବାଇବଲର ଶିକ୍ଷା ଯେତେ ଦୂରେ ଯାଆନ୍ତି, ସେ କ୍ଷେତ୍ରରେ ମୁଁ ଜଣେ ଯେପରି ନୁହେଁ, ମୁଁ ସେ କ୍ଷେତ୍ରରେ ଜଣେ ଆର୍ମିନିୟମ୍ ଅଟେ ଏବଂ କ୍ୟାଲଭିନିଷ୍ଟ ହୋଇ ନ ପାରେ। ମୁଁ ପବିତ୍ରତାରେ ବିଶ୍ୱାସ କରେ, ପୁଣି ମୁଁ କ୍ୟାଲଭିନିଷ୍ଟ ପଥରେ ସୁଦ୍ଧା ବିଶ୍ୱାସ ରଖେ। ମାତ୍ର ଉଭୟ ପ୍ରକୃତ ସ୍ଥାନର ବିଭିନ୍ନ ଦିଗକୁ ଧାମନ ଅଟନ୍ତି, ପୁଣି ଜଣେ ଏହି ସ୍ଥାନରୁ ଅନ୍ୟ ଦିଗକୁ ଧାମନ ହୋଇଥିଲା, ପୁଣି ଅନ୍ୟ ଜଣଙ୍କ ମୂଳତତ୍ତ୍ୱରୁ ବାହାରି ଜଣଙ୍କ ବିପରୀତ ଦିଗକୁ ଧାଇ ଯାଇଥିଲା। ଏହା ଏଫିସିଏ ପୁସ୍ତକ ଯଦି ବର୍ଣ୍ଣିତ ବିଷୟବସ୍ତୁ ହୋଇନଥାନ୍ତା, ପୁଣି ଈଶ୍ୱର ଯେଉଁ କ୍ଷେତ୍ରରେ ଏହାକୁ ସ୍ଥିରତା ପ୍ରଦାନ କରିଥିଲେ, ସେହି ଯୋଗ୍ୟ ସ୍ଥାନକୁ ତାହା ଫେରି ଆଣି ଈଶ୍ୱର ସେଠାରେ ତାହାକୁ ସୁସ୍ଥ କରିନଥାନ୍ତେ, ତେବେ ତ ଆମେ ଉଭୟ ପରସ୍ପର ସହିତ ମିଳିତ ହୋଇ ଯାଇଥାନ୍ତୁ। ତଥାପି ସେମାନଙ୍କ ସହିତ ଉଭୟଙ୍କ ପାଖରେ ଏକ ପ୍ରକାର ଧର୍ମ ସିଦ୍ଧାନ୍ତ ରହିଛି, ପୁଣି ସେମାନେ ଉଭୟ ତାହା ଉପରେ ଅମଳ କରିବାକୁ ଅଗ୍ରସର ହୁଅନ୍ତି। ପ୍ରତ୍ୟେକ ପବିତ୍ରତାର ଉପରେ ନିର୍ଭର କରିଥାନ୍ତି, ଯେପରି କ୍ୟାଲଭିନିଷ୍ଟ କଣ ଠିକ ସେହିପରି ଭାବେ ଆର୍ମିନିୟନ୍ ସୁଦ୍ଧା କରିଥାନ୍ତି। ପୁଣି କ୍ୟାଲଭିନିଷ୍ଟ ମାନଙ୍କ ମଧ୍ୟରେ ଏପରି କିଛି ବିଷୟ ରହିଛି ଯାହାକି ପ୍ରକୃତରେ ସତ୍ୟ କଥା। ମୁଁ ତାହାକୁ ବିଶ୍ୱାସ କରେ, ତାହା କ୍ୟାଲଭିନିଷ୍ଟ ଧର୍ମ ସିଦ୍ଧାନ୍ତ। ମୁଁ ଏହା ବିଶ୍ୱାସ କରେ, ଅତି ବିଶ୍ୱସ୍ତ ସହିତ ମୁଁ ବିଶ୍ୱାସ କରେ ଯେ ମଣ୍ଡଳୀର ଚିରସ୍ଥାୟୀ ସୁରକ୍ଷା ଅଛି। ବାଇବଲର ଯେକୌଣସି ପାଠକ ତାହା ଜାଣନ୍ତି, କାରଣ ପରମେଶ୍ୱର ପୂର୍ବରୁ କହିସାରିଛନ୍ତି ଯେ ଏହା ସେଠାରେ ନିଖୁନ୍ତ ହୋଇ ଉପସ୍ଥିତ ହେବ। ତାହା ସତ୍ୟ କଥା ନା? ତେବେ ତ ଏହା ସେଠାରେ ଉପସ୍ଥିତ ହେବାକୁ ଯାଉଛି, ଏହା ସତ୍ୟ କଥା ଅଟେ ନା? ମଣ୍ଡଳୀଟି ଚିରକାଳ ପାଇଁ ସୁରକ୍ଷିତ ଅଟେ। ପୁଣି ଆପଣମାନେ ମଣ୍ଡଳୀ ଅଛନ୍ତି, ତାହା ତ ପରବର୍ତ୍ତୀ କଥା। ଆପଣମାନେ ଯଦି ମଣ୍ଡଳୀଭୁକ୍ତ ଅଟନ୍ତି, ତାହା ତ ଭଲ କଥା, ଆପଣମାନେ ମଣ୍ଡଳୀ ସହିତ ସୁରକ୍ଷିତ ଅଟନ୍ତି। ତଥାପି ଆପଣମାନଙ୍କୁ ମଣ୍ଡଳୀଭୁକ୍ତ ହୋଇ ରହିବାଟା ଉତ୍ତମ ବିଷୟ। ତତ୍ପରେ କିପରି ଭାବରେ ଆପଣମାନେ ମଣ୍ଡଳୀଭୁକ୍ତ ହୋଇ ରହନ୍ତି? ହସ୍ତବର୍ଦ୍ଧନ କରିବା ଦ୍ୱାରା କି? ସେପରି ନୁହେଁ। ସଭ୍ୟ ତାଲିକାରେ ନିଜ ନାମକୁ ରଖିବା ଦ୍ୱାରା କି? ଆଜ୍ଞା, ସେପରି ଆଦୌ ନୁହେଁ। ଏହା ଆତ୍ମାଙ୍କ ଦ୍ୱାରା, ଅର୍ଥାତ୍ ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ଏକ ଶରୀରରେ ବାପ୍ତିଜିତ ହୋଇଅଛୁ, ଆଉ ସେହି ଶରୀରକୁ ଈଶ୍ୱର କାଲବରୀ ଉପରେ ବିଚାରିତ କରିସାରିଛନ୍ତି। ତାହା ଖ୍ରୀଷ୍ଟଙ୍କ ଶରୀର ଥିଲା, ପୁଣି ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସେହି ଶରୀରରେ ବାପ୍ତିଜିତ ହୋଇଛୁ। ଖ୍ରୀଷ୍ଟଙ୍କ ଶରୀରରେ ସଂଯୁକ୍ତ ହୋଇଥିବା ପର୍ଯ୍ୟନ୍ତ ଆମେ ଚିରସ୍ଥାୟୀ ସୁରକ୍ଷାକୁ ପାଇଛୁ। କେହି ଆମମାନଙ୍କୁ ଭିନ୍ନ କରି ନପାରେ, କେହି ଆମମାନଙ୍କୁ ସ୍ପର୍ଶ କରି ନପାରେ। ଯଦି ଆପଣ ବାହାରି ଯାଆନ୍ତି, ତେବେ ଆପଣ ନିଜ ଇଚ୍ଛାରେ ସେପରି କରି ବାହାରି ଯାଆନ୍ତି। ମାତ୍ର ଯେତିକିଟା ନିରାଟ ସତ୍ୟ ନିଶ୍ଚିତ, ଯଦି ଆପଣମାନେ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କ ଶରୀରରେ ଅଛନ୍ତି, ତେବେ ଯେତେ ନିଶ୍ଚିତ ରୂପେ ଖ୍ରୀଷ୍ଟ ମୃତ୍ୟୁ ଉତ୍ଥାପିତ ହୋଇଥିଲେ, ଆପଣ ମଧ୍ୟ ଠିକ ସେହିପରି ଭାବେ ତାଙ୍କ ସହିତ ଉତ୍ଥାପିତ ହେବେ। ଈଶ୍ୱର ବହୁ ପୂର୍ବରୁ ତାହାକୁ ସାଧନ କରିଛନ୍ତି। ସେ ତ ଆପଣମାନେ ପାପ କରିପାରନ୍ତି ନାହିଁ, ଆରେ ବା ଆପଣମାନେ କରନ୍ତି, ଆପଣଙ୍କ ଦୃଷ୍ଟିରେ ମୁଁ ଜଣେ ପାପୀ ହୋଇଥାଇପାରେ, ତଥାପି ମୁଁ ଯଦି ଖ୍ରୀଷ୍ଟଙ୍କ ସହିତ ଅଛି, ଈଶ୍ୱର ଏହାକୁ ଧରନ୍ତି ନାହିଁ, ଯେହେତୁ ତାହାର ପାପ ପ୍ରାୟଶ୍ଚିତ ସ୍ୱରୂପ ଅଟେ। ତାଙ୍କ ରକ୍ତ ମୋର ସକଳ ପାପକୁ ସେଇଠାରେ ମାର୍ଜିତ କରିଥାଏ, ବୁଝନ୍ତି ତ? ମୁଁ ପାପ କରି ନ ପାରେ, ଯେ କେହି ଈଶ୍ୱରଙ୍କଠାରେ ଜାତ ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବିଜୟ ତାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରେ ଜାତ ହେବାରୁ ପାପ କରିପାରେ ନାହିଁ, ବୁଝନ୍ତି ତ? ସେ କରିବାକୁ ଇଚ୍ଛା କରୁଛି, ଯଦି ସେ ଭୁଲ କରେ ନିଶ୍ଚିତ ରୂପେ ଏହାକୁ ମାନିନେବାର ଅଧିକାର ରହିଛି। ଯଦି ସେ ଜଣେ ପ୍ରକୃତ ଖ୍ରୀଷ୍ଟିଆନ, ସେ ଏହାକୁ ସଫଳ କରିବ। ଯଦି ସେ ଏହାକୁ ଧରି ରଖେ, ତେବେ ସେ କିପରି? ତେବେ ସେ କିଛି ପାଇ ନାହିଁ, ସର୍ବପ୍ରଥମେ ସେ ଏହାକୁ ପାଇ ନାହିଁ, ତାହା ସତ୍ୟ କଥା। ପ୍ରାରମ୍ଭରୁ ସେ ଏହାକୁ ଆଦୌ ହାସଲ କରି ନାହିଁ। ସେ ପ୍ରକୃତରେ ଖ୍ରୀଷ୍ଟିଆନ ଯଦି ହୋଇଥାନ୍ତି, ଠିକ୍ ଏହିପରି ସ୍ଥାନରେ ଜମି ଉପରେ ଆପଣ ଗହମ ବୀଜଟିଏ ରୋପଣ କରନ୍ତୁ, ତାହା ସର୍ବଦା ଗହମର ବୀଜ ହୋଇ ରହିଥିବ। ଏହାର ଚାରିପାଖକୁ ଘେରି ବାଳଙ୍ଗା ଗଛ ଗୁଡାକ ଥାଇପାରନ୍ତି, ପୁଣି ଅନ୍ୟାନ୍ୟ ଜଙ୍ଗଲ ଜାତୀୟ ବୁଦା ଗୁଡାକ ସୁଦ୍ଧା ଥାଇପାରନ୍ତି। ତଥାପି ଯେତେ ଦିନ ପର୍ଯ୍ୟନ୍ତ ତାହା ସେହି ସ୍ଥାନ ରହିଥିବ, ତାହା ଗହମର ଗଛଟିଏ ହୋଇ ରହିଥିବ। ଏହା ସତ୍ୟ କଥା ନା? କେହି ଜଣେ ବ୍ୟକ୍ତି ଈଶ୍ୱରଙ୍କ ଆତ୍ମା ଯେତେବେଳେ ଜାତ ହୋଇଥାନ୍ତି, ସେ ବାହାରେ ପୁଣି ଭିତରେ ରହି ନ ପାରନ୍ତି, ପୁଣି ଆଗକୁ ଆଉ ପଛକୁ ଯାଇ ନ ପାରନ୍ତି, ପୁଣି ଏହି ସ୍ଥାନରେ ତତ୍ପର ଜଗତ ମଧ୍ୟରେ ଯାଇ ବାସ କରି ନ ପାରନ୍ତି। ଆଜ୍ଞା ନୁହେଁ, ଯେପରି ସେ ଆଦୌ କରିପାରନ୍ତି ନାହିଁ। ଆପଣ ଦିନେ ବାଳଙ୍ଗ ଗଛଟିଏ, ପୁଣି ପରବର୍ତ୍ତୀ ଦିନ ଗହମ ଗଛଟିଏ, ଯେପରି ସ୍ୱଭାବ ବିଶିଷ୍ଟ ଆଦୌ ହୋଇପାରନ୍ତି ନାହିଁ, କ୍ଷେତ୍ରରେ ସେପରି କିଶମର ଗଛକୁ ଈଶ୍ୱର ଆଦୌ ଲାଭ କରିନାହାନ୍ତି। ଆଜ୍ଞା ହଁ, ତାହା ହିଁ ଈଶ୍ୱରଙ୍କ ଆତ୍ମାରେ ଆପଣ ଯଦି ଜାତ ହୋଇଛନ୍ତି, ତେବେ ତ ଆପଣ ସେଇଦିନ ଠାରୁ ଆରମ୍ଭ କରି ମୃତ୍ୟୁ ଦିବସ ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ହିଁ ଅଟନ୍ତି, ତାପରେ ଈଶ୍ୱରଙ୍କ ସହିତ ଥାଇ ଆପଣ ଅମର ଅଟନ୍ତି, ତାହା ସତ୍ୟ କଥା। ଯଦି ଆପଣ ମଣ୍ଡଳୀଭୁକ୍ତ ଅଟନ୍ତି, ତେବେ ତାହା ହିଁ। ପୁଣି ଆସନ୍ତୁ ବର୍ତ୍ତମାନ ମୃତ୍ୟୁର ପକ୍ଷରେ ଥାଇ ବିଚାର କରିବା। ତେଣୁ କେହି ଜଣେ ମନୁଷ୍ୟ ଯେପରି ଅବସ୍ଥାରେ ଥାଇ କରିପାରିଥାନ୍ତି, ଯେପରି ଅବସ୍ଥାରେ ଥାଇ କଦାପି ପୀଡିତ ହୋଇପାରନ୍ତି କି? ତାହା ଏହି କାରଣରୁ, ଯେହେତୁ ଆପଣଙ୍କ ଶରୀର ଦୋଷମୁକ୍ତ ହୋଇନାହିଁ, ତେଣୁ ଆପଣଙ୍କ ଶରୀର ବାଦ ମୁକ୍ତ ହୋଇନାହିଁ। ଆପଣ ଯେ କେତେ ଉତ୍ତମ, କେତେ ଧୀରସ୍ଥିର, କେତେ ପବିତ୍ର, କେତେ ଅଧିକ ପବିତ୍ର ଅଭିଷିକ୍ତ ଅଟନ୍ତି, ସେଥିରେ କିଛି ଯାଏ ଆସେ ନାହିଁ। ତାହା ତ ଆପଣଙ୍କ ପ୍ରାଣର ସହିତ କେବଳ ସମ୍ବନ୍ଧିତ। ଏହା ସତ୍ତ୍ୱେ ଆପଣଙ୍କ ପ୍ରାଣ ତଥାପି ସିଦ୍ଧ ହୋଇନାହିଁ। ଏହା ତ କେବଳ ଆଶିଷକୁ ଲାଭ କରିଛି, ଈଶ୍ୱରଙ୍କ ପ୍ରତିଜ୍ଞାକୁ ଲାଭ କରିଛି, ଯାହାକି ଆମମାନଙ୍କ ମୁକ୍ତିର ବୈନା ସ୍ୱରୂପ ଅଟେ। ତେଣୁ ଆମମାନେ ନିଜର ପୁନରୁତ୍ଥାନର ବୈନାକୁ ଅଦ୍ୟାବଧି ଯଦି ହାସଲ କରିନାହୁଁ, ଆଦୌ ଈଶ୍ୱରୀୟ ସୁସ୍ଥତା ଲାଭ କରିନାହୁଁ, ତେବେ ତ ପୁନରୁତ୍ଥାନ ବୋଲି ଯେପରି କିଛି ସତ୍ୟତାରେ ଅଛି, ସେ ବିଷୟ ଘେନି ମୁଁ କୌଣସି ନିଶ୍ଚିତ ପ୍ରମାଣକୁ, ଭରସାକୁ କିମ୍ବା ଅନ୍ୟ କିଛି ବିଷୟ କଦାପି ଲାଭ କରିପାରିବି ନାହିଁ। ଠିକ୍ ସେହିପରି ଧରଣ ବିଷୟ ଖ୍ରୀଷ୍ଟ ମୋ ହୃଦୟରେ ଯଦି ବାସ ନ କରନ୍ତି, ମୋତେ କୌଣସି ପ୍ରକାର ମନସ୍ତତ୍ତ୍ୱ ବିଜ୍ଞାନ ଉପରେ ଆଧାରିତ କରି ଯଦି ମୁଁ ତାହାକୁ ଲାଭ କରିଥାଏ, ପୂର୍ବର ଅବସ୍ଥାରୁ ତାହାକୁ ଯଦି ଲାଭ କରିଛି, ପୁଣି କୌଣସି ଅନ୍ୟ ଉପରେ ଯଦି ତାହା ମୋତେ ଲାଭ କରିବାକୁ ହିଁ ଅଛି, ତେବେ ତ ସେ ବିଷୟରେ ମୁଁ କିଛିଟା ଅସନ୍ତୁଳିତ ଅଟେ। ସେହି କାରଣରୁ ଆଫ୍ରିକାରେ ଘୋରା ପ୍ରଚାରକ ସେଟାକୁ ଯେତେବେଳେ ଯାଆନ୍ତି, ପ୍ରଚାରକ ସେଟାକୁ ଯାଆନ୍ତି, ସେମାନେ ହଜାର ହଜାର ସଂଖ୍ୟକ ଜନଜାତି ମାନଙ୍କୁ ପାଖକୁ ଆଣିଥାନ୍ତି, ପୁଣି ସେମାନେ ମାଟିର ମୂର୍ତ୍ତି ଗୁଡାକୁ କାଖରେ ଜାକି ପୁଣି ବିଭିନ୍ନ ଧରଣର ମତବାଦକୁ ସଂଗ୍ରହ ଧରି ଆସନ୍ତି। ପୁଣି ତାହା ଏଥିପାଇଁ ହୋଇଥାଏ, ଯେହେତୁ ସେମାନେ ବାଇବଲର ମନୋଜ୍ଞାନ ତରଫର ବିଷୟକୁ ଶୁଣିଥାନ୍ତି, ତାହା ହିଁ ସତ୍ୟ କଥା। ତତ୍ପରେ ମୋହର ନିଜର ମଣ୍ଡଳୀ ବ୍ୟାପ୍ଟିଷ୍ଟ, ମେଥଡିଷ୍ଟ, ପ୍ରେସବିଟେରିଆନ ଏପରି ବିଭିନ୍ନ କିସମର ମତବାଦର ସୂତ୍ରପାତ ହୋଇଥିଲା। ପୁଣି ଈଶ୍ୱରଙ୍କ ଶକ୍ତିକୁ କାର୍ଯ୍ୟକାରୀ ଶକ୍ତି ମଧ୍ୟ ପ୍ରେରିତ ହେବା ବିଷୟକୁ ସେମାନେ ଯେତେବେଳେ ଦେଖନ୍ତି, ତେବେ ଯାଏ ତାହା ସ୍ଥିର ହୋଇଥାଏ। ତତ୍ପରେ ଈଶ୍ୱର ଯେ ଥିଲେ, ଏହାକୁ ସେମାନେ ସେତେବେଳେ ଯାଇ ବୁଝିପାରନ୍ତି। ଏହା ସତ୍ତ୍ୱେ ରୋଗ ବ୍ୟାଧିର ପାରବ୍ଧକ କିଏ? ପୁଣି ରୋଗଟିଏ ହେବା ପୂର୍ବେ ସର୍ବପ୍ରଥମେ ତାହା ଏକ ଆତ୍ମା ଅଟେ, ଯାହାକି ହେବାକୁ ଆରମ୍ଭ କରିଥାଏ। ଠିକ୍ ସେହିପରି ଭାବରେ ଯେପରିକି ଆପଣ ଜଣେ ମଣିଷ ହେବା ପୂର୍ବେ ଏକ ଆତ୍ମା ଥିଲେ, ଏଠାରେ ଉପସ୍ଥିତ ଥିବା ଭାଇ ୱିଲେଟଙ୍କୁ ମୁଁ ଏକ ଉଦାହରଣ କରି ପ୍ରସ୍ତୁତ କରିବାକୁ ଯାଉଛି। ଭାଇ ୱିଲେଟ, ମୁଁ ଏକଦା ଏପରି ସମୟଟିଏ ଥିଲା ଯେତେବେଳେ ଆପଣ ଆଉ ମୁଁ ଦୁହେଁ ଅପରିଚିତ ଥିଲୁ। ତତ୍ପରେ ପ୍ରଥମେ ଈଶ୍ୱର ଆମକୁ ଏକ ଯୋଗ୍ୟ ଜୀବନକୁ ଦାନ କଲେ। ପୁଣି ମୋତେ ଏଠାରେ ଏ ବିଷୟକୁ ନେବାକୁ ଦିଅନ୍ତୁ। କୁହନ୍ତୁ ଆପଣଙ୍କ ଶରୀରକୁ ଆଜି ଅପରାହ୍ନରେ ମୁଁ ଯଦି ଅକ୍ଲେଶ ବିଶ୍ଳେଷଣ କରେ, ଆପଣ କେତେକ ଜୀବକୋଶର ସମ୍ବନ୍ଧିତ ସମଷ୍ଟିରେ ନିର୍ମିତ ହୋଇଛନ୍ତି, ପୁଣି ଅଣୁ ପରମାଣୁରେ ସଂଗଠିତ ହୋଇଛନ୍ତି, ପୁଣି ଏକଦା ସେହି ଅଣୁ ପରମାଣୁ ଗୁଡାକ ନାଶ ହୋଇଯିବେ। ଯଦି ଯୀଶୁ ବିଳମ୍ବ କରନ୍ତି, ଆପଣ ପୂର୍ବ ଅବସ୍ଥାକୁ ପୁଣି ଫେରିଯିବେ। ପୂର୍ବେ ସେମାନେ ଯେପରି ଅବସ୍ଥାରେ ଥିଲେ, ସେ ଅବସ୍ଥାକୁ ପୁଣି ଫେରିଯିବେ, ଶୂନ୍ୟ ମଣ୍ଡଳକୁ ପୁଣି ଫେରିଯିବେ। ତଥାପି ଆପଣଙ୍କ ଆତ୍ମା ଯେତେବେଳେ ଫେରିଯାଏ, ସେହି ପରମାଣୁ ଗୁଡାକ ଏହି ଆତ୍ମା ସହିତ ଏକତ୍ରିତ ହୁଅନ୍ତି। ପୁଣି ଅନ୍ୟ ଜଣେ ଭାଇ ୱିଲେଟଙ୍କୁ ଠିକ ପୂର୍ବ ଜଣଙ୍କ ପରି ପ୍ରସ୍ତୁତ କରନ୍ତି, ନିଜର ଅତ୍ୟୁତ୍ତମ ଅନୁସାରେ କେବଳ ଜଣେ ଯୁବକ ପରି ଦେଖାଯାନ୍ତି। ଏହି ଜଣେ ବ୍ୟକ୍ତି ପ୍ରାୟ 25 ବର୍ଷର ବୟସ ସୀମାକୁ ଅତିକ୍ରମ କରିଥାନ୍ତି। ସେ ଆପଣ ଚକ୍ଷୁର ନିମ୍ନ ଭାଗରେ କିଛିଟା କୁଞ୍ଚନକୁ ଧାରଣ କରିଥାନ୍ତି, ପୁଣି କିଛିଟା ଧୂସର ବର୍ଣ୍ଣର କେଶ ତତ୍ପରେ ଦେଖାଯାଇଥାଏ। ଏହା ସେପରି ଧରଣର ହେବାର ଆରମ୍ଭ କରିଥାଏ, କାରଣ ମୃତ୍ୟୁ ଆପଣଙ୍କର ପଶ୍ଚାଦବର୍ତ୍ତୀ ହୋଇଥାଏ। ପୁଣି କୌଣସି ଏକ ଦିନ ଏହା ଆପଣଙ୍କ ନିଜ ଅନ୍ତର ମଧ୍ୟକୁ ନେଇଯିବାକୁ ଯାଉଛି। ତଥାପି ଆସ୍ତେ ଆସ୍ତେ ଏହା ଏଠାରେ କୌଣସି ଏକ ସ୍ଥାନରେ ଆପଣ ଉପସ୍ଥିତ ଥାନ୍ତି, ପୁଣି ଈଶ୍ୱର ଅନ୍ୟ ଏକ ସ୍ଥାନରେ ନେଇ ଆପଣଙ୍କୁ ଉପସ୍ଥିତ କରାଇଥାନ୍ତି, ଆଉ ଏହି ଏକ ଅନ୍ୟ ସ୍ଥାନରେ ଆପଣ ଆସି ପହଞ୍ଚନ୍ତି, ପୁଣି ଠିକ୍ ଏହି ସ୍ଥାନରେ ମୃତ୍ୟୁ ଆପଣଙ୍କ ପାଖରେ ଆସି তথাপি উপস্থিত হব পুনে যে কোন প্রকার হেউনা কাহিকি মৃত্যু আপনার নিশ্চিত ভাবে ধরব তথাপি মৃত্যু কোণ করে পড়ে এ আপনার সমস্ত শক্তি খটাইব তৎপরে সেই ক্ষেত্রে আহা যা কিছু কার্য করে পড়ে তা কলা উত্তরে এই জীবনটি ঈশ্বর আপনার যেত দান করে পুনে আপনার তাঁর সরুদ ব্যক্তি জনক যেত হয়ে পড়ি প্রায় 23 বর্ষ বয়সে আপনার পূর্থার সময় যেত উপস্থিত হুম সেতবে আপনার মৃত্যুর অবস্থায় আপনার যেপর অবস্থায় অর্থাৎ 23 বর্ষ কিংবা 25 বর্ষ বয়সে লে ঠিক সেইপরি অবস্থা আপনার উপস্থিত হবে এ করিপারে ভাবে সবকিছু পরিস্থিতি মৃত্যু উপস্থিত করাইব নিশ্চয় সেপরি করব সেই স্থানে অবস্থিত হয়ে রহব তথাপি আপনার পূর্বে যেপরি অবস্থায় লে সেই অবস্থা পুনর্বার উপস্থিত হবে তৎপরে আপনার শরীর মধ্যে স্থিত প্রত্যেক জীবকোষ গুড়া তাহলে কেতবে কাড়ি আনুক দিও আপনার জীবকোষ পরে জীবকোষ জীবকোষ পরে জীবকোষ হয়ে দেখা দিকে পুরো তাহলে এই স্থানের উন্মুক্ত মন্তব্যে থই দিও আপনার শরীরের মধ্যে স্থিত প্রত্যেক জীবকোষ লক্ষ্য কলাপরে দেখা যাব যে আপনার এক ছোট কাট বীজাণু রূপে দেখা যাবে যেহেতু আপনার উৎপন্ন হয়েছিল এক স্বাভাবিক দৃষ্টিশক্তি তাকে দেখিপারতি না আপনার তা অণুবীক্ষ যন্ত্রর কাচতে দেখা অছি মু জীবকোষ গুড়া অণুবীক্ষ যন্ত্র দেখিছি তাহা তো সুতার এক ছোট ক্ষীয় পরি দেখা যায় পুনি এর সর্বপ্রথম সঞ্চালক পুনি এর সর্বপ্রথম সঞ্চালন প্রক্রিয়াটি তার মেরু আরম্ভ করে থাকে যে ছোট মঞ্জি পরি দেখা যায় তাহা তো কোষ উপরে আবৃত করে রয়েছে সেই প্রথম সোপানর আবরণ অটে তৎপরে সেই সূক্ষ্ম ছোট কোষটি বীজাণুটি যা ভিতরে আপনার মধ্যে প্রত্যেক জন বাহারি অনেক সেই ছোট কোষটি মু যদি বর্তমান গ্রহণ করে থাকে বীজাণুটি প্রকৃতরে কিপর কিপর এক পদার্থ সেই বীজাণু এক সূক্ষ্ম এক এক কোষর সবুঠার সূক্ষ্ম অণুটি অটে তৎপরে এরপরে কন মু তো আপনার এর প্রতিটি পরমাণু মধ্যে গতি করাই আনিছি সেই ছোট কোষটির মধ্যে সঞ্চালিত করে আনিছি তথাপি মু আপনার তহিলে লাভ করে না দেখি না মু আপনার কোষটি সেখানে রয়েছে অবস্থায় কেবল দেখি হ্যাঁ পরবর্তী বিষয়টি এপরি তাহা তো রক্তর কোষিকা গুড়ি কটন্তি পুনি মাংসর কোষিকা গুড়ি কটন্তি পুনি সেগুড়াক অন্য যা কিছু বস্তু ছিলে বা অটন্তি না কাহিকি সেসব সেই স্থানে অবস্থান করে রয়েছে তা সত্ত্বে মু আপনার অস্তিত্ব সেখানে কদাপি দেখি নথিলি পুনি গোটিয়ে বীজাণু নিকটে মু যাই এতবেলে উপস্থিত হয়েছি সেই সূক্ষ্ম কোষিকা বর্তমান দূরে রক্ষা যাচ্ছি বর্তমান আপনার কেউ স্থানে অবস্থিত আপনার জীবন এতবেলে কেউ স্থানে অবস্থিত অটে পুনি জীবন তাহা তো সর্বপ্রথম কোষটি প্রস্তুত করে থাকে যা এক বীজাণু অটে তত প্রত্যেক বীজাণু আপনার আচরণ বিশিষ্ট হয়ে তহিঁরে সম্বন্ধিত থাকে কুকুরটি কুকুরের স্বভাবে পক্ষীটি পক্ষীর স্বভাবে মনুষ্যটি মনুষ্য স্বভাবে অবস্থিত পুনি ক্রমবর্ধিষ্ণু কোষগুড়াক কোষগুড়াক উপরে কোষগুড়াক হয়ে আপনার যে স্থানে থাকে সেই স্থানকে আসি পৌঁছি থাকে মনুষ্য জাতিটি অনেক গুড়িয়ে কোষর ক্রমবিকাশ অবস্থা অটে যেপরি হওয়া নিমন্তে তাহা তো ঈশ্বরকর অভিষিক্ত হওয়া অবস্থাটি অটে তথাপি বর্তমান কর্কট রোগ বিষয় কিপর আসন্তু তাপরে কিছু সময় পাই আলোচনা করা আশ্বর আপনার জীবনটি দান করেছিল পুনি এপরি কহন্তু আপনার এই স্থানে উপস্থিত মু এই স্থানে অবস্থিত সেই স্থানে সেই ক্ষেত্রে মোর হাত শূন্য তথাপি সেপরি অবস্থায় একদা মোর হস্তরে সম্ভবত কর্কট রোগটি আক্রান্ত করেছিল সুতরাং কর্কট রোগটি সেখানে কিপর আক্রমণ করেছিল সেই কর্কট রোগটি যে কোন আসন তাহা লক্ষ্য করা আসন্তু তাহাঠার দূরে যা আসন তাহা অনুধ্যান করা পুনি তাহা মধ্য পুঞ্জায় কোষর এক সমষ্টি সে কথা আপনার মানে জানিলে কি সাংঘাতিক আবু পরল পুনি সেপরি ধরনের অন্য যা কিছু বিষয় তাহা হয়ে থাকে না কাহিকি সেগুলা কোষ অটন্তি সেগুলাকার কোণী আকৃতি আদৌ না সেগুলার কেতেক কোষ সম্প্রসারিত হুম পুনি কেতেক বুড়িয়াণীর আকৃতি বিশিষ্ট থাই দেখা যাতে তত্ব কেতেক সেপরি আকৃতি বিশিষ্ট থাকে চলুথা রেখা পরি দেখা যাতে এক লোহিত বর্ণর কর্কট সুতার ক্ষয় আকৃতি বিশিষ্ট চলুথা রেখা পরি যা কি সর্বত চলাবলা করুথায় আউ তৎপরে গোলাপি কর্কট নামক অন্য এক ব্যাধি রয়েছে যা কি মহিলা মানক স্তন উপরে প্রায়ত আক্রমণ করে থাকে প্যানকেক পরি এক একক আরেকর উপরে তর পরি পড়ি রয়ে থাকে আউ তৎপরে সেগুলাক বিস্তার লাভ করে থাকে পুনি সেগুলাক কৌশি স্থানে বিস্তার লাভ করে থাকে কেতবে কেমিটি আবু গুড়াক এপাক সেপাক হয়ে কাটি পকাই অবস্থায় দেখা যাতে লম্বাকৃতির চৌড়াকৃতির সেপরি কেতে গুড়িয়ে ঢঙ্গরে দেখা যাতে সেগুলাকার কিছু ଆକୃତି ରହିନଥାଏ ଯେହେତୁ ସେଗୁଡ଼ାକ ଏକ ଆତ୍ମାର ଅନୁରୂପ ଅଟନ୍ତି ଯାହାର କିଛି ରୂପାକୃତି ନାହିଁ ତଥାପି କୋଷ ଗୁଡାକର ଏହା ଉନ୍ନତି ସାଧନର ପରିଚୟ ଅଟେ ଏହା ତ ଏକ ଦଳ କୋଷର ସମଷ୍ଟି ଅଟେ ଯାହାକି ଏପରି ଏକ ବିଷୟ ପରି ମନେ କରନ୍ତୁ ଆପଣ ମଧ୍ୟରେ ଆବୁଟିଏ କିମ୍ବା କର୍କଟ ରୋଗର କଷ୍ଟ ରହିଛି ଏହା ତ ବୃଦ୍ଧି ଲାଭ କରୁଥିବା ଏକ କୋଷ ଅଟେ ଏଗୁଡ଼ିକ ବଢୁଥାନ୍ତି 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 ଏହାକୁ ନଷ୍ଟ କରୁଥାଏ ଆପଣ ମଧ୍ୟରୁ ଜୀବନର ସତ୍ତାକୁ ଶୋଷଣ କରୁଥାଏ ଏହା ରକ୍ତ ପ୍ରବାହ ମଧ୍ୟରେ ବାସ କରି ରହିଥାଏ ଚକ୍ଷୁର ପରଳ ତାହା ତ ଚକ୍ଷୁର ଲାଳକୁ ଖାଇ ପକାଏ ପୁଣି ଏହା ଉପରେ ବୃଦ୍ଧି ଲାଭ କରିଥାଏ ଆପଣ ଏହା ଉପରେ ପର୍ଦ୍ଦାର ଆଚ୍ଛାଦନକୁ ପକାଇଥାଏ ଆପଣଙ୍କ ଚକ୍ଷୁକୁ ଅନ୍ଧ କରି ପକାଏ ସେଗୁଡ଼ାକରୁ କେତେକ ତ ସଂକ୍ରମଣ କରିଥାନ୍ତି ପୁଣି ଯକ୍ଷ୍ମା ପରି ଆଦୌ ସୁସ୍ଥତା ଲାଭ କରିନଥାନ୍ତି ଯାହାକି ଏକ ସୂକ୍ଷ୍ମ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ ଏହାର କୌଣସି ନିର୍ଦ୍ଦିଷ୍ଟ ଗଠନ ରହିନଥାଏ ସେହି ସମାନ ଗଠନ ବିଶିଷ୍ଟ ବୀଜାଣୁ ଏକ ହାତୀକୁ ମଧ୍ୟ ସୃଷ୍ଟି କରିଥାଏ ଏକ ଫଡିଙ୍ଗକୁ ସୁଦ୍ଧା ନିର୍ମାଣ କରିଥାଏ ବୁଝନ୍ତି ତ ବୀଜାଣୁର କୌଣସି ନିର୍ଦ୍ଦିଷ୍ଟ ଆକୃତି ନାହିଁ ସେଗୁଡ଼ାକ ମଧ୍ୟରୁ କେତେକ ବୀଜାଣୁ ଶରୀରର ଆକୃତିକୁ ଧାରଣ କରିଥାନ୍ତି ମାତ୍ର ଅନ୍ୟ କେତେକ ବୀଜାଣୁ ସେପରି କରିନଥାନ୍ତି ପୁଣି କେତେକ କୋଷ ଗୁଡାକର ମଧ୍ୟକୁ ପ୍ରବେଶ କରିନଥାନ୍ତି କେତେକ ଆତ୍ମାରେ ପରିବର୍ତ୍ତନ ହୋଇଥାନ୍ତି ପ୍ରାଣକୁ ଯାତନା ଦେଇଥାନ୍ତି ସେହି ଅଂଶକୁ ଆମମାନେ ପରେ ବିଚାର କରିବୁ ଆସନ୍ତାକାଲିର ଅପରାହ୍ନ ପାଇଁ ମୁଁ ସେହି ଅଂଶକୁ ବିଚାର ନିମିତ୍ତ ଛାଡ଼ିଦେବି ଯଦି ମୁଁ ସେପରି କରିପାରେ ସେହି ପ୍ରାଣସ୍ଥିତ ଆତ୍ମାଟି କେଉଁଠାରୁ ଆସେ ପୁଣି ଏହି ସ୍ଥାନ ପର୍ଯ୍ୟନ୍ତ କିପରି ପହଞ୍ଚିଥାଏ ତାହା ଜ୍ଞାନି ପ୍ରଚାର କରିବି ଆଉ ହେ ବନ୍ଧୁଗଣ ମୁଁ ଶରୀର ତତ୍ତ୍ୱ ଉପରେ ଆଧାର କରି ଏ ବିଷୟଟିକୁ ବର୍ତ୍ତମାନ ପ୍ରଚାର କରିବାକୁ ଯାଉନାହିଁ ମୁଁ ତ ବର୍ଷ ବର୍ଷ ଧରି ଭୂତପେତ ଗୁଡାକ ମଧ୍ୟରେ କାର୍ଯ୍ୟ କରି ଆସିଛି ପୁଣି ସେ ବିଷୟକୁ ଆପଣମାନଙ୍କୁ ଜଣା ବିଷୟଟିକୁ ଆପଣ ଯଦି କେବଳ ବୁଝନ୍ତେ ରାତ୍ରିର ଆରାଧନା ସଭାଟି ଶେଷ ହେଲା ଉତ୍ତାରେ ସମୟ ସମୟ କଣ ହୋଇଥାଏ ଆପଣମାନେ କିଛି ହେଲେ ଜାଣିନଥାନ୍ତି ମନେ ରଖନ୍ତୁ କୌଣସି ଆତ୍ମାର ବିରୋଧୀ ହୋଇ ଆପଣମାନେ ଯେତେବେଳେ ଠିଆ ହୋଇଥାନ୍ତି ଆପଣ ଯେ କଣ କହୁଛନ୍ତି ସେ ବିଷୟରେ ଆପଣମାନଙ୍କୁ ଭଲ ଭାବେ ଧାରଣା ରହିବାଟା ଉଚିତ ଅତି ସାଧାରଣ ଭାବରେ ସେଠାରେ ଉପସ୍ଥିତ ଥାଇ କେବଳ କରି ନ ଯାଆନ୍ତୁ ଯେହେତୁ ତାହା କୌଣସି ଉପକାର ଆଦୌ କରିବ ନାହିଁ ତଥାପି ଯେକୌଣସି ଧରଣର ପେତାତ୍ମାକୁ ଯଦି ଆପଣମାନଙ୍କର ଆଜ୍ଞାଧୀନ ହେବାକୁ ହିଁ ପଡିଥାଏ ସେ ଏହାକୁ ବୁଝିଥାଏ ଆପଣ ଯେ କେତେ ବଡ ପାଟି କରି ଚିତ୍କାର କରିଥାନ୍ତି ଏହା ସେଥିପାଇଁ ହୋଇନଥାଏ କିମ୍ବା କେତେ ଅଧିକ ତୈଳ ଢାଳି ତାହାକୁ ଆପଣ ଅଭିଷେକ କରିଥାନ୍ତି ଏହା ସେଥିପାଇଁ ହୋଇନଥାଏ ତଥାପି ପଛରେ ଏହି ସ୍ଥାନରେ ଯେଉଁ ସତ୍ୟତା ବିଷୟ ରହିଥାଏ ଏହା ସେଥିପାଇଁ ସମ୍ଭବ ହୋଇଥାଏ ଯେହେତୁ ତାହା ସତ୍ୟକୁ ଚିହ୍ନିବ ହିଁ ଚିହ୍ନିବ ବାହାରି ଆସ ଏହିପରି କହି ଯୀଶୁ ତାହାକୁ କେବଳ ଆଦେଶ ଦେଇଥିଲେ ମନେ ପକାନ୍ତୁ ଶିଷ୍ୟମାନେ ଚେଷ୍ଟା କରୁଥିଲେ ଅନେକ ସମୟ ଧରି ଧମକାଉଥିଲେ ପୁଣି ତାହାକୁ ଛଡାଇବାକୁ ପ୍ରବଳ ଚେଷ୍ଟା କରୁଥିଲେ ତଥାପି କିଛି କିଛି ପ୍ରୟାସକୁ କରୁନଥିଲେ ସେମାନେ ପଚାରିଥିଲେ ଆମେ ତାହାକୁ କାହିଁକି ଛଡାଇ ପାରିଲୁ ନାହିଁ ଯୀଶୁ କହିଥିଲେ କାରଣ ତୁମମାନଙ୍କ ଅବିଶ୍ୱାସ ଯୋଗୁଁ ହିଁ ତାହା କେବଳ ସମ୍ଭବ ହେଲା ସେ ତାହା କହିଥିଲେ ତାଠାରୁ ବାହାରି ଯା ପୁଣି ବାଳକଟି ତଳେ ପଡିଯାଇଥିଲା ପୁଣି ପୂର୍ବେ କଦାପି ଆକ୍ରାନ୍ତ ହୋଇନଥିବା ସବୁଠାରୁ ସାଂଘାତିକ ମିରିକି ରୋଗରେ ଆକ୍ରାନ୍ତ ହୋଇଥିଲା ବୁଝନ୍ତି ତ ବୁଝନ୍ତି ତ ସେମାନେ ଅଧିକାରକୁ ବୁଝିଥିଲେ ସେହି ଘୁରାଫେରା କରୁଥିବା ଯୁବକ ଗୁଡାକୁ ପାଉଲଙ୍କୁ ଭୂତ ଗୁଡାକୁ ଛଡାଉଥିବା ଅବସ୍ଥାରେ ଉପସ୍ଥିତ ବିଷୟକୁ ଦେଖନ୍ତୁ ସେମାନେ କହିଥିଲେ ଆମେ ଏହି ପ୍ରକାର କାର୍ଯ୍ୟକୁ କରିପାରୁ କୌଣସି ଯାଜକର ପୁତ୍ର ଗଣ ଏମାନେ ଥିଲେ ତେଣୁ ସେମାନେ ସେଠାକୁ ଯାଇଥିଲେ ଆଉ ଏପରି କହିଥିଲେ ଆମମାନେ ମଧ୍ୟ ପେତାତ୍ମା ଗୁଡିକୁ କାଢିପାରୁ ତାହା ପ୍ରେରିତ 19 ଅଧ୍ୟାୟରେ ସେପରି ରହିଛି ଏହି ଜଣେ ବ୍ୟକ୍ତି ଯିଏକି ମିହିକି ରୋଗରେ ଆକ୍ରାନ୍ତ ଥିଲା ତା ପାଖକୁ ସେମାନେ ଯାଇଥିଲେ ଆଉ କହିଥିଲେ ତାଠାରୁ ବାହାରି ଯିବା ପାଇଁ ଯୀଶୁଙ୍କ ନାମରେ ଆମେ ତତେ ଆଦେଶ ଦେଉଛୁ ଭୂତଗୁଡା କହିଥିଲେ ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରନ୍ତି ଏଥିରେ ସେହି ନାମରେ ଆଦେଶ ଦେଉ ପ୍ରେତଗୁଡା କହିଥିଲେ ଆମେ ପାଉଲଙ୍କୁ ଚିହ୍ନୁ ଯୀଶୁଙ୍କୁ ମଧ୍ୟ ଚିହ୍ନୁ ମାନେ ତୁମମାନେ କିଏ କଣ ଯେ ଘଟିଥିଲା ତାହା ଆପଣମାନଙ୍କୁ ଜଣା ସେମାନଙ୍କ ଉପରେ ଭୂତଗ୍ରସ୍ତ ବାଳକଟି ଡେଇଁ ପଡିଥିଲା ପୁଣି ସେମାନଙ୍କ ପୋଷାକ ଫାଡି ପକାଇଥିଲା ସେମାନେ ମିରିଗିର ଗୋଇର ଆକ୍ରାନ୍ତ ହୋଇ ସେମାନଙ୍କ ସ୍ଥାନକୁ ପଳାଇ ଯାଇଥିଲେ
ସେହି ସମାନ ଧରଣର ପ୍ରେତାତ୍ମା ଗୁଡାକ ଆଜିକାଲି ସୁଦ୍ଧା ବାସ କରି ରହିଅଛନ୍ତି ତେଣୁ ବିଭିନ୍ନ ଧରଣର ଭଣ୍ଡାମୀ ଦେଖାଯାଏ ଆଜି ସନ୍ଧ୍ୟାରେ ଏହା ଏକ ଉପାସନାଳୟରେ ସେପରି ଦେଖାଯାଏ ଅଲୌକିକ ସୁସ୍ଥତା କହି ପରିଚିତ ଥିବା ଏକାଧିକ ଭଣ୍ଡାମୀ ପଣିଆ ଆଜିକାଲି ଏହି ରାଷ୍ଟ୍ର ମଧ୍ୟ ରହିଛି ଯାହାକୁ ନିଶ୍ଚିତ ରୂପେ ବନ୍ଦ ହେବା ଉଚିତ ଯାହାକି ପ୍ରକୃତ ଉଦ୍ଦେଶ୍ୟ ମଧ୍ୟରେ ଥାଇ ବିରୋଧ ଭାବକୁ ଉତ୍ପନ୍ନ କରୁଅଛି ସେହି କାରଣରୁ ଆପଣମାନେ ଆପଣମାନଙ୍କୁ ଏତେ ଅଧିକ ସଂଗ୍ରାମ କରି ପଡିଥାଏ ଆଜିକାଲି ତ ଏପରି ଅନେକ କିଛି ମତବାଦ ରହିଛି ଯାହାକି ଧର୍ମ ନାମରେ ପରିଚିତ ତାହାକୁ ନିହାତି ପକ୍ଷେ ବନ୍ଦ କରିବା ଉଚିତ ଏଗୁଡ଼ିକ ଅଧିକ କିଛି ନ ହୋଇ କେବଳ ଏକ ପ୍ରକାର ଭ୍ରାନ୍ତ ନୀତିନିୟମ ଯାହା ପାଇଁ ଈଶ୍ୱରଙ୍କ ଏକ ଯୋଗ୍ୟ ମଣ୍ଡଳୀକୁ ଏତେ ଅଧିକ ସଂଗ୍ରାମ କରିବା ପାଇଁ ପଡୁଅଛି କିନ୍ତୁ ଆମମାନେ ଆମେରିକୀୟ ବୁଝନ୍ତୁ ବୁଝିବାକୁ ହେଲେ ତାହା ହିଁ ସେ ପ୍ରକାର କଥା ପରମେଶ୍ୱର କହନ୍ତି ଗହମ ପୁଣି ଲତାଜାତୀୟ ଗଛ ଗୁଡାକ ପୁଣି କଣ୍ଟା ଗଛ ଗୁଡାକ ଏକ ସାଙ୍ଗରେ ଗୋଟିଏ ଭୂମିରେ ବଢ଼ିଥିଲେ ସେଗୁଡାକୁ ଉପାଡ଼ି ପକାଇବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ସେମାନଙ୍କୁ ଏକ ସାଙ୍ଗେ ବଢ଼ିବାକୁ ଦିଅନ୍ତୁ ତଥାପି ସେଗୁଡାକର ଫଳ ଦ୍ୱାରା ଆପଣମାନେ ସେମାନଙ୍କୁ ଚିହ୍ନିବେ ତହିଁରେ ଆଦୌ ଫଳ ଗୁଡାକ ଲାଗି ନାହାନ୍ତି ସେପରି କାହିଁକି ତହିଁରେ ଜୀବନର ସତ୍ତା ନାହିଁ ତହିଁରେ ସେପରି କିଛି ଆଭାସର ପରିଚୟ ଆଦୌ ନାହିଁ ଏହି ଜୀବକୋଷଟିକୁ ଏତେବେଳେ ଲକ୍ଷ୍ୟ କରନ୍ତୁ ଉଦାହରଣ ସ୍ୱରୂପେ ଆସନ୍ତୁ ଏପରି କହିବା ଯେପରିକି ବହୁଧା ପ୍ରାୟ ଏପରି ହୋଇଥାଏ ରକ୍ତବର୍ଣ୍ଣର କର୍କଟ ରୋଗ ମୁଖ୍ୟତଃ ସ୍ତ୍ରୀମାନଙ୍କର ଗର୍ଭରେ ସଂକ୍ରମିତ ହୋଇଥାଏ ନାରୀର ଘାତକ ପୁଣି ସେପରି ଅନେକ କିଛି ପୁଣି ତାହାକୁ ଆସନ୍ତୁ ତାହାକୁ ଚିନ୍ତା କରି ଦେଖିବା ସେଠାରେ ରହିଥିବା ସେହି ବ୍ୟାଧିଟି ଏହାର ଜୀବକୋଶ ମଧ୍ୟରେ କର୍କଟର ବ୍ୟାଧିଟି ସେପରି ରହିଛି ପୁଣି କର୍କଟ ରୋଗଟି ପ୍ରକୃତି ମଧ୍ୟସ୍ଥିତ ପ୍ରତ୍ୟେକ ବିଷୟ ସେଗୁଡାକ ଆଧ୍ୟାତ୍ମିକତାକୁ ଉଦାହରଣ ସ୍ୱରୂପ କରି ପ୍ରସ୍ତୁତ କରନ୍ତି ଆପଣମାନେ ସେ ବିଷୟରେ ଗୋଚର ଥିଲେ କି ଅବାଧରେ ପ୍ରତ୍ୟେକ ବିଷୟ ଯାହାକି ପ୍ରକୃତିରେ ମଧ୍ୟ ରହିଛି ସେସବୁ ଆଧ୍ୟାତ୍ମିକ ବିଷୟକୁ ନମୁନା କରି ପ୍ରସ୍ତୁତ କରନ୍ତି ଉଦାହରଣ ସ୍ୱରୂପେ ଠିକ ଏହାରି ପରି ଖ୍ରୀଷ୍ଟଙ୍କ ଶରୀରରେ ଆମେ ଯେତେବେଳେ ଜାତ ହେଲୁ ଆମମାନଙ୍କ ଜନ୍ମଗ୍ରହଣକୁ ସଫଳ କରିବା ନିମନ୍ତେ ସେତେବେଳେ ତିନୋଟି ବିଭିନ୍ନ ଉପକରଣର ଅବସ୍ଥାପିତ ହୋଇ ରହିଥିଲା ପୁଣି ସେଗୁଡ଼ାକ ପ୍ରକୃତରେ ସେହି ତିନୋଟି ବିଭିନ୍ନ ବସ୍ତୁ ଅଟନ୍ତି ଯେଉଁଗୁଡ଼ାକ ଯୀଶୁଙ୍କର ମୃତ୍ୟୁ ହେବା ସମୟରେ ତାଙ୍କ ମଧ୍ୟରୁ ନିର୍ଗତ ହୋଇଥିଲା ସେତେବେଳେ ତାଙ୍କ ଶରୀରରୁ ଜଳ ରକ୍ତ ଆଉ ଆତ୍ମା ନିର୍ଗତ ହୋଇଥିଲେ ଏହା ସତ୍ୟ କଥା ଅଟେ ନା ତିନୋଟି ବିଭିନ୍ନ ଧରଣର ବସ୍ତୁ ଆମମାନେ ନୂତନ ଜନ୍ମ ଯେତେବେଳେ ଲାଭ କରିଥାଉ ସେତେବେଳେ ଏହିପରି ତିନୋଟି ଅବସ୍ଥାର ମଧ୍ୟ ଦେଇ ଆମମାନେ ଅଗ୍ରସର କରିଥାଉ ଅର୍ଥାତ୍ ଧାର୍ମିକତାବାଦ ପବିତ୍ରୀକରଣବାଦ ପୁଣି ପବିତ୍ର ଆତ୍ମାରେ ଜନ୍ମଗ୍ରହଣ ଆଦି ପୁଣି ସେହି ସକଳ ପ୍ରଥା କେବଳ ଗୋଟିଏ ମାତ୍ର କାର୍ଯ୍ୟରେ ସମ୍ପନ୍ନ ହୋଇପାରେ ତଥାପି ଏହା ନେଇଥାଏ ପୁଣି ବିନା ପବିତ୍ରୀକରଣରେ ସୁଦ୍ଧା ଆପଣ ଧାର୍ମିକ ବୋଲି ଗଣ୍ୟ ହୋଇପାରନ୍ତି ଆପଣ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିପାରନ୍ତି ତା ସତ୍ତ୍ୱେ ଆପଣ ଅଶୁଚି ହୋଇ ରହିପାରନ୍ତି ତତ୍ପରେ ଆପଣ ଧାର୍ମିକ ପୁଣି ଅତି ବିଶୁଦ୍ଧ ଜୀବନର ଜୀବନ ଯାପନ ସହିତ ବାସ କରିପାରନ୍ତି ମାତ୍ର ଧର୍ମାତ୍ମାଙ୍କ ରହିତ ହୋଇଥାନ୍ତି ଦେଖନ୍ତୁ ଏକମ ଯୋହନ 5:7 ପଦରେ ବାଇବଲ ଉକ୍ତି ଏପରି ଅଟେ ସ୍ୱର୍ଗରେ ତିନି ଜଣ ସାକ୍ଷୀ ସାକ୍ଷ୍ୟଦାନ କରନ୍ତି ଅର୍ଥାତ୍ ପିତା ପୁତ୍ର ଆଉ ପବିତ୍ର ଆତ୍ମା ପୁଣି ପିତା ବଚନ ଆଉ ଧର୍ମାତ୍ମା ଯିଏକି ପୁତ୍ର ଥିଲେ ପୁଣି ଏହି ତିନି ଏକ ଅଟନ୍ତି ପୃଥିବୀରେ ମଧ୍ୟ ତିନି ଜଣ ସାକ୍ଷ୍ୟଦାନ କରନ୍ତି ଅର୍ଥାତ୍ ଜଳ ରକ୍ତ ଆଉ ଆତ୍ମା ପୁଣି ସେମାନେ ଏକରେ ସହମତ ହୁଅନ୍ତି ପୁତ୍ରଙ୍କୁ ଲାଭ କରିବା ବିନୁ ଆପଣମାନେ ପିତାଙ୍କୁ ଲାଭ କରିପାରନ୍ତି ନାହିଁ ସେହିପରି ଭାବରେ ପବିତ୍ରଙ୍କୁ ଲାଭ କରିବା ବିନୁ ଆପଣମାନେ ପୁତ୍ରଙ୍କୁ ଲାଭ କରିପାରନ୍ତି ନାହିଁ ଯେହେତୁ ଅବିଭକ୍ତ ଅବସ୍ଥାରେ ଏମାନେ ଏକ ଅଟନ୍ତି ତ୍ରିତ୍ୱ ତାହା ତ ଏକକଙ୍କ ମଧ୍ୟରେ ସଂଯୁକ୍ତ ଅଟେ ମୁଁ ଏଠାରେ ସେପରି କଥାକୁ ଆଦୌ ଶୁଣି ନଥାଏ ମାତ୍ର ଦେଶର ଅନ୍ୟାନ୍ୟ ସ୍ଥାନ ଗୁଡାକରେ ଆପଣମାନେ ସେସବୁ ବିଷୟ ବହୁଧା ଶୁଣିପାରିବେ ପେଣ୍ଟିକଷ୍ଟାଲ ଦଳଗୁଡ଼ିକର ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ବିଷୟ ଗୁଡିକ ଏପରି ରହିଛନ୍ତି ଯାହାକି ସେପରି ସାଧାରଣ ବିଷୟଟିକୁ ସୁଦ୍ଧା ସମିଶ୍ରଣ କରି ପକାଏ ସେମାନଙ୍କର ମୁଖ୍ୟଙ୍କଠାରୁ ମୁଁ ଶୁଣିଛି ଉଭୟକୁ ସମୂହ ରୂପେ ଶୁଣିଛି ପୁଣି ସେମାନେ ଉଭୟ ଯେ ଏକ ପ୍ରକାର ବିଷୟକୁ ବିଶ୍ୱାସ କରନ୍ତି ସେ ବିଷୟ ସେମାନଙ୍କୁ ପ୍ରମାଣ କରିଦେଇଛି ସେମାନଙ୍କ ଉଭୟଙ୍କ ମଧ୍ୟରେ ତାହା ଶୈତାନ ଅଟେ ତାହା ହିଁ ସବୁକିଛି ବିଷୟ ସେହି ମହାନ ପେଣ୍ଟିକଷ୍ଟ ମଣ୍ଡଳୀଟି ଯଦି କରିପାରନ୍ତେ ସେହି ପୁରୁଣା ରୀତିନୀତି ଗୁଡାକୁ ଯଦି ଛାଡ଼ି ଦେଇପାରନ୍ତି ପୁଣି ଈଶ୍ୱରଙ୍କ ଏକ ଆଶିଷିତ ମଣ୍ଡଳୀ ସ୍ୱରୂପ ଯଦି ପରସ୍ପର ସହିତ ଏକଜୁଟ ହୋଇ ରହନ୍ତେ ତେବେ ଯାଏ ଉଦ୍ଧାରୀକରଣ ଘଟଣାଟି ସଫଳ ହୋଇଯିବ ମାତ୍ର ସବୁକିଛି ଯଥାର୍ଥ ଏପରି କହି ଶୈତାନ ସେମାନଙ୍କୁ ପୃଥକ ରଖିଥାଏ ଏହାକୁ ସେପରି ଧାରଣ କରି ରଖିବାଟା ଏହା ହିଁ ତାହାର ପନ୍ଥା କିନ୍ତୁ ସେମାନେ ଉଭୟ ପ୍ରକୃତ ଏକ ପ୍ରକାର ବିଷୟକୁ ବିଶ୍ୱାସ କରନ୍ତି ଜଣେ ଏପରି କହନ୍ତି ଭଲ କଥା ଏହା ତାହା ହିଁ ଅଟେ ମୁଁ କହିଲି ଭଲ କଥା ଯଦି ଏହା ତାହା ଅଟେ ତାହା ଏହା ଅଟେ ସେ ଯୋଗୁଁ ଆପଣ ସେପରି ଅଟନ୍ତି ତେଣୁ ଏହା ପୁରାପୁରି ଭାବରେ ସମାନ ଧରଣର କଥା ପୁଣି ତ୍ରିବିଧରେ ଈଶ୍ୱରଙ୍କ ସହିତ ତିତ୍ତ ମତ ଉପରେ ଆପଣ ସେ ପ୍ରକାର ଧରଣ ଅଟନ୍ତି କିନ୍ତୁ ଈଶ୍ୱର ନିଜର ଏକକୀକରଣରେ ଅଦ୍ୱିତୀୟ ଅଟନ୍ତି ପିତା ଈଶ୍ୱର ପୁତ୍ର ଆଉ ପବିତ୍ର ଆତ୍ମା ଏକ ଅଟନ୍ତି ପୁଣି ଆମମାନଙ୍କର ଈଶ୍ୱରଗଣ ସେପରି କଥାକୁ ଆମମାନେ ଆଦୌ କହିନଥାଉ ଯେପରିକି ମୂର୍ତ୍ତି ପୂଜକଗଣ କହନ୍ତି ଏହା ତ ଆମମାନଙ୍କର ଈଶ୍ୱର ସେପରି ଏକ ବିଷୟ ବୁଝନ୍ତି ତ ଏହା ତ ଈଶ୍ୱରଙ୍କ ତିନୋଟି ବିଭିନ୍ନ ଧରଣର ପଦବୀ ମାତ୍ରକ ତେଣୁ ଧ୍ୟାନ ଦିଅନ୍ତୁ ପୁଣି ଶୈତାନ ମଧ୍ୟ ତ୍ରିତ୍ୱରେ ପରିଚିତ ଆଉ ତାର ସକଳ ଶକ୍ତି ତ୍ରିତ୍ୱରେ ରହିଛି ତତ୍ପରେ କିନ୍ତୁ ଧ୍ୟାନ ଦିଅନ୍ତୁ ଜଳ ଆଉ ରକ୍ତ ଓ ଆତ୍ମା ନୂତନ ଜୀବନକୁ ସାଧନ କରିଥାନ୍ତି ଏହା ଏହା ତଦନୁସାରେ ସତ୍ୟ କଥା ନୁହେଁ କି ତେଣୁ ଲକ୍ଷ୍ୟ କରନ୍ତୁ ତାହା ଯାହାକି ନୂତନ ଜନ୍ମକୁ ସୂଚାଇ ଥାଏ ନୂତନ ଜନ୍ମର ପୂର୍ବେ ଏକ ସାଧାରଣ ଜନ୍ମଗ୍ରହଣ ପ୍ରକ୍ରିୟାକୁ କିଏ
सूचित करिथाय जेते बेले आपण माने मातागण शिशुटी जेते बेले भूमिष्ठ हुए सर्वप्रथम विषयटी कोन देखा को मिले तहा जल तत्पर रक्त परवर्ती विषयटी को लक्ष्य करंतु तहा जीवन को परिचित करे बुझंतु व्यक्तिटी को उपस्थापन करे जल रक्त आत्मा एगुडाक अटंती पुणी कर्कट रोगटी परवर्ती विषय आसंता मैंने तापरे चिंता करिबा मु धारणा करे अम्मा हाथ में बलका पांच मिनिट समय रही परवर्ती पांच मिनिट समय आसंतु कर्कट रोग उपरे चिंता करिबा से रोग प्रकृत कौन ता सूचाई थाए ता तो एक प्रकार हानिकारक व्याधि ता सरगुणा को सूचाई थाए जी मृत वस्तु भोजन करे पुणी कर्कट रोगटी क्षय पाई सारी वस्तु निर्गत होता है मुख्यतः जो स्थान में जीवकोश टी क्षतिग्रस्त होता है स्थान संक्रमित हुए पुणी से स्थान एक क्षुद्र जीवकोश अकर्मण्य हो पड़े अरे बाने बैप्टिस्ट पाई ता एक असहनीय विषय यह नुहे कि भल कथा किंतु यह हानिकारक अटे से जीवकोश हानि करें मुझे बैप्टिस्ट जी पश्चात्पद कथा को विश्वास करे सेदिन आर्कानसास उपासन कई जन व्यक्ति मतलब कहले भाई ब्रह्म कहले आरोग्य लाभ कर व्यक्ति जनक नाजरिनी थे से सुस्थता लाभ करते से निजर लाभ करते निजर पाख तले आशावाड़ी रखी से सहर मध्य जावासवा करते से कही कौन जे कथा आप विषय को जानती कि सर्वप्रथम मुझे आसी कही विचार करी आपण को प्रचार कर शुणी तेणु आपण जड़े नाजरीन अटंती विचार करी से कही तत्पर मु देखी थी अधिकांश उपासक पेंटिकोस्ट अटंती आर्तमान कहते जन बैप्टिस्ट अटंती कहले मुझे विश्वास कैना मुझे आहे ताकि सहज विषय मुझे मुझे पेंटिकोस्ट नाजरीन बैप्टिस्ट सबकि अटे तेणु ताटी हाँ ता सत्य कथ अटे भल कथ बुझत ख्रीष्ट जीशु आम्भे मैंने समस्ते एक पवित्र आत्मा जहां द्वारा से आम मान को एक करु ही सत्य कथा तेणु ध्यान दियंतु यही जीवकोशटी जिते संक्रमित हो पड़े से हानिकारक होता है छोटर आरंभ होता है अन्य छोट छोट बीजाणु गुड़ाक निकटवर्ती जीवन दान कारण उक्त एक बथ उपरे पूजा जमी थाए से स्थान को शीघ्र पलायन करते विषय को नाश करते संग्राम कर स्थान शीघ्र पलायन करते विषय को नाश करते प्रेत शक्ति गुड़ाक जो क्षेत्र स्थान समवेत होगा चेष्टा करते नाश करती पुणी से जीवन विसर्जन करते अटे से गुड़ाक एक दल मृत सेना अटंती पूजा जहाँकि आपण रक्त थाए ता सही घाड़े थाए से गुड़ाक आप प्राण रक्षा पाई निज जीवन को दिखती पुणी कदाच से छोट जीवकोश जिते से स्थान में अस्वीकृत होता है पुणी पेद शक्ति पहुंची कार्यारंभ करपर यह विकास लाभ करने को आरंभ करे जीवकोश गुड़ाक द्विगुणित कर लग पड़े पुणी आपण मान गर्भ से शिशु गुड़ाक जपरी शरीर गठन करने को आरंभ कर ठीक से भाव में यह जीवकोश टी एक शरीर को गठन कर लगी थाए आपण मार गर्भ से आपण शरीर टेपर प्रस्तुत होता है ठीक से जीवकोश पर जीवकोश जीवकोश पर जीवकोश जब भाव पचे एक कोश जेको क्षेत्र केवल मनुष्य जपरी आकृति अच्छी एगुड़ाक से किसी आकृति ना आचरण अनुरूप अटंती एक आत्मारू केवल आगत यह तो जेको प्रकार वृद्धि लाभ कैसे पूरी जीवकोश पर जीवकोश हो यह आरंभ कर जीवकोश पर जीवकोश हो यह आरंभ कर पुणी एत सर्वप्रथम विषय को आपण जानती आपण दिन को दिन दुर्बल हो पड़े और असुस्थ अनुभव करेंगे आप चिकित्सक निकट को जाती पुलिस आपन को परीक्षा देखिए होपे से बुझी पार न था जदि से करती से अस्त्रोपचार करेंगे जदि से उपयुक्त भाव का पारती निश्चित जे आपरे आक्रांत अटंती मात्र से सठीक भाव काटि न पारती जी गला मध्य थाए कि स्थान जो स्थान यह पूरा पूरी भाव काटी सफा कर दि जाए न था तेरे तो यार एक छोट अणुटे जीवंत हो उठ देखु जेहतु आप हाथ को काटि पकड़े तत्पुर यह पुणी यथास्थान प्रतिरोपण करेंगे किंवा अन्य जहां विषय कि आपटि पकड़े सेपर विषय नुहे मुझा अर्थ कर कहे आपण मुख्य शरीर को जदि काटि पका पुणी हाथ को सेठे छाड़ी पकांती किपरी ତାହା ଯେଉଁ ଜୀବିତ ହୋଇ ରହି ନ ପାରେ ତଥାପି କିନ୍ତୁ ଦେଖନ୍ତୁ ଆପଣ ପରି କିନ୍ତୁ ଏହାର କିଛି ଆକୃତି ନାହିଁ ଏହା ତ ଚଳପ୍ରଚଳ କରୁଥିବା ଏକ ପ୍ରେତ ଶକ୍ତି ଅଟେ ତତ୍ପରେ ଏଠାରେ ଧ୍ୟାନ ଦିଅନ୍ତୁ ଆପଣମାନେ ସେଗୁଡ଼ାକୁ ପରିଚିତ କରାନ୍ତି ଚିକିତ୍ସକଗଣ ଏହାକୁ କର୍କଟ ରୋଗ ବୋଲି ପରିଚିତ କରାନ୍ତି କିନ୍ତୁ ପରମେଶ୍ୱର ଏହାକୁ ଏକ ଶୈତାନ ବୋଲି କହନ୍ତି ଆଜିକାଲିର ବିଷୟ ପ୍ରତି ଟିକେ ନଜର ରଖି ଦେଖନ୍ତୁ ସେମାନେ ଏହାକୁ କେବଳ ଜାଣନ୍ତି କର୍କଟ ବୋଲି ଜଣାଶୁଣା ଥିବା ଶବ୍ଦଟି କେଉଁଥିରେ ନିର୍ଗତ ଏହା ତହିଁରୁ ଆଗତ ଲାଟିନ୍ ଶବ୍ଦରୁ ଆନିତ ଏହା କି ଚିକିତ୍ସା ଶାସ୍ତ୍ର ଭାଷାରେ ବ୍ୟବହୃତ ହୋଇଥାଏ ଯାହାକି କଙ୍କଡାକୁ ଅର୍ଥ କରିଥାଏ ସେହି କଙ୍କଡା ଯାହାକୁ ସମୁଦ୍ର କୂଳରେ ଆପଣମାନେ ଦେଖିଥାନ୍ତି ଯାହାର ଶରୀର ଆମୂଳ ଚୂଳ ଗୋଡ଼ରେ ପରିପୂର୍ଣ୍ଣ ସେହିପରି ଭାବରେ ତାହା ଆରମ୍ଭ ହୋଇ କାର୍ଯ୍ୟ କରିଥାଏ ଏହା ନିକଟବର୍ତ୍ତୀ ହୁଏ ପୁଣି ବୃଦ୍ଧି ସାଧନ କରିଥାଏ କର୍କଟ ଶବ୍ଦଟି କଙ୍କଡା ହିଁ ଅଟେ ପୁଣି ଏହା ଆକ୍ରାନ୍ତ କରିଥାଏ ଆଉ ଏହାର ଅଧିକାରକୁ କେବଳ ସାବ୍ୟସ୍ତ କରିଥାଏ ପୁଣି ସଂକ୍ରମିତ ହେଉଥିବା ଯୋଗୁଁ ଏହା ରକ୍ତ ଶୋଷି ଥାଏ ଯେପରିକି ଅକ୍ଟୋପସ୍ ପୁଣି ଅନ୍ୟାନ୍ୟ ଜୀବ କରିଥାନ୍ତି କିପରି ଆବୁଟିଏ ଚକ୍ଷୁର ପରଳ ପୁଣି ଅନ୍ୟାନ୍ୟ କିସମ ରୋଗ ଗୁଡାକ ପ୍ରତ୍ୟେକଟି ଏକ ସ୍ୱତନ୍ତ୍ର ଜୀବାଣୁରୁ ସଂକ୍ରମିତ ହୁଏ ପୁଣି ସେହି ଜୀବାଣୁର ଶରୀରଟିରେ ହେବା ବାଞ୍ଛନୀୟ ଏହା ପୂର୍ବେ କି ତାହା ଏକ ଶରୀର ହୋଇପାରନ୍ତା ତାହାକୁ ଜୀବନଟିଏ ହୋଇ ପରିଚିତ ହେବାକୁ ହିଁ ଅଛି ଏଥିପୂର୍ବେ କି ଏହା ସୃଷ୍ଟି କରିପାରେ କିମ୍ବା ଅଙ୍କୁରିତ ହୋଇପାରେ ପୁଣି ଅଧିକ କୋଷ ଗୁଡାକୁ ଗଠନ କରିପାରେ ଏହାକୁ ଜୀବିତ ହୋଇ ରହିବାକୁ ହିଁ ଅଛି ତାହା ସତ୍ୟ କଥା ନା ସେହି କର୍କଶ ରୋଗର କୋଷଟି କେଉଁଠାରୁ ଉତ୍ପନ୍ନ ହୋଇଥାଏ କିଏ ତାହା କେଉଁଠାରୁ ଆଗତ ହୋଇଥିଲା କିଛି ଦିନ ପୂର୍ବେ ତାହା ତ ଆପଣଙ୍କ ଶରୀରରେ ଆକ୍ରାନ୍ତ ହୋଇ ରହିନଥିଲା ଅତ ହୋଇପାରେ ତାହା ଯେତେବେଳେ ଆପଣଙ୍କ ଶରୀରରେ ରହିଛି ଏହା କେଉଁ ସ୍ଥାନରୁ ଆଗତ ହୋଇଥିଲା ଏହା ଆପଣଙ୍କ ଜୀବନରୁ ଏକ ଭିନ୍ନ ଧରଣ ଜୀବନ ଥିଲା ଯାହାକି ଆପଣଙ୍କ ଶରୀରରେ ବାସ କରୁଅଛି ପୁଣି ଏହା ବିନାଶକାରୀ ଏକ ବ୍ୟାଧି ଆପଣଙ୍କ ଶରୀରକୁ ଶୋଷଣ କରୁଛି ସେହି କାରଣ ଯୀଶୁ ଏହାକୁ ଏକ ଶୟତାନ ବୋଲି ପରିଚିତ କରିଥିଲେ ଆଜିକାଲି ସେମାନେ ତାହାକୁ ମିରିଗି ରୋଗୀ ବୋଲି କହନ୍ତି ସେମାନେ ମିରିଗି ବୋଲି ଏହାକୁ କହିଥାନ୍ତି ସେପରି କାହିଁକି ବାଇବଲରେ ମିରିଗି ରୋଗର ଉପରେ ଯୀଶୁ ଏପରି କହନ୍ତି ଯେ ତାହା ଏକ ଶୟତାନ ଅଟେ ସେ ଏହାକୁ ଶୟତାନ କହି ପରିଚିତ କରିଥିଲେ ବାଳକଟିକୁ ସଙ୍ଗରେ ଧରି ବ୍ୟକ୍ତି ଜଣ ଯେତେବେଳେ ଆସି ପହଞ୍ଚିଥିଲେ ଯିଏକି ଭୂମି ଉପରେ ପଡି ଯାଇଥିଲା ପୁଣି ମୁହଁରୁ ଫେଣ ବାହାର କରୁଥିଲା ପୁଣି ସେ ପ୍ରକାର କେତେକ ଲକ୍ଷଣ ଦେଖାଉଥିଲା ସେ କହିଥିଲେ ତାହାକୁ ଭୂତଟିଏ ଲାଗିଅଛି ପୁଣି ସମୟ ସମୟ ସେ ତାହାକୁ ନିଆଁରେ ଓ ପାଣିରେ ପକାଇ ଦେଉଥିଲା ଆଉ ସେମାନେ ତାହାର ନାମକୁ ଅତିରଞ୍ଜିତ କରି ଏହାକୁ ମିରିଗି ରୋଗୀ ବୋଲି କହି ପରିଚିତ କରିଛନ୍ତି ମାତ୍ର ତାହା ଏକ ଶୈତାନ ଅଟେ ପୁଣି ଯୀଶୁ ଏପରି କହିଥିଲେ ହେ ଶୈତାନ ତୁ ଏହି ପିଲାଠାରୁ ବାହାରି ଯା ପ୍ରକୃତରେ ତାହା ହିଁ ପୁଣି ଯକୃତ ଜନିତ ବ୍ୟାଧିରୁ ଯେ ପ୍ରକୃତରେ ମିରିଗି ରୋଗ ହୋଇଥାଏ ଏହା ହିଁ ଯଥାର୍ଥ ହୋଇପାରେ କିଛି କଣ ଉତ୍ତରରେ ଆପଣମାନେ ତାହାକୁ ଜାଣିଯିବେ ବୁଝନ୍ତି ତ ମୂତ୍ରାଶୟ ଜନିତ ବ୍ୟାଧିରୁ ଯେ ଏହି ମିରିଗି ରୋଗ ହୋଇଥାଏ ତାହା ସୁସ୍ପଷ୍ଟ ପୁଣି ଧ୍ୟାନ ଦିଅନ୍ତୁ ଏହି କଥାକୁ ଲକ୍ଷ୍ୟ କରନ୍ତୁ ତେବେ ତ ସେହି କୋଷଟି ସେହି ସ୍ଥାନରେ ଜମି ରହିଥାଏ ଆଉ ଏହା ଏକ ଶୈତାନ ଅଟେ ସେ ଏକ ପ୍ରକାର ଜୀବନକୁ ସୃଷ୍ଟି କରୁଅଛି ତାହା ବୃଦ୍ଧି ସାଧନ କରୁଅଛି ବଡ଼ରୁ ବଡ଼ ଧରଣ ହୋଇ ବୃଦ୍ଧି ଲାଭ କରୁଅଛି ତାହାକୁ କରିପାରିବା ଭଳି ଏକ କର୍ମ ରହିଛି ଆଉ ତାହା ଆପଣଙ୍କ ଜୀବନକୁ ସଂଘାର କରିବା କାର୍ଯ୍ୟ ଅଟେ ସେହି କାର୍ଯ୍ୟକୁ ସମ୍ପନ୍ନ କରିବାକୁ ଶୈତାନ ତାହାକୁ ପ୍ରେରଣ କରିଛି ଆପଣଙ୍କର ବୟସକୁ 70ରୁ ଉଣା କରିଦେବାକୁ ତାହା କରିଥାଏ ମୁଁ ପ୍ରତ୍ୟେକ ଚିକିତ୍ସକଙ୍କୁ ମୋର ଶ୍ରଦ୍ଧା ଜଣାଏ ଆଜ୍ଞା ହଁ ପ୍ରତ୍ୟେକ ଚିକିତ୍ସା ବିଜ୍ଞାନ ଜନସମାଜ ପାଇଁ ସେମାନେ ଯେପ୍ରକାର ଉପକାର କରିଛନ୍ତି ସେଥିପାଇଁ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତୁ ତାହା ହିଁ ସତ୍ୟ କଥା ଯଥାର୍ଥ ବିଷୟ ପୁଣି ଏମାନଙ୍କ ବିନୁ ଆପଣମାନେ ଏହି ବିଶ୍ୱଭୁବନରେ କଣ ବା କରିପାରିଥାନ୍ତେ ଚିକିତ୍ସା ବିଜ୍ଞାନ ନିମନ୍ତେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ମୋହର ମୋଟର ଯାନ ନିମନ୍ତେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଏଠାକୁ ଚାଲି ଆସିବା ପାଇଁ ମୋ ପକ୍ଷରେ ତାହା କଷ୍ଟକର ବ୍ୟାପାର ହୋଇଥାନ୍ତା ଯଦି ବିଜ୍ଞାନ ମୋ ପାଇଁ ମୋଟର ଯାନଟିଏ ଉଦ୍ଭାବନ କରିନଥାନ୍ତା ବିଜୁଳିର ଆଲୋକ ପାଇଁ ହାତ ଧୋଇବା ପାଇଁ ସାବୁନର ବ୍ୟବହାର ପାଇଁ ପୁଣି ଦାନ୍ତ ଘଷିବା ପାଇଁ ଟୁଥପେଷ୍ଟ ନିମନ୍ତେ ମୁଁ ନିଶ୍ଚିତ ରୂପେ କୃତଜ୍ଞ ପ୍ରତିଟି ବସ୍ତୁ ନିମନ୍ତେ ମୁଁ ତାଙ୍କୁ ଧନ୍ୟବାଦ ଦିଏ ଯେହେତୁ ସବୁ ଉତ୍ତମ ବରଦାନ ଈଶ୍ୱରଙ୍କ ଠାରୁ ଆସିଥାଏ ତଥାପି ଆପଣମାନଙ୍କୁ ମୋତେ କହିବାକୁ ଦିଅନ୍ତୁ ଏପରି କୌଣସି ଔଷଧ ଅଣୁଟିଏ କୌଣସି ରୋଗୀକୁ ଆରୋଗ୍ୟତା ଦେବାର ଯୁକ୍ତି ନାହିଁ କିମ୍ବା ନଥିଲା ପୁଣି ସେପରି କେହି ଜଣେ ଚିକିତ୍ସକ ନାହାନ୍ତି ଯଦି ସେ ଜଣେ ଅବିଚାରକ ହୋଇନଥାନ୍ତି ସେ କ୍ଷେତ୍ରରେ କାରଣ ଯଦି ପ୍ରକୃତ ଚିକିତ୍ସକ ଆପଣଙ୍କୁ କହିବେ ସେ ସେମାନଙ୍କୁ ନିଜକୁ ଆରୋଗ୍ୟକାରୀ କହି ଆଦୌ ଦାବି କରିନଥାନ୍ତି ଠିକ୍ ମେୟ ଭାତୃଗଣଙ୍କ ପରି ଆପଣମାନଙ୍କ ମଧ୍ୟରୁ ସେପରି ଅନେକ ଅଛନ୍ତି ମୁଁ 2-3 ଥର ଏହାରି ଉପରେ ସାକ୍ଷାତକାର ଦେଇସାରିଛି ସେହି ରୋଗୀମାନଙ୍କ ନିମନ୍ତେ ଯେଉଁମାନେ ଭଲ ହେଉନଥିବା ରୋଗ ସହିତ ଏହାକୁ ଏଠାକୁ ଆସିଥିଲେ ଆପଣମାନେ ନଭେମ୍ବର ମାସରେ ପ୍ରକାଶ ପାଇଥିବା ରିଡର୍ସ ଡାଇଜେଷ୍ଟ ପତ୍ରିକାକୁ ପାଠ କରିସାରିଥିବେ ରିଡର୍ସ ଡାଇଜେଷ୍ଟ ପତ୍ରିକାରେ ମୋ ଦ୍ୱାରା ଦତ୍ତ ହୋଇଥିବା ଲେଖାଟିକୁ ଆପଣମାନେ ପାଠ କରିଛନ୍ତି ବୁଝନ୍ତି ତ ସେମାନେ ସେହି ସ୍ଥାନରେ ମୋତେ ଧରିଥିଲେ ପୁଣି ଆଶା ଛାଡ଼ି ଯାଇଥିବା ଏକ ଶିଶୁର ସମ୍ବନ୍ଧରେ ମୋର ମତାମତ ଉପରେ ସାକ୍ଷାତକାରକୁ ନେଇଥିଲେ କହିଥିଲେ ସେପରି ହୋଇ ନପାରେ ମାତ୍ର ପବିତ୍ର ମୋତେ କହିଥିଲେ ପୁଣି ଏହା ଯେ କିପରି ସମ୍ଭବ ହୋଇପାରିବ ତାହା ମୋତେ କହିଥିଲେ ପୁଣି ସେପରି ହୋଇଥିଲା ଭଲ କଥା ପୁଣି ସେ ସ୍ଥାନରୁ ସେମାନେ ମୋତେ ଡକାଇଥିଲେ ପୁଣି ଯେଉଁ ଜାଗାରେ ଜିମି ଆଉ ଅନ୍ୟମାନେ ଉପସ୍ଥିତ ଥିଲେ ସେହି ଜାଗାରେ ଠିକ କବାଟ ଉପରେ ମେୟ ସେଠାରେ ସର୍ବଦା ବସିଥାନ୍ତି ସେଠାରେ ଏକ ବଡ଼ ଚିହ୍ନ ଲିଖିତ ରହିଥିଲା ଆମମାନେ ଆରୋଗ୍ୟକାରୀ ବୋଲି ଆଦୌ କହିନଥାଉ ଆମେ କେବଳ ପ୍ରକୃତ ବିଧାନକୁ ସାହାଯ୍ୟ କରିବାର ଯୋଗସୂତ୍ର ଅଟୁ କେବଳ ଏକମାତ୍ର ଆରୋଗ୍ୟକର୍ତ୍ତା ଅଛନ୍ତି ଆଉ ସେହି ଜଣଙ୍କ ଈଶ୍ୱର ଅଟନ୍ତି ତଥାପି ସେମାନେ ବିଶ୍ୱର ସବୁଠାରୁ ଜଣାଶୁଣା ସଂସ୍ଥା ଅଟନ୍ତି ମାତ୍ର ଆମମାନ ସହିତ କେତେକ ଆତ୍ମକର୍ମୀ ଅଛନ୍ତି ହଁ ସେପରି ଲୋକ ଅନେକ ଅଛନ୍ତି ଏହା ସତ୍ୟ କଥା ଆମମାନ ମଧ୍ୟ କେତେକ ଆତ୍ମକର୍ମୀ ପ୍ରଚାରକ ମଧ୍ୟ ରହିଅଛନ୍ତି ଭଲ କଥା ସୁତରାଂ ତାହା ଉପରେ ତାହା ଉଭୟ ପକ୍ଷର ଲକ୍ଷଣ ଧ୍ୟାନ ଦିଅନ୍ତୁ କାରଣ ଯେ କେହି ବ୍ୟକ୍ତି ନିଜକୁ ଜଣେ ଆରୋଗ୍ୟକାରୀ ବୋଲି ଯଦି ଦାବି କରି କହନ୍ତି ତେବେ ସେ ଜଣେ ଗଳ୍ପକାରୀ ବ୍ୟକ୍ତି ଅଟନ୍ତି ଯେହେତୁ ସେ ଏହାକୁ ଆଦୌ କରିପାରନ୍ତି ନାହିଁ କାରଣ ବାଇବଲ ଏପରି କହେ ଆମ୍ଭେ ପରମେଶ୍ୱର ଯିଏ ତୁମମାନଙ୍କ ସକଳ ପାପକୁ କ୍ଷମା କରୁ ପୁଣି ସକଳ ରୋଗକୁ ସୁସ୍ଥ କରୁ ଅଧ୍ୟୟନରତ ଅବସ୍ଥାରେ ମୁଁ ମୋହର କୋଠରୀ ମଧ୍ୟରେ ଥିଲି ଏହି ରାଷ୍ଟ୍ରରେ ଜଣାଶୁଣା ଥିବା ସବୁଠାରୁ ପ୍ରଖ୍ୟାତ ଚିକିତ୍ସକଗଣ ମୋହର କୋଠରୀ ମଧ୍ୟକୁ ଆସିଥିଲେ ଏହି ଜୀବନର ପୃଷ୍ଠଭାଗରେ କି ପ୍ରକାର ବିଷୟ ଯେ ରହିଅଛି ସେ କଥାକୁ ଆପଣମାନେ କେହି ଜାଣନ୍ତି ନାହିଁ ହେ ବନ୍ଧୁ କଣ ଯେ ରହିଆସିଅଛି ଏହାକୁ ବୁଝିବା ପାଇଁ ପୁଣି ସେହି ବିଷୟ ଗୁଡାକୁ ମୁଁ ସର୍ବସାଧାରଣଙ୍କ ମଧ୍ୟରେ କହିନଥାଏ ଲୋକେ ଗୁପ୍ତ ଭାବରେ ଆସିଥାନ୍ତି ଆଉ ଆପଣମାନେ କଣ ଚିନ୍ତା କରନ୍ତି ନାହିଁ କି ଯେ ଅଧିକାଂଶ ବ୍ୟକ୍ତି ମଧ୍ୟ ଆଜି ଏହି ଜଗତରେ ନିକୋଦିମଙ୍କ ପରି ଅଛନ୍ତି ବୋଲି ଏହା ନିଶ୍ଚିତ ଯେ ସେମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଏକାଧିକ ସଦସ୍ୟ ବ୍ୟକ୍ତି ସେପରି ଅଛନ୍ତି ଆପଣମାନେ ସେମାନଙ୍କ ଉପରେ ନଜର ରଖନ୍ତୁ ସେମାନେ ଉପାସନାକୁ ଆସିଥାନ୍ତି ଟି ସାର୍ଟଟିଏ ପିନ୍ଧି ଉପାସନାରେ ବସିଥାନ୍ତି କୌଣସି ଅନ୍ୟ ପ୍ରକାର କିଛି ବିଷୟଟିର ପରି ଖ୍ୟାତନାମ ପରିଚୟ ସହିତ ଉପସ୍ଥିତ ଥାନ୍ତି ଯାହାକି ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ପକାଇବ ତଦ୍ରୁପ ହୋଇ ଉପାସନାରେ ଆସି ବସିଥାନ୍ତି କେବଳ କିଛି ଦିନ ଧରି ଚାରିଆଡେ ଜଣାଶୁଣା ହୋଇ ପଡ଼ନ୍ତି ପୁଣି ଗୁପ୍ତରେ ଆସିବାକୁ କହିଥାନ୍ତି ଆଉ ସାକ୍ଷାତକାର ନିମନ୍ତେ କୌଣସି ଦ୍ୱିତୀୟ ବ୍ୟକ୍ତିଙ୍କୁ ପଠାଇଥାନ୍ତି ଆଉ ଯଥା ସମୟରେ ଏପରି କହନ୍ତି ହଁ କହିଥାନ୍ତି ଭାଇ ବ୍ରହ୍ମ ତାହା ଯେ ସତ୍ୟ କଥା ମୁଁ ଏପରି ବିଶ୍ୱାସ କରେ ଯେପରି ଆମ୍ଭେମାନେ ଠିକ ସେହିପରି ସେମାନେ ମଧ୍ୟ ମଣିଷ ଏହା ନିଶ୍ଚିତ ପଛରେ ରହିଥିବା ଅନ୍ଧକାରଚ୍ଛନ୍ନ ପର୍ଦ୍ଦାକୁ ଦେଖିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଉତ୍ସୁକ ଅଟନ୍ତି ତାହାକୁ କୌଣସି ମାଧ୍ୟମ ଦ୍ୱାରା ଯିବାକୁ ହିଁ ଅଛି ମାଂସମୟ ଶରୀର ମଧ୍ୟରେ ସେହି କର୍କଟ ରୋଗଟି ପୁଣି ଅନ୍ୟାନ୍ୟ ବ୍ୟାଧି ଗୁଡାକ ପ୍ରକୃତରେ ଶୈତାନ ମାନଙ୍କର ଗଠନ ପ୍ରଣାଳୀର ସାଧନ ଅଟନ୍ତି ସଂକ୍ରମିତ ହେଉଥାନ୍ତି ଆପଣମାନଙ୍କର ଜୀବନକୁ ହତାହତ କରୁଥାନ୍ତି ଜଣେ ଚିକିତ୍ସକଙ୍କ ପରି ଯଦି ମୁଁ କରିପାରିଥାନ୍ତି ତାହାକୁ କାଟି ବାହାର କରିଦେବାକୁ ଯଦି ମୁଁ ସକ୍ଷମ ହୋଇପାରିଥାନ୍ତି ତାହାକୁ ଭୂମି ଉପରେ ଥୋଇପାରିଥାନ୍ତି କିମ୍ବା ଠିକ ସେହିପରି ଭାବରେ କହନ୍ତୁ ଉଦାହରଣ ସ୍ୱରୂପ ଆପଣ ସୋରଙ୍ଗରୁ ଜଣେ କର୍କଟ ରୋଗଗ୍ରସ୍ତ ବ୍ୟକ୍ତି ଥିଲେ ଏପରି ଧରି ନିଅନ୍ତୁ ଏହି ପୃଥିବୀ ପୃଷ୍ଠରେ ଥିଲେ ଏହି ସ୍ଥାନରେ ଅଲୌକିକ ସୁସ୍ଥତାର ଏକ ବିଷୟ ରହିଛି ପୁଣି କେହି ଜଣେ ଚିକିତ୍ସକ ଯେପରି ପ୍ରୟୋଗ କରିଥାନ୍ତି ଆପଣମାନଙ୍କ ମଧ୍ୟରୁ ନିସ୍ତାର ପାଇବାକୁ ମୁଁ ଯଦି ଚାହିଁବି ମୁଁ ତ କେବଳ ଲାଗି ରହିଥିବି ମୋତେ ଆପଣଙ୍କ ଶରୀରକୁ ସାଲିସ ମାଲିସ କରିବାକୁ କିମ୍ବା ସେପରି ଧରଣର ଅନ୍ୟ କିଛି ଉପଚାରକୁ ତାବତ କରିବାକୁ ହିଁ ଅଛି ଯାବତ ଏହାର ସବୁକିଛି କ୍ଲେଶ ଏହି ଧରାପୃଷ୍ଠରୁ ସମୂଳେ ଲୋପ ପାଇଯାଏ ନାହିଁ ତାହାର କୌଣସି ପ୍ରକାର ଚିହ୍ନବର୍ଣ୍ଣ ଆଉ ରହିନଥିବ ଏହା ଠିକ ସେପରି ଧରଣର ଏକ ବିଷୟ ପରି ଯେପରିକି ଚିକିତ୍ସକ ଜଣଙ୍କ ଆପଣଙ୍କ ମଧ୍ୟରୁ ତାହାକୁ ନାଶ କରିଥାନ୍ତି ମାତ୍ର ଅଲୌକିକ ସୁସ୍ଥତା ଅନୁସାରେ ଯଦି ଆପଣ ଜଣେ କର୍କଟ ରୋଗୀ ଥିଲେ ତେବେ ଆପଣଙ୍କ ମଧ୍ୟରୁ ମୁଁ ଆପଣଙ୍କ ଜୀବନଟିକୁ ଆହୁତ କରିବି ପୁଣି ଆପଣଙ୍କ ଶରୀରଟି ପୂର୍ବେ ଯେ ପ୍ରକାର ଧରଣର ଥିଲା ଏହି ସ୍ଥାନରେ ତାହା ଠିକ ସେହିପରି ଧରଣର ହୋଇ ରହିଥିବ ଆପଣଙ୍କ ଶରୀରଟି ପୂର୍ବେ ଯେ ପ୍ରକାର ଧରଣର ହୋଇ ଜୀବିତ ଥିଲା ତାହା ଠିକ ସେହି ପ୍ରକାର ଧରଣର ହୋଇ ରହିଥିବ କିନ୍ତୁ ଆପଣଙ୍କ ଜୀବନଟି ଆହୁତ ହେବ ତତ୍ପରେ ଅଲୌକିକ ସୁସ୍ଥତାର କ୍ଷେତ୍ରରେ ଦୃଷ୍ଟିଶକ୍ତି ପୁଣି ସମୟ ପରମେଶ୍ୱରଙ୍କ ସବୁଠାରୁ ଶ୍ରେଷ୍ଠ ଶତ୍ରୁ ଅଟନ୍ତି ଉପାସନା ସଭାରେ ଭାଇ ବାକ୍ସର ଯେ କଦାପି ସେପରି ଧରଣ ପରିସ୍ଥିତିକୁ ସାମ୍ନା କରିଛନ୍ତି କି ନାହିଁ ସେ ବିଷୟକୁ ମୁଁ ଜାଣେ ନାହିଁ ମୁଁ ବସି ପଡ଼ିଥାଏ ତଥା ତାଙ୍କୁ ଆଉ ଭାଇ ବାକ୍ସରଙ୍କୁ ଥରକୁ ଥର ଏହା ଉପରେ ବର୍ଣ୍ଣନା କରିଥାଏ ତଥାପି କିପରି ଘଟଣା ଘଟିଥିଲା ତାହା ଏହିପରି ଏକ ବିଷୟ ଅଧିକାଂଶ ଲୋକେ ଏହାକୁ ଯେ ବୁଝୁଥିବେ ଏଥିରେ ମୋର ସନ୍ଦେହ ଜାତ ହୁଏ କାରଣ କିଛି କ୍ଷଣ ଉତ୍ତରେ ଆପଣମାନେ ଲୋକଙ୍କୁ ଫେରି ଆସୁଥିବା ବିଷୟକୁ ଲକ୍ଷ୍ୟ କରିବେ ପୁଣି ଏପରି କହୁଥିବେ ଭାଇ ବ୍ରହ୍ମ ମୁଁ ସୁସ୍ଥତା ଲାଭ କରିଥିଲି ଦୁଇ ତିନି ଦିନ ଧରି ସେପରି ଅବସ୍ଥାରେ ଥିଲି କିନ୍ତୁ ଈଶ୍ୱର ଈଶ୍ୱର ଧନ୍ୟ ହୁଅନ୍ତୁ ତା ମୋଠାରୁ ଦୂରେଇ ଯାଇଛି। ପୁଣି ମୁଁ ଏହାକୁ ବୁଝିଥିଲି ଆଉ ମୁଁ ଏପରି ବିଚାର କରେ ତାହା ସେଥିପାଇଁ ଯଦି ସେମାନେ ଉପାସନା ସଭାରେ ଉଚିତ ରୂପେ ବସିନଥିଲେ ଲୋକେ ଏହାକୁ ବୁଝିନଥାନ୍ତି। ମଞ୍ଚ ଉପରେ ମୁଁ ଏପରି ଲୋକଙ୍କ ଗହଣରେ ଉପସ୍ଥିତ ରହିଛି ଯେଉଁମାନେ ସମ୍ପୂର୍ଣ୍ଣ ଅନ୍ଧ ଥିଲେ। ସେମାନଙ୍କ ଚକ୍ଷୁ କର୍କଟ ରୋଗରେ କିମ୍ବା ପରଳ ରୋଗରେ କିମ୍ବା ଅନ୍ୟ କୌଣସି ବ୍ୟାଧିରେ ରୋଗାଗ୍ରସ୍ତ ଥିଲା। ପୁଣି ପ୍ରାର୍ଥନା କରାଗଲା ଉତ୍ତରେ ସେମାନେ ଏହି ବାଇବଲକୁ ପାଠ କରିପାରିଥିଲେ ଆଉ ଆଉ ତଳକୁ ଓହ୍ଲାଇ ପଡ଼ି ଚଳବୁଲା କରିପାରିଥିଲେ। ପୁଣି ତିନି କିମ୍ବା ଚାରି ଦିନ ପରେ ସେମାନେ ପୂର୍ବ ଭଳି ପୁଣି ଅନ୍ଧ ହୋଇଯାଇଥିଲେ। କଣ ହୋଇଥିଲା? ଯେ କେହି ବ୍ୟକ୍ତି ଏ ବିଷୟକୁ ଜାଣନ୍ତି ଯେ କୌଣସି ଶରୀର ମଧ୍ୟରୁ ଏକ ଜୀବନ ଯେତେବେଳେ ବାହାରିଯାଏ ତାହା କିଛି ସମୟ ପାଇଁ ନିସ୍ତେଜ ପଡ଼ିଯାଏ, ତାହା ସତ କଥା ନା? ଏଠାରେ ଉପସ୍ଥିତ ଥିବା କେହି ଜଣେ ବ୍ୟକ୍ତି କଦାପି ହୈର ଶିକାର କରିଛନ୍ତି କି, କିମ୍ବା ଗାଈଟିଏ ଅଥବା ଅନ୍ୟ କୌଣସି ଜନ୍ତୁ ମାରିଛନ୍ତି କି? ନିଶ୍ଚିତ ରୂପେ ଭଲ କଥା। ହେ ମୋର ବନ୍ଧୁ ଶିକାରୀ ଭାଇଗଣ, ଆପଣମାନେ ଯେଉଁମାନେ କି ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଆଜି ରାତିରେ ଶିକାର କରିଥିବା ସେହି ଜନ୍ତୁକୁ ଓଜନ କରନ୍ତୁ। ଆପଣମାନେ ହରିଣଟିଏ ବଧ କରନ୍ତୁ, ପୁଣି ତାହାକୁ ତରାଜ ଉପରେ ତୌଲନ୍ତୁ, ତାହାର ଓଜନ ଯେ କେତେ ସେ କଥାକୁ ଉପସ୍ଥିତ ଲୋକଙ୍କୁ କହନ୍ତୁ। ତତ୍ପରେ ଲକ୍ଷ୍ୟ କରନ୍ତୁ, ପରବର୍ତ୍ତୀ ଦିନରେ ପ୍ରାତଃକାଳରେ ସେହି ହରିଣଟିକୁ ପୂର୍ବ ରାତିର ଓଜନ ଠାରୁ କେତେ ପାଉଣ୍ଡ କମ୍ ଓଜନ ଥିବାର ଦେଖିବାକୁ ମିଳିବ। କେହି ଜଣେ ମନୁଷ୍ୟ ଯେତେ ମରିଯାନ୍ତି ସେତେବେଳେ ବ୍ୟବଚ୍ଛେଦକାରୀ ଜଣକ ସର୍ବପ୍ରଥମେ ନକଲି ଦାନ୍ତଟିକୁ କିମ୍ବା ଚକ୍ଷୁଟିକୁ କାଢି ପକାନ୍ତି, କିମ୍ବା ତାହା ଅନ୍ୟ ଯାହା କିଛି ବିଷୟ ହୋଇଥାଏ ନା କାହିଁକି ତାହାକୁ ପ୍ରଥମେ କାଢି ପକାନ୍ତି, ଯେହେତୁ ପରେ ତାହା ସଂକୁଚିତ ହୋଇଥାଏ, ଏହା ବାହାରକୁ ବାହାରି ଆସେ କାରଣ ମନୁଷ୍ୟର ଶରୀରଟି ସଂକୁଚିତ ହୋଇଥାଏ। ପ୍ରତ୍ୟେକ ଅନ୍ୟ ପ୍ରାଣୀର ମାଂସ ମଧ୍ୟ ସଂକୁଚିତ ହୁଏ କାରଣ କୋଷ ମଧ୍ୟରୁ ପ୍ରାଣଟି ଯେତେବେଳେ ବାହାରି ଯାଏ ସେତେବେଳେ ସଂକୁଚିତ ହେବା ଦ୍ୱାରା ତାହା ଧୀରେ ଧୀରେ ନିସ୍ତେଜ ହୋଇପଡେ। ଏହା ସେହିପରି ଭାବରେ ପ୍ରାୟ 72 ଘଣ୍ଟା ଅବଧି କାର୍ଯ୍ୟ କରିଥାଏ, ତତ୍ପରେ ତାହା ଫୁଲିବାରେ ଆରମ୍ଭ କରେ। ଏଠାରେ ଏହି ରାସ୍ତା ଉପରେ କୁକୁରଟିଏ ଗାଡି ଚପାରେ ମୃତ୍ୟୁବରଣ କରୁ, ପୁଣି 3 ଦିନ ଧରି ତାହାକୁ ସୂର୍ଯ୍ୟ ତଳେ ପଡ଼ିରହିବାକୁ ଦିଅନ୍ତୁ, ତତ୍ପରେ କଣ ଘଟେ ତାହାକୁ ଲକ୍ଷ୍ୟ କରନ୍ତୁ। ତାହା ପୂର୍ବାପେକ୍ଷା ଅଧିକ ପ୍ରକାଣ୍ଡ କୁକୁର ରୂପେ ଦେଖାଯିବ, ତାହା ଫୁଲିଯାଏ। ଏହା ସତ କଥା ନୁହେଁ କି? ଠିକ କଥା। ଜଣେ ପୀଡିତ ବ୍ୟକ୍ତିଙ୍କ ମଧ୍ୟରୁ ଶୈତାନ ଶକ୍ତିକୁ ଯେତେବେଳେ କଢାଯାଇଥାଏ ସେହି ସମାନ ବିଷୟଟି ଘଟିଥାଏ। ପ୍ରଥମେ କିଛି ଦିନ ଧରି ଏପରି ଶୁଣାଯାଏ, ଆରେ ବା ମୁଁ ଖୁବ୍ ସୁସ୍ଥତା ଅନୁଭବ କରୁଛି, ତତ୍ପରେ କହିବାକୁ ଲାଗି ପଡେ ମୁଁ ପୂର୍ବାପେକ୍ଷା ଅଧିକ ପୀଡିତ ଅନୁଭବ କରୁଛି, ମୋର ଆରୋଗ୍ୟତାକୁ ମୁଁ ହରାଇ ବସିଛି। ଠିକ ନିଶ୍ଚିତ ରୂପେ ବିଶ୍ୱାସ ଏହାକୁ କାଢି ବାହାର କରିଦେଲା ପରି ସେତିକି ନିଶ୍ଚିତ ରୂପେ ଅବିଶ୍ୱାସ ଏହାକୁ ପୁନର୍ବାର ସଂକ୍ରମିତ କରିପକାଏ। ବିଶ୍ୱାସ ଏହାକୁ ଯେପରି ଭାବରେ ବଧ କରିଥାଏ, ଅବିଶ୍ୱାସ ଠିକ ସେହିପରି ଭାବରେ ଏହାକୁ ସଂଜୀବିତ କରିଥାଏ। ଯୀଶୁ କହିଥିଲେ ଯେତେବେଳେ ଅଶୁଚି ଆତ୍ମା ଜଣେ ଲୋକଠାରୁ ବାହାରି ଯାଏ ତାହା ଶୁଷ୍କ ସ୍ଥାନମାନଙ୍କରେ ବିଚରଣ କରିଥାଏ, ପୁଣି ତାହା ଅନ୍ୟ 7 ଦୁଷ୍ଟାତ୍ମାଜଣଙ୍କୁ ସଙ୍ଗେ ଧରି ଫେରେ ପୁଣି ସେହି ସୁସ୍ଥ ସବଳ ମଣିଷ ଜଣଙ୍କ ଉପସ୍ଥିତି ରହି ଜାଗୃତ ଅବସ୍ଥାରେ ଦାଉଟିକୁ ସୁରକ୍ଷା ନ କରନ୍ତି, ତେବେ ସେ ତାହା ମଧ୍ୟକୁ ଅକ୍ଲେଶ ପ୍ରବେଶ କରିଥାଏ। ପୁଣି ଆପଣଙ୍କ ଗୃହର ସୁପୁରୁଷ ଜଣକ ଆପଣଙ୍କର ବିଶ୍ୱାସ ଅଟେ, ଏପରି କହନ୍ତୁ ଦୂରେଇ ରହ, ତାହା ଏହା ଅଟେ। ତଥାପି କେହି ଜଣେ ପୀଡିତ ବ୍ୟକ୍ତି ଯିଏକି ସୁସ୍ଥତା ଲାଭ କରିଥିଲେ ତାଙ୍କୁ ଲକ୍ଷ୍ୟ କରନ୍ତୁ। ସାଧାରଣତଃ ତାହା ଯଦି ଏକ ଅସମ୍ଭବ ଧରଣର ଆରୋଗ୍ୟତା ଲାଭର ବିଷୟ ନଥାଏ, ଲକ୍ଷ୍ୟ କରନ୍ତୁ ଅଲୌକିକ ସୁସ୍ଥତା ପୁଣି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଉଭୟ 2 ବିଭିନ୍ନ ଧରଣର ବିଷୟ ଅଟନ୍ତି। ଅଲୌକିକ ଧରଣର ସୁସ୍ଥତା ତାହା ଏକ ପ୍ରକାର ବିଷୟ, ପୁଣି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ତାହା ଅନ୍ୟ ଏକ ବିଷୟ ଅଟେ। ତଥାପି ସାଧାରଣ ରୂପେ ଅଲୌକିକ ଧରଣର ଏକ ସୁସ୍ଥତାର କାର୍ଯ୍ୟରେ ଅଶୁଚି ଆତ୍ମାଟି ଯେତେବେଳେ ବାହାର କରି ଦିଆଯାଏ, କର୍କଟ ରୋଗର ମନ୍ଦ ଆତ୍ମାଟିକୁ ଯେତେବେଳେ କାଢି ଦିଆଯାଏ, ତାହା ବ୍ୟକ୍ତିଟିକୁ ଯେତେବେଳେ ଛାଡି ଦିଏ, ଓହୋ କି ଭୟଙ୍କର! ବର୍ତ୍ତମାନ କିମ୍ବା ଏପରି କହନ୍ତୁ ଆମେ ଅନ୍ୟ ଏକ ଉଦାହରଣକୁ ଗ୍ରହଣ କରିବୁ ଯେପରିକି ଆପଣମାନେ ତାହାକୁ ଅଧିକ ସୁସ୍ପଷ୍ଟ ରୂପେ ବୁଝିଯିବେ। ଚକ୍ଷୁର ପରଳ ମୁଁ ଏପରି କହିବି, ସେହି ବ୍ୟକ୍ତି ଜଣ ଯେତେବେଳେ କଣ ଘଟେ, ଜଣେ ଅନ୍ଧ ବ୍ୟକ୍ତିଙ୍କୁ ଆପଣ ଯଦି ଲକ୍ଷ୍ୟ କରନ୍ତି ସେ ବୁଝିଯିବେ। ଏଠାରେ ପୂର୍ବେ ସେପରି କାହାରିକୁ ମୁଁ ଦେଖିନଥିଲି ଅବା ନୁହେଁ, ସେ ବିଷୟରେ ମୁଁ ସେତେ କିଛି ନିଶ୍ଚିତ ନୁହେଁ, ତଥାପି ଚକ୍ଷୁ ଗୁଡାକ ପରଦାରେ ଢାଙ୍କି ହୋଇ ରହିଥିଲା। କିଛି ସମୟ ଧରି ମୁଁ ସେମାନଙ୍କୁ ଠିଆ କରାଇ ରଖିଥିବି କାହିଁକି, ଯେପରିକି ତଦ୍ୱାରା ସଂକୋଚନଟି ହେବାରେ ଆରମ୍ଭ କରିଥାଏ, ସେମାନଙ୍କୁ ଫେରି ଆସିବାକୁ କହିଥାଏ ଯେପରି ଆମମାନଙ୍କୁ ସେମାନେ ସାକ୍ଷୀ ଦିଅନ୍ତି, ଆରେ ବା ଚମତ୍କାର, ସେମାନେ ସ୍ପଷ୍ଟ ରୂପେ ଦେଖିପାରନ୍ତି, ଆରେ ବା ଚମତ୍କାର, କେବଳ ମୁଁ ଜିନିଷ ଗୁଡାକ ଦେଖିପାରେ, ହଁ ମୁଁ କଥାଟା କଣ, ଜୀବନ ଚାଲି ଯାଇଛି, ପରଳର ଅବସ୍ଥାଟି ସଂକୁଚିତ ହୋଇସାରିଛି। ଭଲ କଥା, ଏହା ସେହିପରି ଭାବରେ କିଛି ଦିନ ଧରି କାର୍ଯ୍ୟ କରି ଚାଲିବ। କହିଥାନ୍ତି, ଆରେ ବା ମୁଁ ଖୁବ୍ ସୁସ୍ଥତା ଅନୁଭବ କରୁଛି, ଆଉ କିଛି ସମୟ ଉତ୍ତରେ ସେ ମୁଣ୍ଡ ବ୍ୟଥା କରିବାର ଏକ ବ୍ୟାଧିରେ ଗ୍ରସ୍ତ ହୋଇଥାନ୍ତି, ଆଦୌ ସ୍ୱାସ୍ଥ୍ୟକର ଅନୁଭବ କରିନଥାନ୍ତି। ପରବର୍ତ୍ତୀ ଦିନ ସକାଳ ବେଳା ଉଠିଥାନ୍ତି, କହିଥାନ୍ତି ମୁଁ ପୁଣି ଥରେ ଦୃଷ୍ଟିଶକ୍ତି ହରାଇଛି। ସେମାନେ ମଧ୍ୟ କେତେଜଣ ଏପରି କହିଥିଲେ, ଚମତ୍କାର, ତୁମେ କେବଳ କାର୍ଯ୍ୟ କରି ଚାଲିଥିଲ, ସେଇ ଅଧାର୍ମିକମାନଙ୍କ ଦଳଟି ତୁମକୁ ସେପରି ଧରଣର ଅନୁଭୂତିକୁ କେବଳ କରାଇଥିଲେ, ତେଣୁ ତୁମେ ସେପରି ଧରଣର ବିଷୟକୁ ଆଦୌ ବିଶ୍ୱାସ କର ନାହିଁ। ତାହା ତ ଶୟତାନର ଏକ ପ୍ରକାର ମିଥ୍ୟା ବାଦିତାର ପରିଚୟ। ସେ କଥାକୁ ଆପଣ ଯଦି ବିଶ୍ୱାସ କରନ୍ତି, ତେବେ ଆପଣ ଆଉ ଥରେ ଅନ୍ଧ ହୋଇଯିବେ। ମାତ୍ର ଆପଣ ଯଦି ସୁସ୍ଥିରଚିତ୍ତ ହୋଇ ରହିବେ ଆଉ କହିବେ, ଯାହା ହେଉ ପଛେ ହେ ପ୍ରଭୁ ମୁଁ ବିଶ୍ୱାସ କରେ, ତେବେ ଯାଇ ଉପକାର ପାଇବେ। ତତ୍ପରେ କଣ ଘଟିଥାଏ? ସେହି ଶରୀରଟି ଦୀର୍ଘ ଦିନ ଧରି ଫୁଲି ରହେ, ଆଉ ଦୃଷ୍ଟିଶକ୍ତି ଉପରେ ତାହା ପୁନର୍ବାର ଘୋଡ଼ାଇ ହୋଇପଡ଼େ। ଶରୀର ମଧ୍ୟସ୍ଥିତ କର୍କଟ ରୋଗର ବ୍ୟାଧିଟି ଫୁଲି ଉଠିବ, ଆପଣ ପୁନର୍ବାର ଯନ୍ତ୍ରଣାଗ୍ରସ୍ତ ହେବେ, ପୁଣି ପୀଡ଼ାଗ୍ରସ୍ତ ହୋଇ ଉଠିବେ। ତତ୍ପରେ ଆପଣ ସାଂଘାତିକ ରୂପେ ପୀଡିତ ହୋଇଯିବେ, ଅସମ୍ଭବ ଭାବେ ରୋଗାଗ୍ରସ୍ତ ହୋଇପଡ଼ିବେ। କାହିଁକି? ମୃତ୍ୟୁବରଣ କରିସାରିଥିବା ସେହି ବିରାଟ ମାଂସଟି ଯାହାକି ଆପଣଙ୍କ ମଧ୍ୟରେ ଥାଇ ବୁଦ୍ଧିଲାଭ କରିଥାଏ, ତାହା ପୁରାପୁରି ମରିଯାଇଥାଏ। ଆପଣ ଚିକିତ୍ସକଙ୍କ ପାଖକୁ ଫେରିଯାଆନ୍ତି, ପୁଣି ସେ କହିଥାନ୍ତି, ଆରେ ହେ, ତାହା ତ ମୂର୍ଖତାର ବିଷୟ, କର୍କଟ ରୋଗର ଚିହ୍ନଟି ତଥାପି ସେହି ସ୍ଥାନରେ ରହିଛି, ମୁଁ ତାହାକୁ ଦେଖିପାରେ, ନିଶ୍ଚିତ ରୂପେ ତାହା ସେହି ସ୍ଥାନରେ ରହିଛି, ମାତ୍ର ତାହା ମରିସାରିଛି। ହାଲେଲୁୟା! ତତ୍ପରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ତାହା ତ ଶରୀରକୁ ନିଶ୍ଚିତ ରୂପେ ସୂଚି କରିଥାଏ। ପ୍ରତିଥର ହୃତ୍ପିଣ୍ଡ ଯେତେବେଳେ ରକ୍ତ ସଞ୍ଚାଳନ କରିଥାଏ, ତାହା ଶରୀରର ସର୍ବତ୍ର ରକ୍ତକୁ ଖେଳାଇ ଦେଇଥାଏ, ପୁଣି ଏହା ସେହି ବ୍ୟାଧିରେ ସଂକ୍ରମଣରେ ଗ୍ରସ୍ତ ହୋଇପଡ଼େ। ନିଶ୍ଚିତ ରୂପେ ଏହା ଆପଣଙ୍କୁ ନିହାତି ପକ୍ଷେ ପୀଡିତ କରି ପକାଇବ। କିପରି ହେବ? ଆପଣଙ୍କ ଶରୀରର କୌଣସି ସ୍ଥାନରେ ମାଂସଖଣ୍ଡ ଯଦି କିମ୍ବା ସର୍ପାକୃତିର ଏକ ଲମ୍ବାକାର ଅଂଶ ଝୁଲୁଥାଏ, ପୁଣି ଆପଣଙ୍କ ଅଙ୍ଗୁଳାକୃତିର କିଛି ବସ୍ତୁ ତାହା ଯଦି ହୋଇଥାଏ, ପୁଣି ସେହି ସ୍ଥାନରେ ଝୁଲୁଥାଏ, ପୁଣି ତାହା ତ ମୃତ ଥିଲା, ସେତିକି ପରିମାଣରେ ନିସ୍ତେଜ ମାଂସ ଆପଣଙ୍କ ମଧ୍ୟରେ ରହିଛି, ପୁଣି ଏହା ସତ ଅଛି କି? ଏହା ସରୁ ଅଛି କି? ଅବଶ୍ୟ ଆପଣଙ୍କ ମଧ୍ୟସ୍ଥିତ ରକ୍ତର ଧାରାଟି ତାହାକୁ ନିଶ୍ଚିତ ଶୁଦ୍ଧ କରିବା କଥା, ଯେତେବେଳେ ଏହା ଆପଣ ଯେତେବେଳେ ଏହା ଅପସାରଣ କରିଥାଏ। ତଥାପି ସେଠାରେ ମରିସାରିଥିବା ଶରୀରଟି ରହିଛି, ବସ୍ତୁଟି ସେଇଠାରେ ଝୁଲି ରହିଛି, ଯେହେତୁ ତହିଁରୁ ଜୀବନ ଚାଲି ଯାଇଛି। ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଶକ୍ତି ଏହାକୁ କାଢି ପକାଇଛି, ତାହା ଏକ ପ୍ରେତାତ୍ମା, ଏହାକୁ ନିଶ୍ଚିତ ରୂପେ ଛାଡି ଚାଲିଯିବାକୁ ହିଁ ଅଛି। ତଥାପି କାରଣଟି ଆଉ ସମସ୍ୟାଟି ଏଥିପାଇଁ, ଯେହେତୁ ଲୋକେ ଶିକ୍ଷିତ ହୋଇନାହାନ୍ତି, ସେମାନେ ଦୂରେଇ ଯାଆନ୍ତି, ଛାଡି ଦିଅନ୍ତି, ଆଉ ସେହି ସମାନ ଶୈତାନଟି ସେହି ସ୍ଥାନରେ ଉପସ୍ଥିତ ହୋଇ ରହିଥାଏ, ତାହାକୁ ପୁଣି ଅଧିକାର କରିନେବ ଏଥିପାଇଁ ଚାହିଁ ରହିଥାଏ। ଏହି ମଞ୍ଚ ଉପରେ ଥାଇ ଈଶ୍ୱର ଆପଣଙ୍କୁ ଯେତେବେଳେ କିଛି ନିର୍ଦ୍ଦେଶ ଦେଇ କହନ୍ତି, ଆପଣଙ୍କ ଆତ୍ମାଙ୍କତା ସେପରି କହନ୍ତି, ପ୍ରତ୍ୟାଦେଶର ଅଧୀନରେ ଥାଇ କହିଥାନ୍ତି, ଆପଣମାନେ ତାହାକୁ ଆଦୌ ସନ୍ଦେହ କରନ୍ତୁ ନାହିଁ, ନହେଲେ ଅଧିକ ମାରାତ୍ମକ ବ୍ୟାଧି ଯେ ଆପଣଙ୍କ ପ୍ରତି ଘଟିବ ସେପରି କହିଛନ୍ତି। ଆଉ ସେହି ଲୋକର ପ୍ରଥମ ଦଶ ଅପେକ୍ଷା ତାହାର କେଶ ତଥା ହାତଗୁଡ଼ା ଅଧିକ ମନ୍ଦ ହୁଏ, ତାହା ସତ୍ୟ କଥା। ଯେପରି କହିଥିଲେ, ଏକ ଅଶୁଚି ଆତ୍ମା ଜଣେ ବ୍ୟକ୍ତି ମଧ୍ୟରୁ ଯେତେବେଳେ ବାହାରି ଯାଇଥିଲା, ତାହା ଶୁଷ୍କ ସ୍ଥାନମାନଙ୍କରେ ଭ୍ରମଣ କରିଥିଲା, ପୁଣି ଆପଣ ସଙ୍ଗରେ ଆଉ ସାତଟା ମନ୍ଦ ଆତ୍ମା ଘେନି ଫେରି ଆସିଥିଲା। ସୁତରାଂ ଆପଣ ଆଦୌ ଅବିଶ୍ୱାସ ନ କରନ୍ତୁ, ଏହାଙ୍କ ସହିତ ଅର୍ଥାତ୍ ବାକ୍ୟଙ୍କ ସହିତ ଉଚିତ ରୂପେ ବାନ୍ଧି ରହନ୍ତୁ, ଆପଣ ହୃଦୟ ସହିତ ଏହାକୁ ମାନ୍ୟ କରନ୍ତୁ। ଏପରି କହନ୍ତୁ, ମହାଶୟ ନୁହେଁ, ମୁଁ ଆଦୌ ବିଚଳିତ ହେବି ନାହିଁ, ମୁଁ ଯେ କେତେ ଅଧିକ ପୀଡିତ ହୁଏ ସେଥିରେ କିଛି ଯାଏ ଆସେ ନାହିଁ, ତାହାର ଏହା ସହିତ କିଛି ସମ୍ପର୍କ ନାହିଁ। ତେବେ ସର୍ବପ୍ରଥମ ବିଷୟ ଆପଣ ଜାଣିବେ ଯେ ଆପଣ ପୁରାପୁରି ମୁକ୍ତ ହୋଇସାରିଛନ୍ତି, ଆପଣ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବେ। ବୁଝନ୍ତୁ, ଏହା ମରିସାରିଛି, ସେହି ଅସ୍ତ୍ରୋପଚାର ଦ୍ୱାରା ଯାହାଦ୍ୱାରା ଚିକିତ୍ସକ ଜଣକ ଆପଣଙ୍କ ମଧ୍ୟରେ ତାହାକୁ କାଢି ପକାଇଥିଲେ, ସେହି ସମାନ ଧରଣର କେଶ ଆପଣଙ୍କ ମଧ୍ୟରେ ରହିଅଛି, ମାତ୍ର ତହିଁରେ କିଛି ଜୀବନ ନାହିଁ। ଆପଣମାନେ ପଚାରିଥାନ୍ତି, ଭାଇ ବ୍ରହ୍ମା, ଏଥିରେ ଜୀବନର ସତ୍ତା ରହିଛି, ତାହା ମୋର ପ୍ରାଣହାନି ଘଟାଇବ ନାହିଁ କି? ମହାଶୟ ନୁହେଁ, ଆପଣଙ୍କ ଜୀବନରୁ ତାହା ଏକ ଭିନ୍ନ ଧରଣ ଜୀବନ ଅଟେ। କିଛି କ୍ଷଣ ପୂର୍ବେ ମୁଁ ଆପଣମାନଙ୍କୁ ତାହା ବୁଝାଇ ଦେଇଛି ଯେ ଆପଣ ଏକ ଜୀବନ ଅଟନ୍ତି, ଆଉ ତତ୍ପରେ ଏକ ଅସ୍ତିତ୍ୱକୁ ଆସିଥିଲେ, ପୁଣି ଏହା ଏକ ଜୀବନ ଅଟେ, ପୁଣି ଏକ ଅସ୍ତିତ୍ୱ ହୋଇଥିଲା, ପୁଣି ଆପଣମାନେ ଈଶ୍ୱରଙ୍କ ସତ୍ତା ଅଟନ୍ତି, ମାନେ ତାହା ଶୈତାନ ଶକ୍ତି ଅଟେ। ମୁଁ ଯେ କଣ ଅର୍ଥ କରି କହିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ପ୍ରେତ ବିଦ୍ୟା ଅଟେ। ତେଣୁ ଉପସ୍ଥିତ ଥାଇ ତା ପ୍ରତି ଦୃଷ୍ଟିପାତ କରୁଥିବା ସମୟରେ ଆପଣଙ୍କୁ ନିଶ୍ଚିତ ରୂପେ ଧାରଣା କରିବା ବିଧେୟ ଯେ ତା ପ୍ରକୃତରେ କି ପ୍ରକାର ବିଷୟରେ ପରିଚିତ ହୁଏ।
ଆରେ ବା, ମୁଁ ଅତି ଦୁଃଖିତ, ଏହା ପ୍ରାୟ 3:30 ବାଜି ସାରିଛି, ମୁଁ ଅତିଶୟ ଦୁଃଖିତ। ହେ ବନ୍ଧୁଗଣ, ଧ୍ୟାନ ଦିଅନ୍ତୁ, ଆରେ ହେ, ଏହି ଜଗତ ଆଜି କଣ ଆବଶ୍ୟକ କରେ? ଆରୋଗ୍ୟ ଦାନର ସଭାଗୁଡ଼ିକୁ କାର୍ଯ୍ୟକାରୀ କରୁଥିବା ହେତୁ ଏହି ଆମେରିକାର ପ୍ରତ୍ୟେକ ଅଞ୍ଚଳରେ ଶିକ୍ଷାଦାନ କରୁଥିବା ଦ୍ୱାରା ମୁଁ ପ୍ରାୟ 7 ବର୍ଷ ସମୟକୁ ବିତାଇ ସାରିଛି। ଏହି ରାଷ୍ଟ୍ର ଏକ ପାଖରୁ ସେ ପାଖ ପର୍ଯ୍ୟନ୍ତ ଯାତ୍ରା କରୁଥିବା କାରଣରୁ ମୁଁ ଏକ ପ୍ରକାର ଉତ୍ତମ ପ୍ରତିକାର ବ୍ୟବସ୍ଥାକୁ ଲାଭ କରିସାରିଛି। ବାଇବଲ ଉପରେ ଶିକ୍ଷାଦାନ କରୁଥିବା ଦ୍ୱାରା, ପୁଣି ପ୍ରେତବିଦ୍ୟା ଉପରେ ଶିକ୍ଷା ଦେବା ଦ୍ୱାରା, ପୁଣି କଣ ଯେ କରିବା କଥା ଲୋକ ଏହାକୁ କିପରି ଭାବରେ ବୁଝିପାରନ୍ତି সেখানে মু যত্ন করে সারিছি পুনি তাহাই সেই কারণ অটে সেখানে সেই সভা গুলা যাতে বহুদা সেপটি করে থাকে পুনি সহ বিশ্বাসী কর আপনার যদি ন বুঝতে লোকে বাহার আসতে পুনি একাধিক বার এপরি হুয়ে তৎপরে মনে রাখতু যে সেই ব্যক্তি জনক যে কি বাহারি আসতে পতাই থাকে যে অলৌকিক সুস্থতার বরদান কু লাভ করে কি যদি আপনার সুস্থ হইলে তবে অলৌকিক সুস্থতার বরদান আপনার মধ্যে লা সেই জনক তাহা আপন হই অটন্তি যে কোনসি বরদান সেগুড়াক হেউ থানা কাহিঁকি সব কিছু বিশ্বাসদ্রাহী কার্যকারী হইথায় তৎপরে মু যে কেতে অধিক রূপে অলৌকিক সুস্থতার বরদান কু পাইথিলি সেতিরে কিছি হেলে যায় আসে নাহিঁ মু ইহাকু নিজ সর্বান্তকরণে বিশ্বাস করিথায় তথাপি আপন এই স্থানে আসি ঠিয়া হই পারন্তি পুনি সেই এক প্রকারর বিশ্বাস কু আপন যদি পাই ন থান্তি তবে সে ক্ষেত্রে ইহা কৌণসি প্রকারর উপকার করি ন পারে মু আপনার পাই প্রার্থনা করি পারে ঘন্টা ঘন্টা ধরি একাধিক সপ্তাহ ধরি একাধিক মাস ধরি আপনার পাই প্রার্থনা করি পারে এহা যে অলৌকিক সুস্থতা উপরে করা যাউথবা প্রচারর কার্য কিপরি করি থায় এপরি নহে এহা তো আপন হই অটন্তি যে কি অলৌকিক সুস্থতার বরদান কু লাভ করিছন্তি যে কি সুস্থ হই সাইছন্তি সেই কথা বিশ্বাস করন্তি যেহেতু এহা বিশ্বাস দ্বারা সম্ভব বিশ্বাস দ্বারা ঈশ্বরক সকল কার্য বিশ্বাসদ্রাহী সম্ভব পরমেশ্বরক সকল যুদ্ধাস্ত্র বিশ্বাসদ্রাহী সম্ভব এই জগতর কোনসি গোটিয়ে প্রকৃতিক বিশ্ব কু আমানে লাভ করি নাহু এক খ্রিস্টীয় মণ্ডলীর প্রতিটি কার্য বিশ্বাস এক কর্ম পরমেশ্বরক যুদ্ধাস্ত্র গুলির উপরে ধ্যান দিয়ন্তু প্রেম আনন্দ শান্তি দীর্ঘ সহিষ্ণুতা ভদ্রতা নম্রতা বিনয় ভাব ধৈর্য ইত্যাদি তা সত্য কথা অটে না সবকিছি বিষয় অলৌকিক অটন্তি কোনসি বিষয় প্রাকৃতিক নুহন্তি তেণু প্রাকৃতিক বিষয় গুলা প্রতি আমি ধ্যান লগাই নথাও যেহেতু অলৌকিক বস্তু গুলা আমি কার্যে লগাই থাও পুনি গোটিয়ে মাত্র বিষয় উপরে আমি আধার রাখি থাও আউ তাহা বিশ্বাস অটে তাহার উপরে যাহা কি সত্য কথা থিলা বলি ঈশ্বর কহিলে পুনি অদৃশ্য বিষয় গুলা প্রতি আমি লক্ষ্য করি থাও পুনি যে বিষয় গুলা আদৌ না সেগুলা যেপরি অছি এপরি বিষয় আমি বিশ্বাস করি থাও যেপরি কি অব্রাহাম করিলে আউ তাহাকু পাইলে আমেন ঈশ্বর এপরি করিলে ঠিক সেইপরি অব্রাহাম সুদ্ধা নথিলা বস্তুকু থিলা বস্তু পরে বিশ্বাস করিলে এক সপ্তাহ বর্ষ বয়সরে পদার্পণ করি সুদ্ধা ঈশ্বরক প্রতিজ্ঞা প্রতি অবিশ্বাস হেতু সন্দেহ করি অস্থির হই নথিলে মু তাহাকু কেবল কল্পনা করি পারে আপমানে সেপরি করি পারন্তি নাহি কি ধ্যান দিয়ন্তু একদা প্রাতকালরে ছাড়া জাগি উঠিলে ঈশ্বর কহিলে হে অব্রাহাম কহিলে হে অব্রাহাম তুমি এক সন্তানর পিতা হওয়াকু যাউছ সারা জাগি উঠিলে আও সে পচারিলে হে সারা তুমি কিপরি অনুভব করুছ এহা তো মেলামেশা হয়ে রয়েছে এক দল অটে তথাপি শুনন্তু কিছু ভিন্নতার আভাস না ভাল কথা ঈশ্বরক গৌরব কর আমি তাহা লাভ করিয়া যাচ্ছু আও নাপকিন গুড়াকু পুড়ি পিন গুড়াকু তথা অন্যান্য বস্তু গুড়াকু প্রস্তুত করে পকাও প্রস্তুত হুও খুব ভাল কথা তথাপি কোনসি প্রকার ভিন্নতা নাহি দশ বর্ষ বিতি গলা কোনসি প্রকার ভিন্নতা লক্ষ্য হেউ নাহি দশ বর্ষ বিতি গলা তথাপি কোনসি লক্ষ্যর পরিচয় নাহি পঁচিশ বর্ষ বিতি গলা কোনসি প্রকার ভিন্নতা দেখিয়া মিলু নাহি অব্রাহাম বিশ্বাসে দুর্বল হওয়া পরিবর্তে সে অধিকরু অধিক সবল হলে সে ইহা বুঝিলে যে প্রতিটি থর তা আশ্চর্য ধরণের কার্যর অধিক কিছু ঘটনা ঘটিয়া যাওয়া যেহেতু সে ঈশ্বর বিশ্বাস করে পুরো অবিশ্বাস যোগ ঈশ্বর প্রতিজ্ঞা প্রতি সন্দেহ করে সে অস্থির হয়ে নথিলে সে কহিলে আমি তাহা হাসল করা অবশ্য যাচ্ছু তৎপরে একদা প্রাতকালে সেই নারী সারা গর্ভবতী হওয়ার দেখা দেলে পুনি শিশু ইসহাক কু জন্মিছিলে যেহেতু অব্রাহাম ঈশ্বর বিশ্বাস করিলে পুনি সে বিষয় গুলা প্রতি ধ্যান লগাই রহিলে পুনি নথিলা বস্তু গুলা থিলা বস্তু গুলা পরি মণি সেতিরে অটল হয়ে রহিলে সকল প্রকার অনুভূতি দ্বারা নুহে দেখুথিবা দ্বারা নুহে আপনার স্পর্শ গুলাক দ্বারা কিংবা দৃশ্য বিষয় গুলিক দ্বারা আদৌ অগ্রসর করি নথান্তি এহা তো বিশ্বাস দ্বারা হুয়ে তৎপরে যে কৌশল বিষয় পাই ঈশ্বর ঘোষণা করে কইছিলে সে কইছিলে প্রার্থনা করতে সময়রে তুমমানে যাহা কিছু বিষয় ভাগি থাও সেগুলাক পাই সারিছ বলি বিশ্বাস কর যে তুমমানে পাইব সুতরাং কহিলে দৃঢ় হই রহন্তু ঈশ্বর সেপরি কইছিলে তা সেপরি সফল হেবা কহি অছি আমেন শয়তান গুলাক পিতাঙ্ক ঠারে বিশ্বাস পুত্রঙ্ক ঠারে বিশ্বাস পবিত্র আত্মরে বিশ্বাস তিনি অটন্তি এক বেদাত্মা গণ কম্পমান পাপি গুড়া তো জাগ্রত জিহবাঙ্ক বিশ্বাস যে কোনসি বস্তুকু করিব কম্পমান তাহা হি সত্য কথা চমৎকার এহা নিশ্চিত রূপে সেপরি অটে ঈশ্বর ঠারে বিশ্বাস রাখন্তু তাঙ্ক ঠারে ধ্যান রাখন্তু আপনার আদৌ অধৈর্য ন হুয়ন্তু সেই স্থানে সুস্থ হই রহন্তু ঈশ্বর সেপরি কহিথিলে তৎপরে প্রেতাত্মা গুড়াক সেগুড়াক কম সেগুড়িক আত্মিক রূপ পুনে চিকিৎসক কহতি আপনার কর্কট রোগ হয়েছে আপনার যক্ষ্মা রোগ হয়েছে আপনার চক্ষু পরল গ্রাস করেছি আপনার স্নায়ু রোগ হয়েছে আপনার ইত্যাদি তাহা এক শয়তান তাহা এক প্রকার জীবন পুনে সেই জীবনর পথরে এক আত্মা রয়েছে কেতে জন ব্যক্তি জানতি পুনে তাহলে বুঝিপারতি যে এক কর্কট রোগ চক্ষুর পরল আদি এগুলা আক্রান্ত অটান্তি এগুলা অটান্তি এক আত্মা কিন্তু কিংবা এর মধ্যে জীবনক ধারণ করে রয়েছে এক আত্মা তাহা অটে। আচ্ছা তবে বিনা আত্মারে কোনসি বস্তু জীবন সত্তাকে লাভ করিতে পারে আপনার ধ্যান দিয়ন্তু তেণু তাকে কার্যকারী করা জীবনটি হওয়া হি বাঞ্ছনীয় যে কোনসি স্থানে অবস্থান করে রহবা নিশ্চিত এপরিকি সেই বৃক্ষের তহিঁরে জীবন সত্তা রয়েছে জগতস্থ বিজ্ঞানর কোনসি জ্ঞানবুদ্ধি কোরায় ঘাসকু সুদ্ধা উৎপন্ন করে পারতে না আপনার সে কথা অনুমান লগাইলে কি সেমানে ঠিক তাপরি দেখা যাওতিবা অন্য কোনসি ভিন্ন ধরনের বস্তুকু সৃষ্টি করে পারিছিলে তথাপি জীবনের যে গতিবিধি রয়েছে তাহাকু কিংবা সেমানে হাসল করে পারিনথিলে সেই সত্তাটি কেবল ঈশ্বর অটন্তি বুঝন্তি তো যীশু সে বৃক্ষকে পরি কহিছিলে তু অভিশপ্ত হেলু তোঠারে ফলর কোনসি সত্তা নাহি পুনি তু আদৌ ফল ফলিবু নাহি শিষ্য মানে সেই স্থান নিকটে যাইছিলে সেদিন তাহা সকাল প্রায় পাঁচ ঘণ্টিকা সময় থিলা পুনি মধ্যাহ্ন ভোজন করার্থে সেমানে দিন এগার ঘণ্টিকা সময় সে পথে যাইলে ভিতর কইলে সে গছ আড়ক দেখ তো তা মূলর পুরাপুরি শুখি যাই সেপরি কী গছ মধ্যে জীবনক যীশু ভর্সনা করেছিল তাহা তো চেরগুড়াক মধ্যে লা পুনি সম্পূর্ণ গছটি শুখি যাই হালেলুইয়া সেই সমান খ্রিস্ট কর্কট রোগ তার উৎপত্তি স্থানে ধমকাই পারতি তৎপর সকল কশল সমূলে নাশ হয়ে যাব সেই বৃক্ষটি পূর্বাবস্থায় যেপরি ভাবে লা আজ মধ্যে ঠিক সেইপরি ভাবে সুস্থির হয়ে রয়েছে কিছু ঘন্টা পূর্বর অবস্থায় রয়েছে তথাপি পত্রগুড়াক যে ঝড়িবার লাগিছে তা আপনার লক্ষ্য করতে তৎপরে পোশাক গুড়াক হলদিয়া বর্ণ ধারণ করা লাগি থাকে আউ দিনক দিন নিস্তেজ লাগি থাকে সপ্তাহ পরে সপ্তাহ শুষ্ক লাগি পড়ে তৎপরে কিছু দিন পরে সেই বৃক্ষের চিহ্নবর্ণ সুদ্ধা লোপ পাই যাই থাকে হালেলুইয়া কর্কট রোগ আবু চক্ষুর পরল কিংবা অন্য যে কোনসি প্রকার রোগ নিশ্চিত রূপে সুস্থ হয়ে লোপ পাই যাব যেতবে খ্রিস্ট ধমকাই কথা কহতি সে শয়তান কু ধমকাই করি তাকে কাড়ি পকাইছিলে আর সে কহিছিলে মানে মো নামে ভূত ছড়াইবে নূতন নূতন ভাষার কথা কহিবে হস্তরে সর্প ধরিবে পুনি প্রাণনাশক কোনসি পদার্থ পান কলে সেমানকর কিছু ক্ষতি হবে না সেমানে পীড়িতমান উপরে হস্ত থইলে সেমানে সুস্থ হবে আপনার তাঁকু স্নেহ করতে কি আজ অপরাহ সময় এখানে আপনার এক ঘন্টা ধরে বসাই রাখি কারণ প্রকৃত দুঃখিত আপনার প্রভুকে স্নেহ করতে কি বর্তমান কোণ হওয়া যাচ্ছি আপনার আরোগ্যকর্তা রূপে যদি খ্রিস্ট আপনার গ্রহণ করতে পুনে আপনার সহ কিছু বিশেষ প্রকার ঘটনা যে ঘটিছি যদি সে কথা আপনার নিজের হৃদয় সহ বিশ্বাস করতে আপনার যে আরোগ্য লাভ করেছেন এখন বিশ্বাস করতে কি আপনার যে সুস্থ অটান্তি সেপরি কথা বিশ্বাস করতে কি চৈতানকে আপনার মধ্যে কোনসি সন্দেহ সূত্রপাত করা আদৌ সুযোগ ন দিয়ন্তু কেবল অগ্রস করে চলন্তু চিকিৎসক মহাশয় কহন্তি হ্যাঁ সে এপরি কহন্তু চিকিৎসক আজ্ঞা এ কিপরি দেখা যায় সে কইতিলে কাহি কি এহা তো তথাপি সেই স্থানে রহিছি আপনার মানক হৃদয়ে আপনার জানন্তি কোন যে ঘটিছি তা আপনার বুঝন্তি আহা সর্বপ্রথম বিষয় আপনার মানক জানা কইথান্তি সেই বিষয় প্রতি কোন যে ঘটিছিলা সে বিষয়ে আপনার বিস্মিত নহন্তি কি তৎপরে এপরি কহন্তি চিকিৎসক মহাশয় টিকে ধ্যান দিয়ন্তু আপনার কহিবাকু যাচ্ছি তাহা ঘটিছিলা তা এপরি এক বিষয় যীশুখ্রিস্ট মতে সুস্থ কলে তাহা সত্য কথা যীশুখ্রিস্ট মতে সুস্থ কলে ভাল কথা কিছু ক্ষণ নিমন্তে আসন্তু আমমানে নিজে নিজের মস্তক অবনত করিবা ভাই উইলেট ভাই কিছু ক্ষণ পাই আপনার স্থানক আসবে কি আম্মমানঙ্কর স্বর্গস্থপিত খ্রিস্টঙ্কর রক্ত পাই আমমানে ধন্যবাদ অটু উনি এপরি হই পারে যে সময় সময় আপনার সেবক হে প্রভু আদ জ্ঞান বুদ্ধিকু ব্যবহার করতে না দীর্ঘ সময় ধরে প্রচার করা যোগ সেপরি করে না তথাপি পাওলঙ্ক পরি সম্ভবত মু অনুভব করি পারে যে কি একদা পুরা রাতি বাক্য প্রচার করেছিলেন জনে বাহক ঝরকা উপর পড়ে যাইছিলা পুনি মৃত্যুবরণ করেছিলা পুনি সেই প্রেরিত জনক আপনার জীবনের পরমেশ্বরক বাক্যকু ধারণ করে রয়েছিলেন আউ আসিলে পুনি তাহার পুনি আপনার শরীরক তাহারি উপরে লেটাই দিয়েছিলেন জীবন তার মধ্যে প্রবেশ করেছিলা পুনি সে পুনশ্চ জীবিত হয়েছিল ঈশ্বর এই মহান সভ্যতার অস্তগামী সূর্য অতিশীঘ্র অস্ত হওয়া যাচ্ছি সময় বহুত বিতি সারিছি ମଧ୍ୟାହ୍ନ ସମୟ ବିତି ସାରିଛି, ସନ୍ଧ୍ୟାର କାଳିମାର ପର୍ଦ୍ଦା ପତିତ ହେଉଛି, ଈଶ୍ୱରଙ୍କ ରାଜ୍ୟରୁ ମହାଜ୍ୟୋତି ପ୍ରତିଫଳିତ ହେଉଛି, ଜଗତ ପୃଷ୍ଠକୁ ଘନେଇ ଆସୁଥିବା ଘୋର ଅନ୍ଧକାରର ସ୍ଥାନକୁ ହାସଲ କରିବା ନିମନ୍ତେ ତାହା ଆସୁଅଛି। ହେ ଈଶ୍ୱର, ମୁଁ ଯେ ଦିନକୁ ଦିନ ବୃଦ୍ଧ ହୋଇ ଯାଉଛି ତାହା ଅନୁମାନ କରୁଛି। ହେ ପ୍ରଭୁ, ମୋତେ ଅଗ୍ରସର ହେବାକୁ ଦିଅନ୍ତୁ, ମୋତେ ଶକ୍ତି ଦିଅନ୍ତୁ, ଏହି ମହାନ ସତ୍ୟକୁ ପ୍ରତ୍ୟେକ ସ୍ତରରେ କହିବାକୁ ମୋତେ ସାହାଯ୍ୟ କରନ୍ତୁ। ଆସନ୍ତାକାଲିର ମଧ୍ୟାହ୍ନ ସମୟରେ ଆମମାନଙ୍କୁ ଅଧିକ ପ୍ରାଞ୍ଜଳ ରୂପେ ବାକ୍ୟ ବୁଝିବା ନିମନ୍ତେ ସାହାଯ୍ୟ ଦାନ କରନ୍ତୁ। ପୁଣି ଦୟାମୟ ଈଶ୍ୱର, ଆଜିର ମଧ୍ୟାହ୍ନ କାଳରେ ଏହି ଛୋଟ ସମାଗମକୁ ଆଶୀର୍ବାଦ କରନ୍ତୁ। ଆଜି ରାତିରେ ଆରୋଗ୍ୟ ସଭାରେ ଆସି ସେମାନେ ଏକତ୍ରିତ ହୁଅନ୍ତି, ପ୍ରତ୍ୟେକ ପୁରୁଷ ଆଉ ପ୍ରତ୍ୟେକ ମହିଳା ଯେପରି ଏକ ଆରେକର ସହିତ ସହଭାଗିତା ରଖନ୍ତି, ପୁଣି କଥାବାର୍ତ୍ତା କରିବାର କ୍ରମରେ ଆଗେଇ ପାରନ୍ତି, ପୁଣି କହିପାରନ୍ତି, ବର୍ତ୍ତମାନ ଏପରି ଅଟେ, ଆଦୌ କୌଣସି ପ୍ରକାର ସନ୍ଦେହ କରନ୍ତୁ ନାହିଁ। ତାହା ଯେ କେଉଁ ସ୍ଥାନରୁ ଆଗତ ଏହା ଆମମାନଙ୍କୁ ଜଣା, ଏହା ଯେ ଏକ ଶୈତାନ ତାମକୁ ଜଣା, ପୁଣି ଆମମାନେ ଜାଣୁ ଯେ ସେଥିରେ ଛାଡ଼ିଯାଏ ଯେ ଈଶ୍ୱରଙ୍କ ଆଦେଶ ଅନୁସାରେ ବାହାରି ଆସିଥାଏ, କହିଥିବା ଅନୁସାରେ ଈଶ୍ୱର ତାହାକୁ କରିଅଛନ୍ତି, ତାହାକୁ ଛାଡ଼ିବାକୁ ହିଁ ଅଛି। ତତ୍ପରେ ସେମାନେ ବାହାରକୁ ଯାଇପାରନ୍ତି, ଆନନ୍ଦିତ ହୋଇ ଉଲ୍ଲସିତ ହୋଇ ସେମାନଙ୍କ ସୁସ୍ଥତାକୁ ଦାବି କରୁଥାନ୍ତି। କୌଣସି ବିଷୟ ସେମାନଙ୍କ ଚଲାପଥରେ କୌଣସି ପ୍ରକାର ବାଧାକୁ ସୃଷ୍ଟି କରି ନଥାଏ, ତଥାପି ସେପରି ହେବାକୁ ନ ଦିଅନ୍ତୁ, ବିଶ୍ୱାସ କରୁଥିବା ଦ୍ୱାରା ଅଗ୍ରସର ହେବାକୁ ସାହାଯ୍ୟ ପ୍ରଦାନ କରନ୍ତୁ। ତତ୍ପରେ ହେ ଈଶ୍ୱର, ଏଠାରେ ସ୍ଥିତ ଏହି ମଣ୍ଡଳୀଟି, ପୁଣି ସହଯୋଗୀ ମଣ୍ଡଳୀ ଗୁଡାକ, ହେ ପ୍ରଭୁ, ଏହି ଉପାସନାର ତାରି ଯେପରି ଉଦ୍ଦୀପିତ ହୋଇପାରନ୍ତି, ଯେଉଁମାନେ କି ଏହାକୁ ସଙ୍ଗେ କରି ଅନ୍ୟତ୍ର ନେଇଯିବେ, ପୁଣି ଶତାଧିକ ଆତ୍ମାଙ୍ଗଣ ଯେପରି ଈଶ୍ୱରଙ୍କ ରାଜ୍ୟକୁ ଆନିତ ହୋଇପାରିବେ, ପିତ ଏହା ପ୍ରଦାନ କରିବା ହେଉନ୍ତୁ। ଏଠାରେ ଉପସ୍ଥିତ ଥିବା ପୁରୁଷ ଓ ନାରୀଗଣ, ବିଭିନ୍ନ ସ୍ଥାନ ଆସିଥିବା ତଥା ରାଷ୍ଟ୍ରର ପ୍ରତ୍ୟେକ ସ୍ଥାନ ଆସିଥିବା ଆଗନ୍ତୁକ ଗଣ, ନିଜ ନିଜର ମଣ୍ଡଳୀ ଗୁଡାକ ମଧ୍ୟକୁ ଏହି ସମାଚାରକୁ ଯେପରି ଘେନି ଯାଇପାରନ୍ତି, ପୁଣି ପୁରାତନ ସମୟର ଢାଞ୍ଚାରେ ଯେପରି ସେମାନେ ଉଦ୍ଦୀପନ ଲାଭ କରନ୍ତି, ହେ ପ୍ରଭୁ, ତାହା ଦାନ କରନ୍ତୁ। ଏତେବେଳେ ଆମମାନଙ୍କର ସକଳ ପାପକୁ କ୍ଷମା କରନ୍ତୁ, ଆପଣଙ୍କର ସେବକଣ ହେବାର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଯୀଶୁ ଖ୍ରୀଷ୍ଟ ନାମ ଏତିକି ନିବେଦନ କରୁଅଛି, ଆମେନ। ଏଠାରେ ଆପଣମାନେ ଯେତେବେଳେ ବସିଥାନ୍ତି, ମୁଁ ବ୍ୟଗ୍ର ହୋଇ ଉଠେ, ଆଜି ଏହି ଭବନ ମଧ୍ୟରେ କେହି ଜଣେ ପାପୀ ବ୍ୟକ୍ତି ଯଦି ବା ଉପସ୍ଥିତ ଥାଏ, ସେ ଏପରି କହିବ କି, ଭାଇ ବ୍ରହ୍ମ, ଆପଣ ନିଜର ପ୍ରାର୍ଥନା ମୋତେ ସ୍ମରଣ କରିବେ କି, ଆପଣ ସେପରି କରିବେ କି, ଆପଣ ନିଜର ହାତକୁ ଉପରକୁ ଉଠାଇବେ କି, କେହି ଜଣେ ପାପୀ ବ୍ୟକ୍ତି ଏଠାରେ ଉପସ୍ଥିତ ଅଛନ୍ତି କି? ମୁଁ କହିନଥାଏ। ହେ ମହିଳା, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଉ କେହି ଅଛନ୍ତି କି? ମହାଶୟ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କୁ ହଁ ଆପଣଙ୍କୁ ସୁଦ୍ଧା ଈଶ୍ୱର ଆଶୀର୍ବାଦ କରନ୍ତୁ। ମୁଁ ବ୍ୟଗ୍ର ହୁଏ ଯଦି ଆପଣ, ପୁଣି ଏହା ଆପଣଙ୍କ ପାଇଁ ଅଟେ, ବୁଝନ୍ତୁ, ସମାଗମ ମଧ୍ୟକୁ ଫେରିଯିବାର କଥାକୁ ମୁଁ ଆଦୌ ବିଶ୍ୱାସ କରେ ନାହିଁ। ଅନ୍ୟମାନେ ଯେଉଁମାନେ ଏହାକୁ କରିଥାନ୍ତି, ମୁଁ ସେମାନଙ୍କର ସମାଲୋଚନା କରେ ନାହିଁ। ସମାଗମ ମଧ୍ୟକୁ ଯାଇ ଅନ୍ୟମାନଙ୍କୁ ଆକର୍ଷଣ କରି ଆଣିବାକୁ କିମ୍ବା ସେପରି କଥାକୁ ମୁଁ ଆଦୌ ବିଶ୍ୱାସ କରେ ନାହିଁ, ବୁଝନ୍ତି ତ? ପିତା ଆକର୍ଷଣ ନ କଲେ କେହି ମୋ ନିକଟକୁ ଆସିପାରେ ନାହିଁ, ବୁଝନ୍ତି ତ? ତାହା ସତ୍ୟ କଥା। ଆପଣ ତାହାକୁ ତାର ଇଚ୍ଛା ବିରୁଦ୍ଧରେ ତାହାକୁ ଟାଣି ଆଣିଥାନ୍ତି, ବୁଝନ୍ତି ତ? ମାତ୍ର ଆପଣଙ୍କ ହୃଦୟରେ ଈଶ୍ୱରୀ କରାଘାତ କରନ୍ତି ଯେ ଜଗତରେ ଆପଣ ସବୁଠାରୁ ଶ୍ରେଷ୍ଠ ସୁଯୋଗ ବ୍ୟକ୍ତି ଅଟନ୍ତି। କେତେଜଣ ବ୍ୟକ୍ତିଙ୍କ ସହିତ ମୁଁ ଯେ ଆଲୋଚନା କରି କଥାବାର୍ତ୍ତା କରିଛି ତାହା ଆପଣମାନଙ୍କୁ ଜଣା ନାହିଁ।